আমি মুম্বর গুরুদেব শ্রী শ্রীমদ গৌরগোবিন্দ স্বামী শ্রী গুরুদেবঙ্ক চরণ কমলরে দণ্ডবত প্রণাম পূর্বক এবং সংস্থার সংস্থাপক আচার্য কৃষ্ণ কৃপা শ্রীমূর্তি শ্রী শ্রীমদ অভয় চরণ অরবিন্দ ভক্তি বেদান্ত স্বামী শ্রী প্রভুপাজী মহারাজঙ্ক চরণ কমলরে শতকোটি দণ্ডবত প্রণাম পূর্বক সমস্ত আচার্যবর্গঙ্ক চরণ কমলরে দণ্ডবত প্রণাম পূর্বক এবং কৃপা ভিক্ষা করি প্রভু শ্রী শ্রী গৌরনিতায় শ্রী শ্রী কৃষ্ণ বলরাম শ্রী শ্রী জগন্নাথ বলদেব সুভদ্রা মহারাণী রাধা গোপীনাথজী রাধা গোপালজী রাধা মাধবজীঙ্কর চরণ কমলরে দণ্ডবত প্রণাম এবং কৃপা ভিক্ষা করি আমাদের শ্রীমদ ভাগবতমর অষ্টম স্কন্ধরু গজেন্দ্র চরিত শ্রবণ করুথিলে আজ অন্তিম দিন অন্তিম দিনরে সমস্ত ভক্তমানঙ্কু শ্রোতামানঙ্কু মু অন্তরাষ্ট্রীয় কৃষ্ণ চেতনা সংঘ তরফরু বহু ধন্যবাদ অর্পণ করুছি যেহেতু শ্রদ্ধার সহিত এতে শীত সত্ত্বে সেমানে আসছন্তি প্রভুঙ্কর কথা শ্রবণ করেছেন প্রভুঙ্কর সে নিশ্চিত কৃপা লাভ করিবে এবং ভাগবত প্রচার কমিটির সমস্ত সদস্য মানঙ্কু বহুত বহুত ধন্যবাদ যেহেতু বহু পরিশ্রম কায় ফলাইস করি সেমানে ভাগবত কথা পাই আয়োজন করেছেন এবং ভক্ত মানুষ সমস্ত গ্রামবাসী মানুষ প্রসাদ ব্যবস্থা করেছেন তবে গতকাল কথা যে বিশ্রাম লে সেটু কথা আরম্ভ করবি যদিও গজেন্দ্র স্তুতি কালি নটি শ্লোক পর্যন্ত যাই সতেশটি শ্লোক অনেক গজেন্দ্র স্তুতি সারিবা সম্ভব নুহে আজ সেই গজেন্দ্র স্তুতির পরে গজেন্দ্র ভগবান কিভাবে উদ্ধার করেছেন গ্রাহক কিভাবে উদ্ধার করেছেন এবং তাঙ্কর পূর্বজন্মর চরিত্র প্রসঙ্গ আমি শুনিবা দিদুক্ষবজস্য পদাশু মঙ্গলম বিমুক্ত সঙ্গা মুনয় সুসাধবা গজেন্দ্র যে সুন্দর স্তুতি করুলে প্রভু যাহঙ্ চরণ কমলকু বিমুক্ত সঙ্গ মুনয় সুসাধব চরন্তি অলৌক্য ব্রতম অব্রণম্বনে ভূতাত্ম ভূতা সুহৃদ সমী গতি সেই প্রভুঙ্কু দর্শন করিয়া পাই যে মানে সর্বজীবরে সবু জীব অন্তরে তাঙ্কু দর্শন করন্তি যে মানে সুসাধব যে মানে মুনয় যে মানে অলৌক ব্রতম ভাগবত ধর্মকু আচরণ করন্তি সেই প্রভুঙ্কু মু প্রণাম করুছি এবং এরপরে গজেন্দ্র বহু সুন্দর সুন্দর স্তুতি করেছেন তাঙ্কর স্তুতি ভিতরে মুখ্য স্তুতি অনেক ঐকান্তিক নো বাঞ্ছন্তি কঞ্চন হে প্রভু ঐকান্তিক ভক্ত মানে মু সিনা গজস্বরের অছি মতে গ্রাহ গ্রাস করেছি মু এই শরীর মুক্ত হওয়া পাই চাহুছি কিন্তু ঐকান্তিক ভক্ত মানে ন বাঞ্ছন্তি কঞ্চন যে ঐকান্তিক ভক্ত সে কিছু বাঞ্ছা করতে না সে কোণ বাঞ্ছা করতে না গায়ন্তি সমুদ্র আনন্দ গায়ন্তি আনন্দ সমুদ্র বেগা অতি আনন্দরে তচ্চরিতম সুমঙ্গলম আপনার সুমঙ্গল চরিতকু সে সর্বদা গান করতে তাঙ্ক জীবনরে কোণসি কামনা নথায় যে ঐকান্তিক নিষ্ঠাপর ভক্ত সে ভগবান কিছু মাগতি না এটি পিলা মানুষ যে বসেছেন আগের পিলা মানে কেউ পাটি করবে না মা মানে তাঁর দায়িত্ব নেবে ভগবান মাগিবা হি ভক্তির যদি কেউ ভগবান সেবা করে কিছু মাগুছি এ ভক্তির গোটে অঙ্গ হানি হয়ে গেল বলে বুঝবাকে পড়ব কারণ মাগি নেবা লোক দূরেই যায় ভগবানকর যে ভক্ত সে কাহকু মাগিবে না দেবতাঙ্কু মাগিবে না দেবাদেবীঙ্ক কথা ছাড়ন্তু ভগবানকু মাগিলে ভগবান মন দুঃখ করন্তি আরে মোর শরণাগত হয়েছি মোর প্রপত্তি হয়েছি মু যার দায়িত্ব নেওয়া পাই মু গীতারে যোগক্ষম বাহামম কইছি যে মোর ভজন করু সে মতে মাগিবাকু পড়ুছে তা মানে মোর দয়ালু গুণ মোর কৃপালুতা গুণ মোর যোগক্ষমর যে দায়িত্ব বহনর শক্তি উপরে বোধ হয়ে তার সন্দেহ অনুভব করে পারে ভগবান দুঃখী হইয়া ଭଗବାନ କିଛି ମାଗିବାକୁ ପଡ଼େ ନା। ଶରୀର ପାଇଁ କାହାକୁ ନ ମାଗିଲେ ସୁଦ୍ଧା ପ୍ରାରବ୍ଧ ହିସାବରେ ଆସିକି ମିଳିଯିବ। ପଶୁପକ୍ଷୀ ମାନେ କେବେ ବି ମନ୍ଦିରକୁ ଯାଉନାହାନ୍ତି କି ଚର୍ଚ୍ଚକୁ ଯାଉନାହାନ୍ତି, ତାଙ୍କର କ'ଣ ଖାଇବା ଅଭାବ ଅଛି, ତାଙ୍କର ସ୍ତ୍ରୀ ନାହାନ୍ତି, ତାଙ୍କର ସନ୍ତାନ ନାହାନ୍ତି। ତେଣୁ ଯିଏ ଭଗବାନଙ୍କୁ ସେବା ପୂଜା କରି କିଛି ମାଗେ ସେ ଭକ୍ତ ନୁହେଁ। ପ୍ରହ୍ଲାଦ ମହାରାଜ କହିଲେ, ଭଗବାନ ଯେତେବେଳେ କହିଲେ ନୃସିଂହଦେବ, ପ୍ରହ୍ଲାଦ ତୁମେ କ'ଣ ଚାହୁଁଛ, ମୋ କତୁରୁ ବର ମାଗିନିଅ। ସେ କହିଲେ ପ୍ରଭୁ ନବୈଶ ଭକ୍ତ ସବୈ ବଣୀ, ଯିଏ ଆପଣଙ୍କୁ ସେବା ପୂଜା କରି କିଛି କାମନା କରେ ସେ ବଣିଙ୍କ ବେପାରୀ, ସେ ଭକ୍ତ ନୁହେଁ। ପ୍ରହ୍ଲାଦ ମହାରାଜ ଭକ୍ତ ଲିଷ୍ଟରେ ନେଇନାହାନ୍ତି ଯେ ଭଗବାନଙ୍କୁ ଧନ ଜନ କିଛି ମାଗୁଛି। ଚୈତନ୍ୟ ମହାପ୍ରଭୁ ସେଥିପାଇଁ ଶିକ୍ଷା ଦେଲେ, ନ ଧନମ ନ ଜନମ ନ ସୁନ୍ଦରୀ କବିତାଙ୍ଗବା ଜଗଦୀଶ କାମୟୀ, ମମ ଜନ୍ମନି ଜନ୍ମନିଶ୍ୱରେ ଭବତାତ୍ ଭକ୍ତି ରହିତ କି ତୁଇ। ମୋର କିଛି ଆବଶ୍ୟକ ନାହିଁ ପ୍ରଭୁ, ଜନ୍ମ ଜନ୍ମ ମୁଁ ଆପଣଙ୍କର ଭକ୍ତି ଚାହୁଁଛି। କେଉଁ ଭକ୍ତି? ସକାମ ଭକ୍ତି ନାହିଁ, ଅହେ ଦୁଃଖୀ ଭକ୍ତି, ଯେଉଁ ଭକ୍ତିର କିଛି କାରଣ ନାହିଁ, ହେତୁ ଶୂନ୍ୟ ଭାବରେ ମୁଁ ଆପଣଙ୍କୁ ଭଜନ କରିବି। ଗଜେନ୍ଦ୍ର ସେ ସ୍ତୁତି କରିଛନ୍ତି, ଗାୟନ୍ତି ତତ୍ଚରିତ ସୁମଙ୍ଗଳମ, ଆପଣଙ୍କର ସୁମଙ୍ଗଳ ଚରିତକୁ ଏକାନ୍ତିକ ଭକ୍ତମାନେ କେବଳ ଗାନ କରନ୍ତି ଆଉ ଆନନ୍ଦ ସାଗରରେ ବୁଡ଼ିକି ରୁହନ୍ତି। ଗଜେନ୍ଦ୍ର ବହୁତ ସୁନ୍ଦର ସ୍ତୁତି କରିଛନ୍ତି ଏବଂ ଶେଷ ସ୍ତୁତି କହିକି ଗଜେନ୍ଦ୍ରକୁ ଗ୍ରାହକ ପ୍ରଭୁ କିଭଳି ଉଦ୍ଧାର କରୁଛନ୍ତି ଏହି ବର୍ଣ୍ଣନା ଆମେ ଶୁଣି ପୂର୍ବ ଜନ୍ମ ଚରିତକୁ ଯିବା ଚତୁର୍ଥ ଅଧ୍ୟାୟକୁ। ନାୟଂ ବେଦ ସ୍ୱାତ୍ମନଂ ଯତ୍ ଶକ୍ତ୍ୟାହଂ ଧିୟହତଂ ତଂ ଦୂରତୟା ମହାତ୍ମ୍ୟଂ ଭଗବନ୍ତଂ ଇତସ୍ମିହଂ। ମୁଁ ସେ ପ୍ରଭୁଙ୍କୁ ପ୍ରଣାମ କରୁଛି, ନାହଂ ବେଦ ସ୍ୱ ଆତ୍ମନଂ ଯତ୍ ଶକ୍ତ୍ୟାହଂ ଧିୟହତଂ, ଯାହାଙ୍କର ଶକ୍ତିରେ ମଣିଷର ବୁଦ୍ଧି ହତ ହେଇଯାଇଛି, ମଣିଷର ବୁଦ୍ଧି ଯାହାଙ୍କର ମାୟା ଶକ୍ତିରେ ଜୀବର ବୁଦ୍ଧି ହତ ହେଇ ସେ କ'ଣ କରୁଛି, ନାଂ ବେଦମ ସ୍ୱ ଆତ୍ମନମ, ନିଜକୁ ଜାଣିପାରୁନି ପରକୁ ଜାଣିପାରୁନି। ଗଜେନ୍ଦ୍ର ଭଗବାନଙ୍କୁ ସ୍ତୁତି କରୁଛି, ମୁଁ ସେଇ ପ୍ରଭୁଙ୍କୁ ସ୍ତୁତି କରୁଛି ଯେଉଁ ପ୍ରଭୁଙ୍କ ମାୟାରେ ଜୀବ ନିଜକୁ ଜାଣିପାରୁନି ଅନ୍ୟକୁ ଜାଣିପାରୁନି। କେତେ ସୂକ୍ଷ୍ମ ମାୟା ପ୍ରଭୁଙ୍କର ଦେଖ, ଶରୀର ପ୍ରାପ୍ତି ମାନେ ହିଁ ତୃତୀୟ ସ୍କନ୍ଧ ଭାଗବତମରେ କପିଳଦେବ ସେ କଥା ହିଁ କହିବେ, ଜମାଲପୁରରେ ସେ ପ୍ରସଙ୍ଗ ଆରମ୍ଭ ହେବ। ଯେଉଁ ସମୟରେ ଜୀବ ଏ ସଂସାରକୁ ଆସିବ ତାକୁ ଅଜ୍ଞାନ, ସେଥିପାଇଁ ରୋଦନ ପ୍ରଥମେ କରନ୍ତି ଶିଶୁ। ଶିଶୁ ଜନ୍ମ ହେବା ମାତ୍ରେ ରୋଦନ କରେ, ଜଗତରେ ସମସ୍ତେ ହସନ୍ତି କିନ୍ତୁ ଶିଶୁ କାନ୍ଦେ, ପିତାମାତା ବି ହସନ୍ତି। ଆମ ଘରକୁ ଗୋଟେ ଶିଶୁ ଆସିଲା କିନ୍ତୁ ପିଲାଟି କାନ୍ଦେ, ସେ ସ୍ୱରୂପ ସ୍ଥିତିରୁ ବିଚ୍ୟୁତ ହୋଇଯାଏ। କାରଣ ଏ ଜଗତରେ ଆସିବା ମାତ୍ରେ ପ୍ରଭୁଙ୍କର ବହିରଙ୍ଗା ଶକ୍ତି ସାଙ୍ଗେ ସାଙ୍ଗେ ଅକ୍ତିଆର କରିନିଏ, କ'ଣ କରେ, ନାଁ ବେଦ ସ୍ୱ ଆତ୍ମନମ, ନିଜକୁ ଜାଣିପାରେ ନା ପରକୁ ଜାଣିପାରେ, ନିଜର ମୋର ସ୍ଥିତି କ'ଣ ପରକୁ ଜାଣିପାରେ ନା, ଏମାନେ କିଏ, ସେମାନେ ମୋର କ'ଣ ଲାଭ କରୁଛନ୍ତି, ଏମାନେ ମୋତେ କ'ଣ ସାହାଯ୍ୟ କରିପାରିବେ ତାକୁ ଜାଣିପାରିବେ। ଦିଆ ହତମ, ଯାହାଙ୍କର ବୁଦ୍ଧି ହତ ହେଇଯାଏ ଏ ପ୍ରଭୁଙ୍କର ମାୟା ଶକ୍ତିରୁ, ମୁଁ ସେଇ ପ୍ରଭୁଙ୍କୁ ପ୍ରଣାମ କରୁଛି। ଯେଉଁ ଅହଂ ମମ ବୁଦ୍ଧି ଆସେ ଏ ପ୍ରଭୁଙ୍କର ମାୟା ଶକ୍ତି। ଯେଉଁମାନେ ଭଗବାନଙ୍କର ଉଚ୍ଚତର ଶକ୍ତିକୁ ଅଙ୍ଗୀକାର ନ କରିବେ, ଗ୍ରହଣ ନ କରିବେ, ତାଙ୍କ ମାୟା ଶକ୍ତି ଧରିବ। ଉଚ୍ଚତର ଶକ୍ତି କ'ଣ, ଅନ୍ତରଙ୍ଗା ଶକ୍ତି। ଭଗବାନଙ୍କୁ ଯେଉଁ ଭଜନ କରିବା, ଜଣେ ପାପରୁ ମୁକ୍ତ ହୋଇ ଭଗବତ ଆଶ୍ରୟ ଆସିଲେ, ଗୁରୁପାଦ ଆଶ୍ରୟ କରି ଭଗବାନଙ୍କର ଭଜନ କଲା ମାତ୍ରେ ସେ ଅନ୍ତରଙ୍ଗା ଶକ୍ତିକୁ ଆସିଲା। ଭଗବାନଙ୍କର ତିନି ଶକ୍ତି, ଅନ୍ତରଙ୍ଗା ବହିରଙ୍ଗା ତଟସ୍ଥ। ଆମେ ତଟସ୍ଥରେ ଅଛେ, ନଈ କୂଳରେ ଠିଆ ହେଇଛେ, ଆମେ ଚାହିଁଲେ ଶୁଖିଲାକୁ ଆସିପାରିବା, ପାଣିକି ଯାଇପାରିବା। ଆମେ ଯଦି ଭଗବାନଙ୍କୁ ଭଜନ କରିବା ସାଧୁସଙ୍ଗରେ ଗୁରୁପାଦାଶ୍ରୟ କରି, ତାହେଲେ ଆମେ ଅନ୍ତରଙ୍ଗା ଶକ୍ତିକୁ ଭଜନ କଲେ। ଯଦି ଆମେ ସଂସାରକୁ ଭଜନ କରିବା ପାଇଁ ଚାହିଁବା, ସଂସାର ପୋଷଣରେ ଲାଗିବା, ଭଗବତ ଭଜନ କରିବା ନା, ତାହେଲେ ଆମେ ବହିରଙ୍ଗା ଶକ୍ତିକୁ ଯିବା। ଆଉ ବହିରଙ୍ଗା ଶକ୍ତିକୁ ଆସିଲା ମାନେ ମୁଁ ମୋର ଭାବ ଚାଲି ଆସିବି, ମୁଁ ସେଇ ପ୍ରଭୁଙ୍କୁ ପ୍ରଣାମ କରୁଛି। ଏଠି ପ୍ରଭୁ ତାଙ୍କର ସ୍ତୁତିକୁ ଗଜେନ୍ଦ୍ର ସାରିଲେ, ଶ୍ରୀ ଶୁକ ଉବାଚ। ଗଜେନ୍ଦ୍ର ଏଭଳି ସ୍ତୁତି କରିସାରିଲା ପରେ ଦେବତାମାନେ ଥିଲେ କି ନାହିଁ, 1000 ବର୍ଷ ପର୍ଯ୍ୟନ୍ତ ଦେବତାମାନେ ଗ୍ରାହ ଆଉ ଗଜେନ୍ଦ୍ରର ଦୁଃଖକୁ ଦେଖୁଛନ୍ତି, ଉଭୟଙ୍କର ସଂଗ୍ରାମକୁ ଦେଖୁଛନ୍ତି। ସମା ସହସ୍ରମ ବେଗମନମ ମହିପତେ, ହେ ମହିପତେ ପରୀକ୍ଷିତ, ସହସ୍ର ବର୍ଷ ଅତୀତ ହୋଇଗଲା, ଦେବତାମାନଙ୍କ ଅନ୍ତରରେ ଟିକେ ଦୟା ଆସିଲା ନା। ଏଇଠି ସୁଖଦେବ ଗୋସ୍ୱାମୀ ଏହି ଶ୍ଳୋକରେ ଗଜେନ୍ଦ୍ରମାନଙ୍କୁ ଦେବତାଙ୍କୁ ଆକ୍ଷେପ କରି କହିବେ, ଏମାନଙ୍କର ଅଭିମାନ ବି ଅଛି, ଭଗବାନ ଅଭିମାନ ଶୂନ୍ୟ, ପ୍ରଭୁଙ୍କର ଗୁଣ ଦେବତାମାନେ ଆମଠାରୁ କୋଟି କୋଟି ଗୁଣରେ ଅଧିକ, କିନ୍ତୁ ଭଗବାନଙ୍କ ଗୁଣ ତୁଳନାରେ, ଭଗବାନଙ୍କ କୃପା, ଭଗବାନଙ୍କ ବାତ୍ସଲ୍ୟ, ଭଗବାନଙ୍କର ଦୟା, ସେହି ହିସାବରେ ଦେବତାମାନଙ୍କର ଗୋଟେ ଅଭିମାନ ଅଛି। ଦିବା ଭୂମି ନ ସ୍ପର୍ଶତି, ଦେବତାମାନେ ଭୂମି ସ୍ପର୍ଶ କରନ୍ତି ନା, ଆମେ ଦେବତା, ଆମେ କ'ଣ ରଜଗୁଣର ଲୋକମାନେ ଯେଉଁଠି ରହୁଛୁ ଆମେ ସ୍ପର୍ଶ କରିବୁ, କିନ୍ତୁ ଭଗବାନ ଯେତେବେଳେ ଆସନ୍ତି ଖାଲି ପାଦରେ ପ୍ରଭୁ ଚାଲନ୍ତି, ପ୍ରଭୁଙ୍କର ଅଭିମାନ କଥା ଏଠି କହୁଛନ୍ତି। ଏବଂ ଗଜେନ୍ଦ୍ର ଉପବର୍ଣ୍ଣିତ ନିର୍ବିଶେଷଂ ବ୍ରହ୍ମାଦୟୋ ବିବିଧ ଲିଙ୍ଗା ବ୍ରହ୍ମାଦୟୋ ବିବିଧ ଲିଙ୍ଗା ବିଦା ବିମାନ ନୈତେ ଜତୁପସୃପୁ ନିଖିଳାତ୍ମକ ତତ୍ର ଅଖିଳ ମରୟୋ ହରି ଆବିରାସିତ। ଦେବତାମାନେ 1000 ବର୍ଷ ପର୍ଯ୍ୟନ୍ତ ଦେଖୁଛନ୍ତି, ଆଉ ବିଶେଷ କରି ଗଜେନ୍ଦ୍ର ଯେତେବେଳେ ସ୍ତୁତି ଆରମ୍ଭ କଲେ, ଦେବତାମାନଙ୍କର ବି ଜ୍ଞାନ ଅଛି, ଦେଖିଲେ ଗଜେନ୍ଦ୍ର ସ୍ତୁତି ଆରମ୍ଭ କଲେଣି, କିନ୍ତୁ ଗଜେନ୍ଦ୍ର ସ୍ତୁତି କରିକି ଭଗବାନ ଡାକୁଛନ୍ତି କିନ୍ତୁ କୌଣସି ଦେବତାମାନେ ଆସୁନାହାନ୍ତି। ଏଠି କହୁଛନ୍ତି ଏବଂ ପୂର୍ବୋକ୍ତ ପ୍ରକାରଣ, ଯେଭଳି ସ୍ତୁତି କରୁଥିଲେ ଗଜେନ୍ଦ୍ର, ଗଜରାଜ କ'ଣ କଲେ, ଉପବର୍ଣ୍ଣିତ ନିର୍ବିଶେଷମ, ରାମ କୃଷ୍ଣ କି ଗୋବିନ୍ଦ କାହାର ନାମ ଧରି ଡାକିନାହାନ୍ତି। ଏ ଗଜେନ୍ଦ୍ର ସ୍ତୁତି ଭାଗବତଙ୍କର ଅଦ୍ଭୁତ ସ୍ତୁତି, ନିର୍ବିଶେଷ, ସ୍ୱାମୀପାଦ କହୁଛନ୍ତି ନିର୍ବିଶେଷ ଅର୍ଥରେ କିଏ ନିରାକାରକୁ ଭାବିବା ଉଚିତ ନୁହେଁ। ଗଜେନ୍ଦ୍ର ଯଦି ନିରାକାରକୁ ଡାକିଥାନ୍ତେ ତାହେଲେ ଭଗବାନ ବିଷ୍ଣୁ ରୂପ ଧରି କେମିତି ଆସିଲେ। ଭକ୍ତ ଯାହା ଚାହିଁବ ଭଗବାନ ତା ପ୍ରଦାନ କରିବେ ନା। ଭକ୍ତ ଯଦି ଚାହୁଁଛି ଭଗବାନଙ୍କର ନିରାକାର ରୂପକୁ ଦେଖିବା ପାଇଁ, ଜ୍ୟୋତିକୁ ଦେଖିବା ପାଇଁ, ଭଗବାନ କେବଳ ତା ଆଗରେ ଜ୍ୟୋତି ପ୍ରକାଶ କରିବେ। ଗଜେନ୍ଦ୍ର ଯେହେତୁ ନିର୍ବିଶେଷମ ଉପବର୍ଣ୍ଣିତ ନିର୍ବିଶେଷମ ମୂର୍ତ୍ତି ଭେଦ ବିନା ପରତତ୍ତ୍ୱମ ଜେନତମ, ପରତତ୍ତ୍ୱକୁ ଡାକିଛନ୍ତି କିନ୍ତୁ ମୂର୍ତ୍ତି ଆକୃତିରେ ପ୍ରଭୁ ଯେଉଁ ବରାହ ନୃସିଂହ ରାମ ବାମନ ରୂପ ହେଇଛନ୍ତି ସେଇ ନାମ ଧରି ଡାକିନାହାନ୍ତି। ଭଗବାନ ଜାଣିପାରିଲେ ଆପଣଙ୍କର ନାମଟାକୁ ମୁଁ ଡାକିବିନି, ମନେ କରନ୍ତୁ ଆମର ଜଣେ ଏଠି ଦୋକାନ କରିଛନ୍ତି, ଗ୍ରୋସରୀ ଦୋକାନ ଜଣେ ଭକ୍ତ କରିଛନ୍ତି, ମୁଁ ଜଲେଶ୍ୱର ଜଣେ ଲୋକକୁ ପଚାରିବି, ଆଜ୍ଞା ଜଣେ ଲୋକ ଆମର ଭକ୍ତ ସେଠି ଅଛନ୍ତି, ସେ ଗ୍ରୋସରୀ ଦୋକାନ କରିଛନ୍ତି, ବହୁତ ବଡ଼ ଗ୍ରୋସରୀ ଦୋକାନ, ରାଇଟ୍ ସାଇଡ଼୍ରେ ତାଙ୍କର ଛମୁଜର ରାଇଟ୍ ସାଇଡ଼୍ରେ ତାଙ୍କର ଦୋକାନ, ତାହେଲେ ଆପଣ ବୁଝିଦେବେ ହଁ ବଡ଼ ଗ୍ରୋସରୀ ଦୋକାନ ଦକ୍ଷିଣ ପାଖରେ ମାନେ ସେ ଲୋକ ହେଇଥିବ। ଯେଭଳି ଗୋଟିଏ ଲୋକର ଲକ୍ଷଣ କହିଦେଲା ମାନେ ଲୋକକୁ ବୁଝାଯାଏ, ବା ଲୋକର କାର୍ଯ୍ୟଟା କହିଦେଲା ମାନେ ଲୋକକୁ ବୁଝାଯାଏ, ଗଜେନ୍ଦ୍ର ଭଗବାନଙ୍କର ସମସ୍ତ ଗୁଣକୁ ବର୍ଣ୍ଣନା କରୁଛନ୍ତି। ଏବଂ ଉପବର୍ଣ୍ଣିତ ନିର୍ବିଶେଷମ ବ୍ରହ୍ମାଦୟ ବିବିଧ ଲିଙ୍ଗା ବିଧାଭିମାନ, ବ୍ରହ୍ମାଦୟ ବିବିଧ ଲିଙ୍ଗାଭିଧାନ, ଯଦିଓ ବ୍ରହ୍ମାଦି ବିଶ୍ୱନାଥ ଚକ୍ର ଠାକୁର ଲେଖୁଛନ୍ତି, ବ୍ରହ୍ମାଦି ଦେବତାମାନେ ଭଗବାନଙ୍କର ମନ୍ତ୍ରୀ ବା ନିଯୁକ୍ତା, ଶିଷ୍ଟ ରକ୍ଷଣାଦ ଭଗବତ ନିଯୁକ୍ତା ଅପି ତତ୍ ରକ୍ଷଣ ଅସାମର୍ଥ୍ୟାତ୍ ଭଗବାନ ଦେବତାମାନଙ୍କୁ କହିଛନ୍ତି ଯେତେବେଳେ କୌଣସି ଶିଷ୍ଟ ଲୋକ ଉପରେ ବିପଦ ଆସିବ ତୁମେ ରକ୍ଷା କରିବ, କିନ୍ତୁ ଗଜେନ୍ଦ୍ରକୁ ବିପଦ ଆସିଛି କିନ୍ତୁ ଦେବତାମାନେ ନିରବ ରହିଛ, କାହିଁକି ସୁଖଦେବ କହୁଛନ୍ତି ଲିଙ୍ଗାଭିଧାନ, ତାଙ୍କର ଲିଙ୍ଗ ଅଭିମାନ ଅଛି, ମଣିଷର ଗୋଟେ ଲିଙ୍ଗ ଅଭିମାନ ନାହିଁ, ମୁଁ ପୁରୁଷ, କିଏ କହୁଛି ମୁଁ ମନୁଷ୍ୟ, ସ୍ତ୍ରୀ କହୁଛି ମୁଁ ସ୍ତ୍ରୀ, ବ୍ରାହ୍ମଣ କହୁଛି ମୁଁ ବ୍ରାହ୍ମଣ କୁଳ, ଯେଭଳି ଲିଙ୍ଗର ଅଭିମାନ, ଜାତିର ଅଭିମାନ, ବର୍ଣ୍ଣର ଅଭିମାନ, ଦେଶର ଅଭିମାନ, ଦେବତାମାନଙ୍କର ସ୍ୱତନ୍ତ୍ର ଅଭିମାନ ଅଛି। ଗଜେନ୍ଦ୍ର ଉପବର୍ଣ୍ଣିତକୁ ଡାକିଲେ, ମୂର୍ତ୍ତିଭେଦ ବିନା ପରତତ୍ତ୍ୱଙ୍କୁ ଡାକିଲେ, କିନ୍ତୁ ଦେବତାମାନଙ୍କର ଲିଙ୍ଗ ଅଭିମାନ କ'ଣ, ବ୍ରହ୍ମାଜୀ କହୁଛନ୍ତି ମୋତେ କାହିଁକି ତ ହଂସ ବାହାନ ବୋଲି ଡାକିଲେନି, ଇନ୍ଦ୍ର କହୁଛନ୍ତି ମୋତେ କାହିଁକି ଐରାବତ ବାହାନ ବୋଲି ଡାକିଲେନି, ଆମେ କାହିଁକି ଯିବା, ସେ କଷ୍ଟ ପାଉ। ଦେବତାମାନେ କ'ଣ ଚିନ୍ତା କରୁଛନ୍ତି, ବିଶ୍ୱନାଥ ଚକ୍ର ଠାକୁର ରଚନା କରୁଛନ୍ତି ତାଙ୍କ ଟୀକାରେ, ଗଜେନ୍ଦ୍ରଣ ବୟମ ନ ତୁ ଈଶତ ପିସ୍ତୁତ, ଗଜେନ୍ଦ୍ର ଆମକୁ କିଞ୍ଚିତ ହେଲେ ସ୍ତୁତି କରେନି, ଟିକେ ଡାକିନି। ଛୋଟ ପିଲାମାନଙ୍କୁ ଯିଏ ଧରିକି ଆସିଛନ୍ତି ମା ମାନେ, ପୁଣିଥରେ ମୁଁ ଅନୁରୋଧ କରୁଛି ସେମାନେ ଦୂର ଟିକେ ବସିବେ। ନ କିଞ୍ଚିତ ଏବ ସ୍ତୁତ ହେବ, ଅତ ଯମ ଏବ ସ୍ତୁତି ସ ଏବ ଭଗବାନ ରକ୍ଷତୁ। ଦେଖନ୍ତୁ ଆଜ୍ଞା, ଦେବତାମାନେ ବି ଭଗବାନଙ୍କର ସ୍ୱରୂପକୁ ଜାଣିପାରୁନାହାନ୍ତି, ମଣିଷମାନଙ୍କ କଥା କ'ଣ କହିବା। ମଣିଷମାନେ ଭଗବାନଙ୍କୁ ଛାଡ଼ିକି ଦେବତାନ୍ତର ଦେବତାମାନଙ୍କୁ ଭଜନ କରୁଛନ୍ତି, ପୁଣି କିଏ କିଏ ଅଜ୍ଞ ମଣିଷ ଅଛନ୍ତି ସେମାନେ ଭାବୁଛନ୍ତି ଦେବତାଙ୍କୁ ପୂଜା ନ କରି କଳିଯୁଗରେ ମଣିଷମାନଙ୍କୁ ଭଗବାନ ବୋଲିକରି ପୂଜା କରୁଛନ୍ତି, ଏଇଟା ବଡ଼ ବିଚିତ୍ର କଥା ନାହିଁ। ଦେବତାମାନଙ୍କୁ ସ୍ୱତନ୍ତ୍ର ଗଜେନ୍ଦ୍ର ନ ଡାକିଲେ ବୋଲି ଗଜେନ୍ଦ୍ର ଦେବତାମାନେ କ'ଣ ବିଚାର କରୁଛନ୍ତି, ଗଜେନ୍ଦ୍ର କିଞ୍ଚିତ ପି ନ ସ୍ତୁତ ଯମ ନ ସ୍ତୁତ ହେବ, ଅତ ଯମ ଏବ ସ୍ତୁ ଦିଶ ଏବେ ଭଗବାନ ରକ୍ଷତୁ। ସିଏ ଯାହାଙ୍କୁ ଡାକୁଛି ସେ ଭଗବାନ ରକ୍ଷା କରନ୍ତୁ। ବ୍ରହ୍ମାଜୀ ଅଛନ୍ତି, ଶିବଜୀ ଅଛନ୍ତି, ଇନ୍ଦ୍ର ଅଛନ୍ତି, କେହି ଆସୁନାହାନ୍ତି, ତାଙ୍କର ଅଭିମାନ ଅଛି, ଆମକୁ ତ ଡାକୁନି, ସେ ଯାହାଙ୍କୁ ଡାକୁ ସେ ଆସନ୍ତୁ। କିନ୍ତୁ ଗଜେନ୍ଦ୍ର ସ୍ତୁତି ଦ୍ୱାରା ସେ ଜାଣିପାରୁଛନ୍ତି ଭଗବାନ ଡାକୁଛନ୍ତି ବୋଲି, ପୁଣି ବି ଆସୁନାହାନ୍ତି। ଯଦି ଭଗବାନଙ୍କୁ ଡାକୁଛନ୍ତି ତୁମେ ତାଙ୍କର ମନ୍ତ୍ରୀ, ତୁମେ କେମିତି ଯିବନି, ତୁମକୁ ତ ଶିଷ୍ଟ ରକ୍ଷଣ ଦେଉ ନିଯୁକ୍ତ, ଶିଷ୍ଟ ରକ୍ଷଣ ପାଇଁ ତୁମକୁ ନିଯୁକ୍ତି କରାଯାଇଛି, ତୁମର ପ୍ରଭୁଙ୍କୁ ଡାକିଲାଣି, ତୁମେ ଯାଅ। ଏମାନଙ୍କର ଭାବନା କ'ଣ ଦେବତାମାନଙ୍କର, ସ ତୁ ଶୀଘ୍ର ନ ପ୍ରତ୍ୟକ୍ଷ ଭବିଷ୍ୟତି, ଭଗବାନ ତ ଇଏ ଗଜେନ୍ଦ୍ର ମରିବ, ଦେବତାମାନେ ଚିନ୍ତା କରୁଛନ୍ତି। ଭଗବାନଙ୍କର ବିଚାର, ପ୍ରଭୁ ଯାହାକୁ ରକ୍ଷା କରିବା ପାଇଁ ଚାହିଁବେ ତାକୁ ମାରିପାରିବ, ଦେବତାମାନେ ବିଚାର କଲେଣି ସେ ଯାହାଙ୍କୁ ଯମ ସ୍ତୁତି ସ ଏବେ ରକ୍ଷତୁ, ସେ ଯାହାଙ୍କୁ ସ୍ତୁତି କରୁଛି ସେ ରଖନ୍ତୁ, କିନ୍ତୁ କାହାକୁ ସ୍ତୁତି କରୁଛନ୍ତି ସେ ବୁଝିପାରୁଛନ୍ତି, ଏ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ସ ତୁ ପ୍ରତ୍ୟକ୍ଷ ଭବିଷ୍ୟତି ଇତି ଦୂରାରାଧ୍ୟ ତସ୍ୟ ସ୍ୱଭାବଂ ବୟମ୍ ଜାନାମି, ଦେବତାମାନେ କହୁଛନ୍ତି ଆମେ ଜାଣୁ ସେ ଯାହାଙ୍କୁ ଡାକୁଛନ୍ତି ସେ ଏତେ ଶୀଘ୍ର ପ୍ରତ୍ୟକ୍ଷଭୂତ ହେବେ ନା, ଭଗବାନ ଏତେ ଶୀଘ୍ର ଆସିବେ ନା, ଦେବତାମାନେ ଏଇଟା ବିଚାର କରୁଛନ୍ତି। ଅତଏବ ଗ୍ରାହଗ୍ରସ୍ତ ମରିଷ୍ୟତି, ଏ ଗଜେନ୍ଦ୍ର ଗ୍ରାହଗ୍ରସ୍ତ ହେଇକି ମରିବ, ଏଇ ଦୂରାଭିମାନ ଦେବତାମାନଙ୍କ ଭିତରେ ପ୍ରକାଶ ପାଉଛି। ମଣିଷ କଥା କ'ଣ କହିବା ଆଜ୍ଞା, ଭଗବାନଙ୍କୁ ଗଜେନ୍ଦ୍ର ଡାକିଲା ବେଳେ ଦେବତାମାନଙ୍କର ଅଭିମାନ ଆସିଲା ଯେ ଆମକୁ ସେ ଡାକୁନି, ଆଉ ଯେଉଁ ଭଗବାନଙ୍କୁ ଡାକୁଛନ୍ତି ସେ ଭଗବାନ ଏତେ ଶୀଘ୍ର ପ୍ରସନ୍ନ ହେବେନି, ଗଜେନ୍ଦ୍ର ନିଶ୍ଚିତ ମୃତ୍ୟୁବରଣ କରିବ, ଆମେ ଭଗବାନଙ୍କର ସ୍ୱଭାବକୁ ଜାଣୁ। ଏଇଭଳି ବିଚାର କରି ସେମାନେ ଆସୁନାହାନ୍ତି, କୌଣସି ଦେବତାମାନେ ଆସୁନାହାନ୍ତି। ତଦା ସମସ୍ତ ଦେବତାମାନେ ଗଜେନ୍ଦ୍ରର ସ୍ତୁତି ଶୁଣି ଅପେକ୍ଷା କରି ରହିଛନ୍ତି, ତଦା ତତ୍କ୍ଷଣା ହରି ଆବିରାସିତ, ଯେଉଁ ଭଗବାନଙ୍କର ଅବତାର ବିଷ୍ଣୁଙ୍କର ଯେଉଁ ଅବତାର ହରି, ବିଷ୍ଣୁଙ୍କର ଗୋଟିଏ ନାମ ହରି, ଏବଂ ଏଇ ଅବତାର ଆମେ ଶୁଣୁଥିଲେ ତତୁଯଜ୍ଞ ଭଗବାନ ହରିନ୍ୟ ହରିବି ଦଶା ହରି ଇତି ଆହୁରି ଜୈନ ଗଜେନ୍ଦ୍ର ମୁଖ୍ୟତେ ଗ୍ରହାତ, ଚତୁର୍ଥ ମନ୍ୱନ୍ତରରେ ପ୍ରଭୁ ବିଷ୍ଣୁ ହରି ରୂପରେ ଆସିଥିଲେ କେବଳ ଗଜେନ୍ଦ୍ରକୁ ରକ୍ଷା କରିବା ପାଇଁ। ତଦା ତତ୍କ୍ଷଣ ଏବ ତତ୍ର ହରି ନିଖିଳ ଆତ୍ମକତ୍ୱାତ, ଦେବତାମାନଙ୍କ ଭିତରେ ଅଛନ୍ତି ଗଜେନ୍ଦ୍ର ଭିତରେ ଅଛନ୍ତି, ଦେବତାମାନଙ୍କର ମନୋଭାବ ବୁଝିପାରିଲା, ରେ ଦେବତାମାନଙ୍କୁ ମୁଁ ନିଯୁକ୍ତି କରିଛି, ମୋର 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 ଗୋଟିଏ ପ୍ରାଣୀ ଏତେ କଷ୍ଟ ପାଉଛି, ଗଜେନ୍ଦ୍ର ଅନ୍ତର ବି ଅଛନ୍ତି, ଏମାନେ ତାଙ୍କୁ ସାହାଯ୍ୟ କରୁନାହାନ୍ତି। ଭଗବାନ ତତ୍କ୍ଷଣାତ୍ ଆବିରାସିତ, ଭଗବାନ ଉଦୟ ହେଲେ ଆସିଲେ। ଆମର ତ ଓଡ଼ିଆ କବି ଲେଖିଛନ୍ତି, ଲକ୍ଷେ ଯୋଜନରୁ ଗଜ ଡାକିଲା ହେ ଚତୁର୍ଭୁଜ, ତା ଡାକକୁ ଶୁଣିଲ। ଆପଣ ଲକ୍ଷେ ଯୋଜନରୁ ଶବ୍ଦଟା କ'ଣ କି, ଭଗବାନ ଅତି ଇଂଲିଶରେ ଯାହା କୁହାଯାଏ ଡିୟରର ଆଣ୍ଡ ନିୟରର, ଭଗବାନଙ୍କୁ ଡାକିଲେ ସବୁଠୁ ନିକଟତମ ଲୋକ ହେଲେ ପ୍ରଭୁ, କାରଣ ସେ ଆମ ଅନ୍ତର ଭିତରେ ଅଛନ୍ତି। ଆଉ ଅତି ପ୍ରିୟତମ, ଭଗବାନଙ୍କୁ ଯେତେବେଳେ ଭଜନ କରିବ ସେ ତ ପରମାତ୍ମା, ସେ ଆତ୍ମାକୁ ବହୁତ ତାଙ୍କର ଅଂଶ କେମିତି ଭଲ ନ ପାଇବେ, ଭଗବାନ ଲକ୍ଷେ ଯୋଜନରୁ ରହିକି ଜାଣିଦେଲେ ଗଜେନ୍ଦ୍ର ଡାକୁଛେ, କାରଣ ନା ଜଗତ ସେ ହେଉଛନ୍ତି ଅଖିଳ ଆତ୍ମକତ୍ୱାତ, ଗଜେନ୍ଦ୍ରର ଆତ୍ମା ରୂପରେ ରହିଛନ୍ତି, ସବୁ ଜୀବର ଆତ୍ମା ରୂପରେ ରହିଛନ୍ତି, ଦେବତାମାନଙ୍କର ଆତ୍ମା ରୂପରେ ବି ରହିଛନ୍ତି। ଦେବତା ମାନେ ସାହାଯ୍ୟ କଲେନି, ଆସିଲେ। ଦେବତା ମାନଙ୍କର ଗୋଟେ ଭୁଲ ରହିଗଲା ବିଶ୍ୱନାଥ ଚକ୍ର ଠାକୁର ରଚନା କରୁଛନ୍ତି ଏଇ ଭାବ, କାରଣ ଲିଙ୍ଗ ଅଭିମାନ ସାଧାରଣ ଲୋକମାନଙ୍କର ବି ଗୋଟେ ଭ୍ରମ ରହୁଛି। କ'ଣ କି ଆମେ ତ ଭଗବାନଙ୍କୁ ଡାକୁଛୁ, ଦେବାଦେବୀମାନଙ୍କୁ ଡାକୁନୁ, ତାହେଲେ ଦେବାଦେବୀମାନେ ତ ରୁଷ୍ଟ ହଉଥିବେ, କିନ୍ତୁ ଦେବତାମାନେ ଜାଣିପାରିଲେ ନା। ଏଠି ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ତରୁମୂଳେ ସେଚନେନ ପଲ୍ଲବାଦ୍ୟା ସିକ୍ତାଇବ ବିଷ୍ଣୁ ସ୍ତୁତି ଏବ ସର୍ବସ୍ତୁତି ଇତି ତତ୍ତ୍ୱମ ଅବିଦ୍ୱାଂସ ଇତି ଭାବ। ବିଷ୍ଣୁଙ୍କର ସ୍ତୁତି ହେଇଗଲେ ସବୁ ଦେବାଦେବୀଙ୍କର ସ୍ତୁତି ହେଇଗଲା ନା। କିଭଳି ଗୋଟେ ଉଦାହରଣ ଦେଉଛନ୍ତି, ତରୁମୂଳ ସେଚନେନ ପଲ୍ଲବାଦ୍ୟା ସିକ୍ତା, ଗୋଟେ ଗଛର ମୂଳରେ ପାଣି ଦେଲେ ତା ପଲ୍ଲବ ଗୁଡ଼ିକ ପାଇବେନି। ଯେଉଁମାନେ ବିଷ୍ଣୁ ଭକ୍ତ ସେମାନଙ୍କର ଦେବତା ଋଣ ରୁହେ ନା। ସେଥିପାଇଁ ବହୁତ ଲୋକ ଭକ୍ତମାନଙ୍କୁ ପଚାରନ୍ତା, ଆପଣ ତ କାହିଁକି ଏଇସବୁ ଉପବାସ କରୁନାହାନ୍ତି, ଆପଣ ତ କାହିଁକି ବ୍ରତ କରୁନାହାନ୍ତି। ନାଇଁ, ଭକ୍ତର ଷଡ଼ ଜୟନ୍ତୀ ଏକାଦଶୀ ବ୍ରତ ଦୁଇଟି କଲା କରିବା ମାତ୍ରେ, ମାସକୁ ଦୁଇଟି ଏକାଦଶୀ ବ୍ରତ କରିବା ମାତ୍ରେ ସବୁ ଦେବାଦେବୀଙ୍କର ପୂଜାର ବ୍ରତର ଫଳ ତାଙ୍କୁ ମିଳିଯାଏ। ସେ ସ୍ୱତନ୍ତ୍ର କୌଣସି ଦେବାଦେବୀଙ୍କୁ ପୂଜା କରିବାକୁ ପଡ଼େ ନା, କାରଣ ସେ ତରୁମୂଳକୁ ସେଚନ କରୁଛି ନା। ଆଉ ଭଗବାନଙ୍କ ସ୍ତୁତି ଦ୍ୱାରା ସବୁ ଦେବାଦେବୀଙ୍କର ସ୍ତୁତି ହେଇଯାଏ, ପ୍ରଭୁଙ୍କର ସ୍ତୁତି ଦ୍ୱାରା। ହରେ କୃଷ୍ଣ ରେ କୃଷ୍ଣ 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 ରେ ହରେ, ହରେ ରାମ ରେ ରାମ 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 ରେ ହରେ। ପ୍ରଭୁଙ୍କୁ ସ୍ତୁତି କରିଦେଲେ ଦେବତାମାନେ ଏକଥା ଜାଣିପାରିଲେନି, ଆଉ ମନୁଷ୍ୟମାନେ ଯେ ଭ୍ରମରେ ପଡ଼ିବେ ଏଥିରେ କ'ଣ ଭାବିବାର ଅଛି। ଭାଗବତମରେ ବହୁ ସ୍ଥାନରେ ଦେବତାମାନଙ୍କର ଦୋଷକୁ ଦେଖାଯାଇଛି, ସୁଖଦେବ ଦେଖାଇଛନ୍ତି ଏଇଠି ଦେବତାମାନେ ଭୁଲ କଲେ। ତା ମାନେ ଜଣାଗଲା ମନୁଷ୍ୟ ଯେଉଁ ଅଭିମାନ କରୁଛି ମୋର ଭୁଲ ନାହିଁ ନାହିଁ, ଆମେ ତ ସତ୍ୟଗୁଣରେ କେବେ କେବେ ରହୁଛେ ବା ସତ୍ୟଗୁଣରେ ରହୁଛେ, କିନ୍ତୁ ସେମାନେ ସତ୍ୟ ଦେବତାମାନେ ସତ୍ୟ ପ୍ରଚୁରା, କେବଳ ସତ୍ୟଗୁଣ ରୁହନ୍ତି, କିଞ୍ଚିତ କିଞ୍ଚିତ ରଜତ ଗୁଣ ତାଙ୍କୁ ସ୍ପର୍ଶ କରେ, କିନ୍ତୁ ଆମକୁ ରଜଗୁଣ ତମଗୁଣ ସବୁବେଳେ ସ୍ପର୍ଶ କରୁଛି, କିଞ୍ଚିତ ସତ୍ୟଗୁଣ ରହିଛି। ସେମାନଙ୍କର ବି ତ୍ରୁଟି ଆସୁଛି, ଆଉ ମଣିଷ ଅଭିମାନ କରୁଛି ମୋର କିଛି ଭୁଲ ନାହିଁ। ଏ ଶିକ୍ଷା ଦେବତାମାନେ ଏତିକି ବୁଝିପାରିଲେ ନା, ଯେ ଗଜେନ୍ଦ୍ର ପ୍ରଭୁଙ୍କୁ ଡାକିବା ଦ୍ୱାରା ପରମେଶ୍ୱରଙ୍କୁ ଡାକିବା ଦ୍ୱାରା ଆମର ବି ସ୍ତୁତି ଗଜେନ୍ଦ୍ର କରିଦେଲେ, ଆମକୁ ସ୍ୱତନ୍ତ୍ର କାହିଁକି ଡାକିବେ, କିନ୍ତୁ ଲିଙ୍ଗ ଅଭିମାନ। ଭଗବାନ ଶୁଣିବା ମାତ୍ରେ ତତ୍ର ଅଖିଳ ଅମର ମତୟ ହରି ଅଖିଳ ଅମରମୟ ହରି ଆବିରାସିତ, ଭଗବାନ ଗରୁଡ଼କୁ ଧରି ଆସୁଛନ୍ତି। ଆଉ ଭଗବାନ ଯେଉଁ ଗରୁଡ଼କୁ ଧରିକି ଆସୁଛନ୍ତି, ଆମେ ଶୁଣୁଥିଲେ ମାଧବାଚାର୍ଯ୍ୟ ତାଙ୍କ ଟୀକା ରଚନା କରୁଛନ୍ତି, ଗରୁଡ଼ ପଥରେ ମୂର୍ଚ୍ଛିତ ହୋଇଛନ୍ତି କିନ୍ତୁ ତ୍ରିକୁଟ ପର୍ବତରେ ଆସିକି ପହଞ୍ଚିବା ମାତ୍ର ତାଙ୍କର ଚେତା ଆସିଯାଇଛି, କିନ୍ତୁ ଭଗବାନ ଏଥିରେ ସନ୍ତୁଷ୍ଟ ନାହାନ୍ତି। ତ୍ରିକୁଟ ପର୍ବତରେ ପହଞ୍ଚିଲା ପରେ ଗରୁଡ଼ର ଗତି ମନ୍ଦ, ଆପଣ ଶୁଣିବେ ଏବେ ସେ ପ୍ରସଙ୍ଗ ଆସିବ। ଆସୁଜତ ଗଜେନ୍ଦ୍ର ଆବିର୍ଭାବ ପ୍ରକାରମ୍। ଆଉ କିଭଳି ଭଗବାନ ହରି ଆବିର୍ଭାବ ହେଉଛନ୍ତି ତ୍ରିକୁଟ ପର୍ବତର ଋତୁମତ ଉଦ୍ୟାନରେ, ବରୁଣଙ୍କର ଋତୁମତ ଉଦ୍ୟାନରେ ସରୋବରରେ ଗଜେନ୍ଦ୍ର ଯେଉଁଠି ଭୋଗ କରିବା ପାଇଁ ପ୍ରବେଶ କରିଥିଲେ, ଗଜେନ୍ଦ୍ର ଗଜ ଶରୀର ପାଇଛନ୍ତି, କାହିଁକି ଶରୀର ପାଇଥିଲେ ଆଜି ଶୁଣିବା। ଶରୀରରେ ଧର୍ମ ହିସାବରେ ଆଜି ବହୁ ସନ୍ତାନ ସନ୍ତତି ସ୍ତ୍ରୀମାନଙ୍କୁ ନେଇ ଭୋଗରେ ମତ ଅଛନ୍ତି, ଜଳପାନ କରିବାକୁ ଗଲେ ସ୍ନାନ କରିବାକୁ ଗଲେ, କିନ୍ତୁ ଭୋଗରେ ସେଠି ମାତି ଯାଇଛନ୍ତି। ସେଇ ସରୋବର ଉପରେ ତ୍ରିକୁଟ ପର୍ବତରେ ପ୍ରଭୁ ଆବିର୍ଭାବ ହେଉଛନ୍ତି। କିଭଳି ତଂ ତଦ୍ବର୍ତ୍ତ ଆର୍ତ୍ତମ୍, ଚାରି ପ୍ରକାର ଭକ୍ତ ଏମାନେ ମହାଭାଗ୍ୟବାନ ଭାଗ୍ୟବାନ ଏମାନେ ପ୍ରାଥମିକ ଅବସ୍ଥା ସାଧାରଣତଃ ଲୋକମାନେ ଯେଉଁ ଭଗବାନଙ୍କୁ ଡାକନ୍ତି, ଏ ଚାରିଟା ଅସୁବିଧାରେ ପଡ଼ିଲେ ଭଗବାନଙ୍କୁ ଡାକନ୍ତି ବା ଚାରିଟା ବସ୍ତୁ ପାଇଁ ଭଗବାନଙ୍କୁ ଡାକନ୍ତି। ଭଗବାନ ଗୀତାରେ କହିଲେ ଚାରି ପ୍ରକାର ସୁକୃତି ଲୋକ ଅଛନ୍ତି, ଚାରି ପ୍ରକାର ଦୁଷ୍କୃତି ଲୋକ ଅଛନ୍ତି, ଚାରି ପ୍ରକାର ପୁଣ୍ୟମାନ ଲୋକ କିଏ କିଏ, आरती अर्थार्थी जिज्ञासु ज्ञानिश्च भरतस्रव। आरती रा उदाहरण किए गजेन्द्र। विपद बेले जे भगवान मिलिबे प्रमाण किए गजेन्द्र। तं तद्वर्त आर्तम उपलब्ध जगन निवास। जगत जहां अंतरे वास करुचि बा जगतर अंतर भितर जगतर प्रत्येक वस्तु भितर जो प्रभु रही चंती तं तद्वत आर्तम देखिले गजेन्द्र आरती अवस्था रही चंती। स्तुत्र सरीगला देवता माने कि अभिमान करी आसुनांती हरि आसी पहुंचले किंतु हरि पहुंचला बेले को प्रभुंकर प्रकार कि भली स्तुत्रम निशम्य दिविजे सहस्रस्तु देवी। भगवान आशीर्वाद देखिकि जिते देवादेवी मान थे जिते देवता मान थे सब स्तुति आरंभ कर देले। देख देवता मैंने कि भली गजेन्द्र स्तुति करुवा समय भगवान को से नीरव रही थे गजेन्द्र को साहय कले ना कि भगवान जो आसीगले कहले रे आम तो भावुँ भगवान एत शीघ्र आसवा ना गजेन्द्र मर ये कौन एत शीघ्र चली आसले भगवान को देखी से स्तुति आरंभ कले। भगवान जो आसिले भगवान शिक्षा दे आरती अति अत्यंत आर्त है भगवान को दुखरे दुखटा भगवान गोटे बड़ करुणा। मनुष्यर अज्ञान प्रचुर रही मनुष्य को सब प्रकार दुख देलापर भी आप चिंता करते ना एत दुख पाइला केत लोक भगवान को भजन कर कली जुगर जी दुख अच्छी के मुगर एत ना आते दुख आसव देख रोग संख्या बढ़ुच्छे सब जिन बढ़ुच्छे दुख पाई समस्त व्यवस्था अच्छी तथा लोक मान चेतना टी आस अज्ञान अवस्था आर्त अवस्था यदि दुख अवस्था जन प्रभु को न डाकि पार्ला से सुख अवस्था कभी डाकि पार सत्य अनुभव करते आपड़ी अनुभव भी करेंगे बहुत लोग भावत मोर टा पैसा हो गला निश्चिंत हो जी झील दी तीन टा अच्छा झील दी तीन टा व्यवहार करदे मुझे निश्चित होपर भगवान को डाक ना ना जिते आज भगवान को पाई दुख अवस्था ही पाई संसार उपेक्षित अवस्था पाई गजेन्द्र आज तं तदवर्त आर्तम उपलब्ध जगन्निवास जगन्निवास हरि देखीदे गजेन्द्र आर्त अवस्था अच्छी आर्त अवस्था क्रंदन करके डाकिले ही भगवान शुणी सब बड़े महाप्रभु से शिक्षा दे महाप्रभु आसिक देखते भगवान को पाया केमती हे से निजे भगवान भक्त भर आसिक सब बड़े कांदते सब बड़े जगन्नाथ मंदिर प्रभु जगन्नाथ देखी कांदते सब बड़े हा हुताशमय जीवन भक्तर सब बड़े प्रभु को देखी क्रंदन
कहा मोर प्राणनाथ मुरली बदन
भगवान को पाया पाए आरती गजेन्द्र शरीर पर आरती हो नुले शरीर सहित संसार उद्धार पर आरती होते आ भक्त भी यही आरती हम कहाँ आम प्राणनाथ मुरली बदन महाप्रभु शिक्षा दे भगवान को पाया को निरंतर भगवत चिंतार तल्लीन अवस्था रहा पड़ो बुक मोर जमी संसार लोक दुख सही पारे ना कह छाती फाटी जाऊँगी मो पा छुआर दुख देखी लोक कहते मो पा छुआर दुख देखी मो छाती फाटी जाऊँ भगवान पाई तो से अवस्था आसव से आरती आसव प्रभु मिले ना भगवान को पाइबा दुखर चरम अवस्था यदि प्रभु को न मिलला सुखर भौतिक सुखर चरम अवस्था किए पाई पाइना कौन सी उदाहरण किए देखी पारे ना जन सुखर ये पाई भौतिक संपदा भक्तिर ବହୁ ବଡ ପ୍ରତିବନ୍ଧକ। କୁନ୍ତିଦେବୀ ସେୟା କହିଲେ, ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତଶ୍ରୀ ଭିଦମାନ ମଦ ପୁମାନ ନୈବ ହରତ୍ୟ ବିଧାତ ବି ତୁମ କିଞ୍ଚନସ୍ୟ ଗୋଚରମ। ପ୍ରଭୁ ଜନ୍ମ ଉଚ୍ଚକୂଳରେ ଜନ୍ମ, ଆଉ ଐଶ୍ୱର୍ଯ୍ୟ ଧନ ଆଉ ଶ୍ରୁତ, ଯାହାର ଜଡ଼ ବିଦ୍ୟା ଅଛି, ଯେ ବହୁତ ପଢ଼ିଛି, ସ୍ତ୍ରୀ ଦେହର ସୌନ୍ଦର୍ଯ୍ୟତା, ଏଧମାନ ମଦ ପୁମାନ, ଏ ମଦ ସୃଷ୍ଟି କରିବ। ଗରିବ ଲୋକଟା ଦେଖୁନ, ଗରିବ ଲୋକର ଯେତିକି ସଂସାରରେ ତାର ଯେତିକି ଆକୃତି ଧନୀର ଅଛି, ସେ ଧନୀ ଦ୍ୱାରା ମୁଁ ଯାଇ ଠିଆ, ବାବା ବାବା ଆଜି ଆସିଥିଲି ଟିକେ କାମ, କିଛି ଦେବେ କି ଆଜ୍ଞା, ଆଜି କାମ ଫାମ କିଛି ମିଳିଲାନି, ସେ ହାତ ଯୋଡ଼ି କେତେ ଆକୃତି ହଉଥିବ, ସଂସାରରେ ଚଳିବା ପାଇଁ ବି ତାର ଆକୃତି କେତେ ଦେଖ, କାରଣ ଧନ ଟିକେ ନାହିଁ ବୋଲି। ଧନୀର ଗରିବର ପ୍ରାୟ ଗୋଟିଏ ଦୋଷ, ଧନ ତୃଷ୍ଣାର ଦୋଷ, ଧନ ତା ପାଖରେ ନାହିଁ, ସେ ଧନ ଚାହୁଁଛି, କିନ୍ତୁ ଧନୀର ତିନି ଦୋଷ, ତାର ଦୋଷ ଯିବା ବଡ଼ କଷ୍ଟ, ଧନର ଦୋଷ, ଧନ ଅଭିମାନର ଦୋଷ, ଆଉ ଧନ ମଦର ଦୋଷ, ଧନର ପନ୍ଦରଟା ଦୋଷ, ଏ ତିନି ଦୋଷ କଟିବା ବହୁ କଷ୍ଟ। ତେଣୁ ଆର୍ତି ଅବସ୍ଥାରେ ପ୍ରଭୁ ମିଳନ୍ତି। ଗଜେନ୍ଦ୍ର ଆଜି ତନ୍ତଦବତାର୍ଥମ ଉପଲବ୍ଧ ଜଗନ୍ନିବାସ, ପ୍ରଭୁ ଜଗନ୍ନିବାସ ହରି ତ୍ରିକୁଟ ପର୍ବତରେ ଆସି ଉପସ୍ଥିତ ହେଇଗଲେ ଗଜେନ୍ଦ୍ର ସମ୍ମୁଖରେ। ସ୍ତୋତ୍ରାଣି ସମ୍ୟ ଦିବି ଯେ ସହ ସଂସ୍ତୁତି ବି, ଦେବତାମାନେ ସମସ୍ତେ ଭଗବାନଙ୍କୁ ଦେଖିଦେଇକି ଗଜେନ୍ଦ୍ର ସ୍ତୁତି ପରେ ପୁଣି ଦେବତାମାନେ ସ୍ତୁତି ଆରମ୍ଭ କରିଦେଲେ ଭଗବାନଙ୍କର। ଛନ୍ଦମୟେନ ଗରୁଡ଼େନ ସମୟମାନ ଚକ୍ରାୟୁଧେ ଅଭ୍ୟଗମାନ ଆସୁଜତୋ ଗଜେନ୍ଦ୍ର। ଭଗବାନଙ୍କ ମନ ଆଜ୍ଞା, ସଂସାରର ଆମେ ହଉଛେ ହତଭାଗା, ଯଦି ହତଭାଗା ଲିଷ୍ଟରେ କାହାକୁ ନିଆଯିବ, କଳି ଯୁଗରେ ପୁଣି ଉତ୍କଳ କ୍ଷେତ୍ର ଯେଉଁମାନେ ହିଁ ସେମାନେ ବେଶୀ ଯଦି ଭଗବାନଙ୍କୁ ଭୋଜନ ନ କରୁଛନ୍ତି ସେମାନେ ହତଭାଗା, କାରଣ ଭଗବାନଙ୍କର କରୁଣାକୁ ସେମାନେ ବୁଝିପାରୁନାହାନ୍ତି, ଭଗବାନ କେତେ କରୁଣାମୟ। ଗଜେନ୍ଦ୍ର ଦୁଃଖକୁ ଦେଖି ପ୍ରଭୁ ଆସିଗଲେଣି, ଆସି ତ୍ରିକୁଟ ପର୍ବତରେ ଗରୁଡ଼ ଉପରେ ବସିଛନ୍ତି, ଅପେକ୍ଷା କରିନାହାନ୍ତି, ତ୍ରିକୁଟ ପର୍ବତରେ ଗରୁଡ଼ ପହଞ୍ଚିବା ମାତ୍ରେ ତାର ଚେତା ଆସିଛି, ଏ ପିଲାମାନେ କିଏ ପାଟି କରୁଛନ୍ତି ତାଙ୍କୁ ଟିକେ। ଆଉ ସ୍ତୁତି ଗଜେନ୍ଦ୍ର ସରିଛି, ପ୍ରଭୁ ଆସିକି ଆବିର୍ଭାବ ହେଇଛନ୍ତି, କିନ୍ତୁ ଭଗବାନ ଦେଖିଲେ ଗଜେନ୍ଦ୍ର ତ୍ରିକୁଟ ପର୍ବତର ଉପସ୍ଥିତ ହେଲା ପରେ ସେ ସରୋବର ନିକଟକୁ ଯିବାବେଳେ ମନ୍ଦଗତି, ଏଠି କହୁଛନ୍ତି ଛନ୍ଦମୟନ ଗରୁଡ଼, ଛନ୍ଦମୟନ ବିଶ୍ୱନାଥ ଚକ୍ରଠାକୁ ଲେଖିଲେ ଇଚ୍ଛାମୟନ, ଇଚ୍ଛା ତୁଲ୍ୟ ବେଗେନ, ଗରୁଡ଼ର ବେଗ ସେଠି ମନ୍ଦ ଯୋଗୁଁ ଭଗବାନ ଇଚ୍ଛାମୟ ବେଗରେ କଣ କଲେ, ଚକ୍ରାୟୁଧ ଅଭ୍ୟଗମ ଆସୁଛତ ଗଜେନ୍ଦ୍ର, ନିଜେ ଭଗବାନ ଓହ୍ଲେଇ ପଡ଼ିଲେ, ଭଗବାନ ନିଜେ ଅବତରଣ କଲେ ଗରୁଡ଼କୁ, ଗରୁଡ଼ ମନ୍ଦ ଭିତରେ ଯାଉଛନ୍ତି, ଭଗବାନ ନିଜ ଇଚ୍ଛାମୟରେ ଓହ୍ଲେଇ ପଡ଼ିଲେ, ଆଉ ଗଜେନ୍ଦ୍ର ଯେଉଁଠି ଥିଲେ ସେଠି ଯାଇ ପହଞ୍ଚିଗଲେ। ଆଉ କିଭଳି ନା ଚକ୍ରଟାକୁ ଧରି, ଆୟୁଧ ଚକ୍ରକୁ ଏମିତି ଧରିଛନ୍ତି, ଡାଣ ହାତରେ ଚକ୍ରକୁ ଧରିକି ଗଜେନ୍ଦ୍ରକୁ ନିର୍ଭୟ ପ୍ରଦାନ କରୁଛନ୍ତି, ଗଜେନ୍ଦ୍ର ତୁମେ ଭୟ କରନି, ମୁଁ ଆସିଗଲେଣି। ଗଜେନ୍ଦ୍ର କାଳେ ଭାବିବ ପ୍ରଭୁ ବୋଧେ ମୋର ଭକ୍ତବତ୍ସଳ ସ୍ତୁତିରେ କଣ ଚକ୍ର ଆଣିନାହାନ୍ତି କି, ଗ୍ରାହକୁ ମାରିବେ କେମିତି, କାଳେ ପ୍ରଭୁ ପଦ୍ମ ଧରିକି ପଳେଇ ଆସିଛନ୍ତି କି, କାଳେ ଗଜେନ୍ଦ୍ର ଭାବିବ ପ୍ରଭୁ ମୋତେ ସୁରକ୍ଷା ଦେବେ କି ନାହିଁ, କାରଣ ହଜାର ବର୍ଷ ହେଲା ମୁଁ କଷ୍ଟ ପାଉଛି, ଭଗବାନ ଚକ୍ରଟାକୁ ଆଗେ ଦେଖି ଦେଖି ଯାଉଛନ୍ତି, ଗଜେନ୍ଦ୍ର ତଳେ ଭଗବାନ ତଳେ ଦେଖିଲେ ଗରୁଡ଼ର ମନ୍ଦଗତି, ଭଗବାନ ନିଜେ ଇଚ୍ଛାମୟ ବେଗରେ ଓହ୍ଲେଇଲେ, ଓହ୍ଲେଇ ସରୋବର ଭିତରକୁ ପ୍ରବେଶ କଲେ, ସରର ଆକାଶରୁ ସରୋବର ଭିତରକୁ ପ୍ରବେଶ କରିବା ଭିତରେ ଗଜେନ୍ଦ୍ର ଦୂରରୁ ଦେଖିଦେଲା ଭଗବାନ ଇଚ୍ଛାମୟ ବେଗରେ ଆସୁଛନ୍ତି ନା, ମନର ବେଗଟା କେତେ ଚିନ୍ତା କରନ୍ତୁ, ଆଉ ଭଗବାନ ପରମାତ୍ମା, ଆମେ ଆତ୍ମା, ପରମାତ୍ମାଙ୍କର ମନର ବେଗ କିଭଳି, ତ୍ରିକୁଟ ପର୍ବତର ମନ୍ଦଗତି ଦେଖି ଭଗବାନ ଅବତରଣ କରୁଛନ୍ତି ଗଜେନ୍ଦ୍ର ଦେଖିଦେଲା ବହୁତ ଦୂରରୁ, କାରଣ ଗଜେନ୍ଦ୍ର ଯେହେତୁ ପାଦକୁ ଧରାଯାଇଛି, ସେ ଉର୍ଦ୍ଧ ପାଦଟାକୁ ଧରିକି ଟାଣୁଛି ନା ଗ୍ରାହ, ଉର୍ଦ୍ଧ୍ୱମୁଖ ହେଇଛି ଆକାଶ, ଭଗବାନଙ୍କର ଯୋଜନା ନା, ପ୍ରଭୁଙ୍କର ଯୋଜନା ନା, ଗଜେନ୍ଦ୍ର ପୂର୍ଣ୍ଣ ରୂପରେ ପ୍ରଭୁଙ୍କ ରୂପକୁ ଦେଖୁଛି, ପ୍ରଭୁ ଆସୁଛନ୍ତି ଚକ୍ରକୁ ଆଗକୁ କରି ଦେଖି ଦେଇ କଣ କଲା, ସନ୍ତ ସରସି ଉର୍ବଳେ ନ ଗୃହୀତ ଆର୍ତ୍ତା दृष्ट्वा गरुत्मति हरिखं उपात चक्रम उत्क्षिप्यासाम्बुजकरं गिरिमाह कृच्छ नारायण अखिल गुरु भगवान नमस्ते। ये हला गजेन्द्र पूर्व जन्मर सुकृति आज्ञा भगवान को दर्शन करी जा अंतर रे सेवा करिवार भाव प्रभु को अर्पण करी किसी दान देवी प्रभु सेवा करी मोर सक्षम हिसाब से ये सब जीवर अंतर आसवना जी पुण्यवान जी सुकृतिवान अंतर रे भगवान को देखीदेला मैंने प्रभु मंदिर प्रभु विग्रह प्रभु भक्त पुना नाना मुझे करी मो जीवन किसी सेवा करी कारण अभ्यास अच्छे पूर्व जन्म गजेन्द्र जेहेतु पूर्व जन्म हिमालय थिला बेले कोलाचल प्रदेश थिला बेले हरिंकर अर्चन करुथले इंद्रदुम्न राजा शरीर रे हरिंकर अर्चन बेले बहु पुष्प अर्पण कर से अभ्यासटा अछि अभ्यास नथले किछ होबनी आज्ञा एही जन्म रे दमे प्रभुंकर नाम करथिबा सदाचार भाव रे प्रभुंकर नाम करथिया प्रभुंकु न पाई पारले भी प्रभु हमकु आरो जन्म रे सुजोग देबे। भगवान गीतार स्पष्ट कहि दैछन्ति अर्जुन कहले ना प्रभु कौन बातभ्रष्ट मेघ भली कौन से साधक कौन अवस्था हव भगवान कहले ना अथवा जोगी नाम कुले मुझे जोगी कुल जन्म देवी ए तो दुर्लभ तार जन्म मुझे दुर्लभ जन्म देवी जोगी कुल भक्त कुल जन्म देवी से भक्त भक्ति पुणी आरंभ कर भक्ति बा नष्ट ना स्वल्पस्य धर्म से त्रायते महत भया गजेन्द्र को आज महान भयर रक्षा कले बारंबार बारंबार प्रभु प्रभु को से पुष्प अर्पण करथिले। भगवान गीतार कौन कहते गीता भागवत गोटे श्लोक भगवान दुई थर कह समान श्लोक पत्रम पुष्पम फलम तोयम जोमे भक्त्या प्रयच्छति तदहं भक्ति प्रभुत स्नामी प्रयत आत्मनम दशम स्कंद सुदाम चरित गीतार गोटे श्लोक समान गोटे जहाँ कहते अनुसार विषय किसी परिवर्तन ना भगवान आम निकट किसी चाहूना केवल गोटे जिनस चाहते कौन चाहते भक्ति दुई बार भक्त्या मु भक्ति रे मते जे अर्पण करुछि भक्ति रे गजेन्द्र अर्पण कले कौन पुष्प ये प्रमाण भक्ति रे विदुर शाक अर्पण कले पत्र बहु भक्त शाक पत्र देछन्दि पत्रम पुष्पम फलम भक्ति रे सबरी फल तोयम भक्ति रे रंतिदेव राजा थिले सी भक्ति अर्पण कले भगवान ग्रहण कर भगवान तो अति करुणामय गजेन्द्र को देखी गरुड़ मंद गति देखी गजेन्द्र कष्ट प्रभु न असह्य कर अवतरण करजेन्द्र ऊर्धमुख थी बेले देखीदे संत सरसी उर्वल गृहित आर्ता आर्ती अवस्था अत्यंत दुखमय अवस्था धाराधार हो लोतक बोहू हजार वर्ष हो गला मन इंद्रिय देहर बल कमी जाइए स्तुति सरी जाइए सतरे जब व्याकुल चाहते छोट पाटे माँ माँ बोली डाक डाकला माँ न आसे तार मुखर मुखमंडल दृश्यटा कि विकल जाए कौन मो माँ नाई ना कौन मो माँ क्यों पलैसी कि गोटे छोट पा माँ बाबा को डाकला आश्रय न पाइले जेभली तार दृश्य गजेन्द्र से भाई दृश्य कि हठात देखीदे जे प्रभु आसुचार आरती भाव रे भगवान बहुत खुशी है भक्ति ठाकुर से लिखले
ए दुर्भाग्या हा हा सोरे प्रसाद प्रार्थना करे राधे।
हे राधे हे हे राधे हे कृष्ण आपणकर करुणा बिना मो प्राण जाऊ गोड़ा गोड़ जाऊँ कहते ना ए दुर्भागा हा हा सुरे हा हा कहीकि दुर्भागा प्रसाद प्रार्थना कर मुझे कृपा चाहिए ये तो प्रभुपाद जो प्रोग्राम हम आम प्रभुपाद महामंत्र बाजिया दरकार ये हूँ प्रमाण सतुरी वर्ष भगवान पाखे महामंत्र क्रंदन कर नास्तिक भौतिकवादी आमेरिका भाई देश में दस हजार विदेशी मान कृष्ण भक्त कर विश्व इतिहास भगवान आभु आते जन उद्धार कर भगवान रजा सी के पार्षद मान उधार कर गजेन्द्र को उद्धार कर गणति कले हाथ मुठार गणति हो भगवान के उद्धार कर भगवान भक्त केत उद्धार कर प्रभुपाद इंग्लीश प्रवचन में शुणु प्रभुपाद महामंत्र अर्थ कर महामंत्र कौन महामंत्र शब्द अर्थ कौन ए आरती प्रार्थना हे राधे हे कृष्ण चंद्र सुनमर काकुवाद तुह कृपा बिना प्राण जा प्रभुपाद लिखुना कहते जस्ट लाइक ए चाइल्ड क्राए फॉर हिज मदर गोटे छोट पा जमी माँ कांदुची प्रभु नाम कला बेले सब बड़े यही भावना रहा दरकार प्रभु आपणकर कृपा न मो प्राणटा चली कांदा बेले किभली कांद भक्ति मैं ठाकुर सुंदर भाव दे मुखे ते अंगुष्टी दिया
उच्च स्वरे अर्थ होया
दिया उच्च स्वरे आर्त होया अति विरह दुख रे लोक मुह आंगुठी दे कांदे ये दुख क्या जनईबे मो दुख कि न जान मुखते अंगुष्टि दिया कांदीते कांदीते बोले नाथ करुणा कणिका दाने रक्षा कर मोर प्राणे गजेन्द्र ए भाव स्तुति सरले प्रभु व्याकुल भगवान व्याकुल आमे जिते व्याकु ना प्रभु को पायापाई प्रभु अधिक व्याकु आमको नवा आम के व्याकु अच्छा चिंता कर गजेन्द्र पाख को आसिक पहुंची भगवान खुशी ना गरुड़ गरुड़ समग्र जीवन बही प्रभु को गरुड़ आज गरुड़ प्रभु आज खुशी ना के व्याकु गजेन्द्र को उद्धार करने आमर कौन से व्याकु प्रभु को पायापाई प्रभु व्याकु नेत्र चाहते जब पुत्र घर पलैगला बाबा के चेष्टा कर पुटा कहते मो घर को आस आम ये विदेश को आससे एटा विदेश प्रेमानंद दास भजन लगे एटा विदेश जगह ये सब अपरिचित ये गोड़ छंद पड़ू से स्वाभाविक स्थान नुहे ना विदेश को लोक गले जब भाषा जाने ना लोक परिचय ना से केवल क्लेश पाए ये संसार से भाया कि विदेश आसिक आम बंधु बांधव कर चाहे स्वदेश को जी चाहू दुख गजेन्द्र संत सरसी उरुबले न गृहित आर्ता अति आर्त हिसाब से गजेन्द्र रही दृष्ट गुरुमती खंग उपात चक्रम भगवान लीलार विशेष्य चक्रटा को एभली भाव धरुंट मुख सीधार गजेन्द्र प्रथम दृष्टि पड़ी चक्रपति चक्र को गजेन्द्र देख निर्भय गजेन्द्र को निर्भय करने प्रभु चक्र देख दृष्टवा गरुत्मती गरुड़ बसी प्रभु को देखेदेला हरिम हरिम को देखला क्योंटि देखला खंग आकाश किभली देखला उपात चक्रम चक्र धरी प्रभु ଧରି କଣ କରୁଛନ୍ତି ନା ଗଜେନ୍ଦ୍ର ଆଡ଼କୁ କୃପା ଦୃଷ୍ଟିରେ ପ୍ରଭୁ ଚାହିଁଛନ୍ତି। ତ୍ରିକୁଟ ପର୍ବତର ଋତୁମତ ଉଦ୍ୟାନର ସରୋବର ଭିତରେ ଯେଉଁଠି ହଜାର ବର୍ଷ ଧରି କଷ୍ଟ ପାଇଲେଣି ଗଜେନ୍ଦ୍ର, ପ୍ରଭୁ ତାଙ୍କ ପ୍ରତି କରୁଣା ଦୃଷ୍ଟି କରୁଛନ୍ତି, ଗଜେନ୍ଦ୍ରକୁ ଚାହିଁଛନ୍ତି ପ୍ରଭୁ। ଗଜେନ୍ଦ୍ର ତେଲେ ପ୍ରଭୁଙ୍କୁ ଦେଖିଦେଲେ କଣ କଲେ, ଉତ୍କ୍ଷିପ୍ୟ ସାମ୍ବୁଜକରଂ ଗିରିମାହ କୃଶ୍ଚା ଗିରିମାହ କୃଶ୍ଚା ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ। ଇଏ ଭକ୍ତିର ଫଳ ଆଜ୍ଞା। ପୂର୍ବ ଜନ୍ମରେ ଇନ୍ଦ୍ରଦମ୍ନ ରାଜା ଥିଲାବେଳେ ଅର୍ଚ୍ଚନର ଫଳ ଏଇଟା। ଉତ୍କ୍ଷିପ୍ୟ ଅମ୍ବୁଜ ସେଇ ଗଜେନ୍ଦ୍ର ଉତ୍କ୍ଷିପ୍ୟ କରମ, ଏ ଯେଉଁ ହସ୍ତି ଅଛନ୍ତି ଏଠି ପ୍ରଭୁଙ୍କର ବ୍ୟବସ୍ଥା, ଯାହା ସାର୍ କହୁଥିଲେ ହାତୀ ଆସୁଛନ୍ତି ତାର କର ଦେଖୁଥିଲେ ନା, ସେ ପ୍ରସାଦ ପାଉଥିଲେ କେମିତି, ଆମ ହାତ ଯେମିତି ନେଇ ପାଟିରେ ଖାଉଛେ ସେ ସୁନ୍ଦର ନେଇକି ପାଟିରେ ଖାଉଛି, ସେ ଅମ୍ବୁଜ ଅମ୍ବୁଜକୁ ଧରିଲେ ପଦ୍ମ ସେଇଠି ଅଛନ୍ତି। ଗଜେନ୍ଦ୍ରଙ୍କର ସ୍ମରଣ ଆସିଗଲା ପ୍ରଭୁଙ୍କୁ, ଦେଖିବାରେ ମୁଁ ତ କିଛି ଅର୍ପଣ କରିବି, କାହିଁକି ନା ରିକ୍ତ ପାଣି ନପଶ୍ୟତ ଦେବାନାଂ ରାଜାନାଂ ଗୁରୁ, ଖାଲି ହାତରେ ତିନି ଜଣଙ୍କୁ ଦେଖିବେ ନା, ଖାଲି ହାତରେ ତିନି ଜଣ ପାଖକୁ ଯିବେ ନା, ଦେବତା ପାଖକୁ, ଗୁରୁଦେବଙ୍କ ପାଖକୁ, ରିକ୍ତ ପାଣି ନପଶ୍ୟତ ଦେବାନାମ ଦେବତାଙ୍କୁ ଦେଖିବ ନା, ଆଉ ରାଜାନାମ ରାଜା ନିକଟକୁ ରିକ୍ତ ହସ୍ତରେ ଯିବ ନା, ଆଉ ଗୁରୁ ଖାଲି ହାତରେ ଯିବ ନା। ଗଜେନ୍ଦ୍ର କହିଲା, ଏଇ ତ ମୋର ଦେବତା, ଏ ତ ମୋର ପ୍ରଭୁ, କୁଳାଚଳ ପ୍ରଦେଶରେ ମୁଁ ଜଟାଧାରୀ ହେଇ ମୁନବ୍ରତୀ ହେଇ ଆତ୍ମବାନ ହେଇ ସମ୍ୟକ ଭାବରେ ଅର୍ଚ୍ଚନା କରିଥିଲି ଏଇ ପ୍ରଭୁଙ୍କୁ, ଆଜି ପ୍ରଭୁ କରୁଣା କରି ମୋତେ ଆସିଛନ୍ତି ଗଜେନ୍ଦ୍ର ଶରୀରରୁ ଉଦ୍ଧାର କରିବା ପାଇଁ। ଦେଖିଦେଇ ଉତ୍କ୍ଷିପ୍ୟ ସ ଅମ୍ବୁଜ କର, ସେ ଗଜେନ୍ଦ୍ର କରରେ ହସ୍ତରେ ଗୋଟେ ଅମ୍ବୁଜକୁ ଉଠେଇଲେ, ପଦ୍ମକୁ ଉଠେଇଲେ, ଉଠେଇ କଣ କହୁଛନ୍ତି, ନିରବ ରହୁନାହାନ୍ତି, ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ। ହେ ନାରାୟଣ, ହେ ଅଖିଳ ଗୁରୁ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ଗଜେନ୍ଦ୍ର ପଦ୍ମଟି ଦେଇ ଗୋଟେ ପ୍ରଣାମ କଲେ, ଏତିକି କରିବା ମାତ୍ରେ ଭଗବାନ କଣ କଲେ, ତଂବିକ୍ଷ ପୀଡ଼ିତ ସହସାବତୀର୍ଯ୍ୟ ସଗ୍ରହମାଶୁ ସରସା କୃପୟା ଉଜ୍ଜହାର ଗ୍ରାହାତ୍ ବିପାଟିତ ମୁଖା ତରିଣମ ଗଜେନ୍ଦ୍ର ସମ୍ପଶ୍ୟତାମ ହରି ଅମୋମୁଚନୁ ଶ୍ରିୟାଣମ। ଦେବତାମାନେ ବଡ଼ ଦ୍ୱନ୍ଦ୍ୱ ସ୍ଥିତିରେ ପଡ଼ିଯାଇଛନ୍ତି, ଦେବତାମାନେ ସ୍ତୁତି କରୁଛନ୍ତି ଭଗବାନଙ୍କୁ ଦେଖି, କିନ୍ତୁ ହରି ବର୍ତ୍ତମାନ ଗଜେନ୍ଦ୍ରକୁ କିଭଳି ଉଦ୍ଧାର କରିବେ, ଦେବତାମାନେ ନାଟକ ଦେଖିବା ପାଇଁ ଚାହୁଁଛନ୍ତି। କାରଣ ଯାହା ବି ହେଲେ ଗଜେନ୍ଦ୍ରକୁ ଧରିଛି ଗ୍ରାହନା, ପୁଣି ଜଳ ଭିତରେ, ପ୍ରଭୁ ଜଳ ଭିତରେ ପ୍ରବେଶ କରି କେମିତି ମାରିବେ ଗ୍ରାହକୁ, ଆମେ ଏଟା ଦେଖିବୁ। ଆଉ ଗଜେନ୍ଦ୍ର ସମ୍ବୁଜକର ସନ୍ତ ସରସି ଉରୁଜଲେନ ଗୃହୀତ ଆର୍ତ୍ତା ଦୃଷ୍ଟା ଗୁରୁତ୍ମତି ଖଂ ଉପାତ ଚକ୍ରମ, ଚକ୍ରକୁ ଦେଖିଦେଲେ ଆନନ୍ଦିତ ହେଇଗଲେ। ଉତ୍କ୍ଷିପ୍ୟ ସମ୍ବୁଜକରମ ଗିରିମାହ କୃଚ୍ଛ କୃଚ୍ଛରେ, ହଁ ଗୋଟେ ଶବ୍ଦ ଛାଡ଼ି ଦେଇଗଲି ପୂର୍ବ ଶ୍ଳୋକରେ, ମୋତେ ତରତର ହୋଇଯାଏ, ବହୁତ ଶ୍ଳୋକ ଯିବାକୁ ପଡ଼ିବ। କୃଚ୍ଛାତ୍ ଗଜେନ୍ଦ୍ର ସୁନ୍ଦର ଭାବରେ ଭଗବାନଙ୍କ ନାମ ନେଇନି, ଚିନ୍ତା କରନ୍ତୁ ଆପଣ ଭାଗବତମ, ମୁଁ ଟୀକା ବି ଆଦୌ କହୁନି, ବହୁତ ସୁନ୍ଦର ସୁନ୍ଦର ଟୀକା ଏଥିରେ ଭାବ ଅଛି। ଗଜେନ୍ଦ୍ର ହଜାର ବର୍ଷ ପରେ ଯାହାର ମନ ବଳ ଇନ୍ଦ୍ରିୟ ଓଜ ଶକ୍ତି ସବୁ କମିଯାଇଛି, ସେ ଅତି କଷ୍ଟରେ ଏଇ ଶବ୍ଦଟି ପୁଷ୍ପଟି ଅର୍ପଣ କଲାବେଳେ ଅତି କଷ୍ଟରେ କହିଛି, କୁଚ୍ଛାତ୍ ଆହ ଅତି କଷ୍ଟରେ କହିଛି, ହେ ନାରାୟଣ, ହେ ଅଖିଳ ଗୁରୁ, ହେ ଭଗବାନ, ତିନୋଟି ଶବ୍ଦ। ଅଖିଳ ଗୁରୁ କିଏ, ନାରାୟଣ, ହେ ଭଗବାନ, ହେ ପ୍ରଭୁ ନମସ୍ତେ, ମୁଁ ପ୍ରଣାମ କରୁଛି, ଅତି କଷ୍ଟରେ ଏତିକି କହିଛି, ଏତିକିରେ ପ୍ରଭୁ ପ୍ରସନ୍ନ ହେବେ। ଭଗବାନଙ୍କୁ ଆମରେ ଶକ୍ତି ଅଛି, ସାମର୍ଥ୍ୟ ଅଛି, ଯୁବକ ବୟସ ଭଜନ ଆରମ୍ଭ ହେଇ ଯୁବକ ବୟସରେ, ବୃଦ୍ଧବେଳେ ଭଜନ ହେବ ନା, ବହୁ କଷ୍ଟ ବୃଦ୍ଧବେଳେ ଭଜନ କରିବା, ବୃଦ୍ଧ ସମୟରେ ଯଦି କିଏ ଭଜନ ଆରମ୍ଭ କରେ ତାକୁ ସ୍ପିଡ଼ିରେ ଯିବାକୁ ପଡ଼ିବ, ଆଉ ସବୁ ଆସକ୍ତି କାଟିବାକୁ ପଡ଼ିବ, କାରଣ ଜୀବନ ସାରା ସେ ସଂସାରରେ କର୍ମ କରି କରି ଆସିଛି ନା, ତାର ସେଗୁଡ଼ା ମନରେ ପଡ଼ିବ। ଆଉ ଯୁବକ ଅବସ୍ଥାଟା କ'ଣ କି, ଗୋଟେ ସଦ୍ୟ ପ୍ରସ୍ଫୁଟିତ ଗୋଲାପ ଭଳି, ଏ ସାର ଯେମିତି ଗୋଟେ ଫୁଲ ଦେଇଛନ୍ତି, ଏଇଟା ପ୍ରଭୁଙ୍କ ପାଖରେ ଲାଗିବ, ଏଇଟା କେତେ ସୁନ୍ଦର, କିନ୍ତୁ ଯେତେବେଳେ ମଉଳିଯିବ, ଯୁବକ ବୟସ ଗୋଟେ ପ୍ରସ୍ଫୁଟିତ ফুল ভলি এটা প্রভু সেবার লাগিয়া দরকার। যে যুবক অবস্থার ভগবান ভজন আরম্ভ করতে সে ভাগ্যবান, কারণ তৃতীয় স্কন্ধ ভাগবত শুনবে আপন গৃহস্থ আশ্রমের প্রবেশ করা মাত্রে আসক্তি গোটা আসি পৌঁছিয়া, কিন্তু বিবাহ পূর্ব চিত্রটা এত দূষিত হয়ে নাই, মু মোর ভাবটা এত আসি নাই। সপ্তম স্কন্ধ ভাগবত সিদ্ধা কইছেন প্রহ্লাদ মহারাজ, গোটে গ্রন্থি যেদিন স্ত্রী পুরুষঙ্কর সহবাস হল সেদিন গোটে গ্রন্থি গণ্ঠি পড়লা হৃদয়ের, মু হচ্ছে তার, সে হচ্ছে মোর, এই মু মোর ভাবে মায়া তাকে বাঁধি দেব সঙ্গে সঙ্গে সংসার ভিতরে। প্রহ্লাদ মানে স্পষ্ট কইছেন তাঁর শিক্ষারে, সেপাই বৃদ্ধ বয়সের ভজন হওয়া বহু কষ্ট, বর্তমান আমার শক্তি অছি সামর্থ্য অছি, বর্তমান ঠার বহু স্পিডি ভগবান যেমনি রাস্তা বহুত সময় কম, যেমনি গোটে চালক গাড়িটা জোর চলাউছি সেভাবে যে বৃদ্ধ সময় ভগবান ভজন আরম্ভ করছেন, কোণী বিচার করা কথা নাই, বর্তমান বিচারের সময় নাই, বর্তমান নির্বিচারে হরিভজন আরম্ভ করা দরকার। অতি কষ্টরে সে ডাকিলা নারায়ণ অখিল গুরু ভগবান নমস্তে, যেত এতিক ডাকিছেন কষ্টটা দেখি প্রভু কন গলে তংবিক্ষা পীড়িত মজ সহসাবতীর্যম, সহসা পিঠিরু গরুড়ার পিঠিরু ইচ্ছাময় প্রভু ইচ্ছার বেগরে আসিলে, কন গলে তংবিক্ষ গজেন্দ্রং বিক্ষ পীড়িতম, গজেন্দ্র কষ্ট পাউছি দেখি অজ যে জন্মরহিত প্রভু হরি কন গলে না সগ্রাহম আসু সরসা কুপয়া উজ্জাহার, গ্রাহ ধরিছি কি নাই, কুম্ভীর ধরিছি কি নাই, কুম্ভীর সহ প্রভু টাণিকি নিয়ে আসলে আগে জল ভিতরে তো গজেন্দ্র অছন্তি গ্রাহ অছন্তি, গ্রাহ তো টাণি পারুনি না, এ গজেন্দ্র তো টাণি পারুনি না স্থলভাবকু, গ্রাহর বল অধিক না, গ্রাহ নেই গজেন্দ্রকু জলর মধ্যভাগে রাখিছেন, ভগবান অবতীর্ণ হয়ে কিভাবে উদ্ধার কলে বিশ্বনাথ চক্র ঠাকুর কৌন গরুড় অপি মন্দগতি রীতি তৎপৃষ্ট অবতীর্য, গরুড়র মন্দগতি দেখি ভগবান ওলাই পড়লে, ওলাই পড়ি কন গলে বাম করে শুণ্ডম ধৃত্বা সরস সকাশাত সরস সকাতা তটে উজ্জহার, বাম ভগবান ওলাইলে বাম করে অর্পণ করেছিল কেউঠি করার অর্পণ করেছিল পুষ্পক, সেই কর ঊর্ধ্ব করে রাখি বেড়ে শুণ্ডটা উপর রাখি বেড়ে ভগবান ধরলে সে শুণ্ড, ভগবান ছাড়তি না, যে সময় যে জীব ভগবান সমর্পণ করা চাহে ভগবান সাগে সাথে ধরে নিয়ে, কিন্তু গজেন্দ্র ভাব আবশ্যক, গজেন্দ্র সেতবে সংসার স্মরণ করুনি, করিণী মান স্মরণ করুনি, করভ মান সন্তান মান স্মরণ করুনি, সম্পূর্ণ বিস্মরণ হয় বিষান্তরে ভিও, কোণী বিষয় তার মনর না, সে কেবল চিন্তা করছে হরি, সেভাবে আমি সংসারে রহিকি বি স্ত্রী পিলা সহ রহিকি বি যার গজবুদ্ধি অছি বা যার রজগুণর বৃত্তি অছি সে প্রভুঙ্কু পাইপারিব, যদি তার এমানক প্রতি আসক্তি ন রহি একমাত্র ভগবান প্রতি তার আসক্তি রহে, একমাত্র গজেন্দ্র ভলি সংসার আসক্তি ছাড়ি প্রভুঙ্কু ডাকে হরে কৃষ্ণ রে কৃষ্ণ 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 রে হরে হরে রাম রে রাম 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 রে হরে, বামকর ধৃত্বা ভগবান বামকর রে গজেন্দ্রম শুণ্ডম ধৃত্বা গজেন্দ্রম করম ধৃত্বা সর সকাশা তটে উজ্জহার, সরোবরর তটকু নিয়ে আসলে টাণিকি, কারণ জল ভিতরে গজেন্দ্র কেমিতি মারিবে, এ কোন গ্রাহ কেমিতি মারিবে, টাণি আনলে প্রভু, কিন্তু গজেন্দ্রকু মারিবা ভুল কুছি গ্রাহকু মারিবা সময়রে প্রভু গজেন্দ্রকু যদি বাম হাতরে ধরলে মারিবে কেউ হাতরে, দক্ষিণা দক্ষিণ হাতরে চক্রকু ধরেছিলে, গ্রাহ বিপাটিত মুখাত অরিণা গজেন্দ্র, গজেন্দ্র যে ধরিছিলা গজেন্দ্রকু যে ধরিছিলা গ্রাহ প্রভু চক্রটিকু ডাণ হাতরে তার মস্ত উপরে লগাইলে, উপরে লগাইলে মানে পাটিটা এত কষ্ট হবে কি না, সে পাটিটাকে আঁ কলা গ্রাহ এমনি ধরিছিলা তো পাদকু, প্রভু এটু চক্রটা কাটিলে ଉପରେ ତଳେ କଷ୍ଟ ପଡ଼ିଲା ସେ ପାଟି ଆଗରୁ ବିପାଟିତ ମୁଖମ୍, ଚକ୍ର ଦ୍ୱାରା ବିପାଟିତ ମୁଖ ପୁରା ଖୋଲିଦେଲେ, ଚକ୍ର ପୀଡ଼ାରେ ଗ୍ରାହମ ମୁଖକୁ ଖୋଲିଲା। କେଉଁଥିରେ ନା ଅରିଣା ଚକ୍ରରେ। ଆଉ ଦେବତାମାନେ ଏଠି ଦୃଶ୍ୟକୁ ଦେଖୁଥିଲେ କି ନାହିଁ କହୁଛନ୍ତି ହଁ। ସମ୍ପଶ୍ୟତତାମ ହରି ଅମୁମୋଚନ ଉତ୍ସ୍ରିୟାଣମ, ଦେବତାମାନେ ଦେଖୁଛନ୍ତି ପ୍ରଭୁ ଚାହୁଁ ଚାହୁଁ ଗଜେନ୍ଦ୍ରକୁ ଉଦ୍ଧାର କଲେ ଗ୍ରାହକ ବଳ। ଇଏ ସରିଗଲେ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ, ଏ ଅଧ୍ୟାୟରେ ବେଶୀ ଶ୍ଳୋକ ଅଛନ୍ତି, ପଚିଶ ନା ତିରିଶ ପାଖାପାଖି ସତେଇଶ ଛବିଶ ସତେଇଶ ଶ୍ଳୋକ ଅଛନ୍ତି, ଶୀଘ୍ର ଶୀଘ୍ର ଆମେ ଯିବା। ଶ୍ରୀ ଶୁକ ଉଆଚ ତଦା ଦେବର୍ଷି ଗନ୍ଧର୍ବା ବ୍ରହ୍ମ ସାପୀନ ପୁରଗମାନ ମୁମୁଚୁ କୁସୁମାସାରମ ସସନ୍ତ କର୍ମ ତତ୍ ହରି। ହରିଙ୍କର ଏ କର୍ମକୁ ଦେଖି କ'ଣ କଲେ, ସସନ୍ତମ ପୁରା ପ୍ରଶଂସା କରୁଛନ୍ତି ଏବଂ ତାଙ୍କ ଚରିତ୍ରକୁ ଗାନ କରୁଛନ୍ତି। କେଉଁ ଚରିତ୍ରକୁ, ଗଜ ଉଦ୍ଧାରଣ ଚରିତ୍ରକୁ। ଗଜ ଯେମିତି ଉଦ୍ଧାର ହେଲେ ଏ ଚରିତ୍ରକୁ ସେମାନେ ଗାନ କରୁଛନ୍ତି। କେଉଁମାନେ ନା ଗନ୍ଧର୍ବ, ଦେବର୍ଷି, ଇଏ ମୁମୁଚୁ କୁସୁମାସାରମ ପୁଷ୍ପ ସବୁ ବୃଷ୍ଟି କରିକି ଗାନ କଲେ। ଗଜେନ୍ଦ୍ର ମୋକ୍ଷଣ ରୂପ ଯେଉଁ ଅତ୍ୟଦ୍ଭୁତ ଲୀଳାକୁ ଦେବତାମାନେ ଗାନ କଲେ। ଚତୁର୍ଥ ଅଧ୍ୟାୟ ଆରମ୍ଭ ହେଲେ ଏହି ସମୟରେ ନେଦୁ ଦୁନ୍ଦୁବୟ ଦିବ୍ୟା ଗନ୍ଧର୍ବାନ ଋତୁ ଯୋଗୁ ଋଷୟାଶ୍ଚରଣ ସିଦ୍ଧା ତୁଷ୍ଟୁବୁ ପୁରୁଷୋତ୍ତମେ। ସମସ୍ତେ ସ୍ତୁତି କରିବାକୁ ଆରମ୍ଭ କଲେ, ଭଗବାନ ସମସ୍ତେ ସ୍ତୁତି କରୁଛନ୍ତି। କିଏ କିଏ ନା ଗନ୍ଧର୍ବମାନେ, ଋଷିମାନେ ସ୍ତୁତି କଲେ, ଚାରଣମାନେ ସ୍ତୁତି କଲେ, ସିଦ୍ଧମାନେ ସ୍ତୁତି କଲେ, ଗନ୍ଧର୍ବମାନେ ନୃତ୍ୟ ଗୀତ ଆରମ୍ଭ କଲେ, ଆକାଶରେ ସବୁଆଡ଼େ ଦେବତାମାନେ ବାଦ୍ୟ ବଜାଇଲେ। ଆଚ୍ଛା ଆଗେ କିଏ ଉଦ୍ଧାର ପାଇଲେ, ଆଜ୍ଞା ଗ୍ରାହ ଉଦ୍ଧାର ପାଇଲେ। ଗଜେନ୍ଦ୍ର ପରେ ଯିବେ ବୈକୁଣ୍ଠକୁ, ଆଗେ ଗ୍ରାହଙ୍କୁ ପ୍ରଭୁ ଉଦ୍ଧାର କଲେ। ସେ ଗ୍ରାହ କିଏ ଥିଲେ, ସୁଖଦେବ କହୁଛନ୍ତି, ଯୋଶୋ ଗ୍ରାହ ସବୈ ସଦ୍ୟ ପରମାଶ୍ଚର୍ଯ୍ୟ ରୂପଧୁ ମୁକ୍ତ ଦେବେଳ ସାପେନ ହୁହୁ ଗନ୍ଧର୍ବ ସପ୍ତମ। ଇଏ ଗନ୍ଧର୍ବ ସପ୍ତମ ଥିଲେ। ଗନ୍ଧର୍ବ ଲୋକରେ ଦେବତାମାନଙ୍କର ଯେଉଁ କାଟାଗୋରି ଅଛି, ବିଭାଗ ଅଛି, ତା ଭିତରେ ଗନ୍ଧର୍ବ ଗୋଟିଏ ଗୋଷ୍ଠୀ। ଇଏ ଗନ୍ଧର୍ବଙ୍କର ଶ୍ରେଷ୍ଠ ଗନ୍ଧର୍ବ ଥିଲା। ତାଙ୍କ ନାମ କ'ଣ ଥିଲା, ହୁ ହୁ ଯୋ ଅସୌଗ୍ରାହ ଶୁକ କହୁଛନ୍ତି ହେ ପରୀକ୍ଷିତ, ଅସୌଗ୍ରାହ ସେଇ ଗ୍ରାହ ସବୈ ସଦ୍ୟ ପରମାଶ୍ଚର୍ଯ୍ୟ ରୂପ ଦୁଃ। ସଦ୍ୟ ମାନେ ଗ୍ରାହ ଶରୀର ଛାଡ଼ିକି ରୂପ ଧରିଲେନି, ସେଇ ଗ୍ରାହ ରୂପ ସାଙ୍ଗେ ସାଙ୍ଗେ ପରିବର୍ତ୍ତନ ହେଇଗଲା। କାହିଁକି, ଭଗବାନ ଚକ୍ରରେ ମାରିଲେ ନା, ମୁକ୍ତି ଦେଲେ ନା। ଆଉ ମୁକ୍ତ ଦେବଳ ସାପେନ ହୁହୁ ଗନ୍ଧର୍ବ ସପ୍ତମ, ଦେବଳ ଋଷିଙ୍କର ସାପ ଥିଲା ଗନ୍ଧର୍ବଙ୍କ ପ୍ରତି, ଏଇ ହୁହୁ ଗନ୍ଧର୍ବଙ୍କ ପ୍ରତି। କଣ ସାପ ଥିଲା, ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଦେବଳ ସାପେନ ଅତ ଏବଂ ଅତ୍ର କଥା, ଦେବଳ ଋଷିଙ୍କର ଯେଉଁ ସାପ ଥିଲା ହୁହୁ ଗନ୍ଧର୍ବ ପ୍ରତି, ତୁମେ କୁମ୍ଭୀର ହୁଅ। କାହିଁକି, ସରସି ସ୍ତ୍ରୀଭିକ୍ରୀଡ଼ାନ ଅସୌ ସ୍ନାତୁ ପ୍ରବିଷ୍ଟ ଦେବଳ ପାଦେ ପ୍ରଗୃହ। ଗୋଟିଏ ସରସି ଭିତରେ, ଦେବଲୋକର ଗୋଟିଏ ସରୋବର ଭିତରେ ଗନ୍ଧର୍ବମାନଙ୍କୁ ନେଇ ଏ ହୁହୁ ଗନ୍ଧର୍ବ ସ୍ନାନ କରୁଛନ୍ତି ସ୍ତ୍ରୀମାନଙ୍କ ସହିତ, ସ୍ତ୍ରୀ ବିଷ କ୍ରୀଡ଼ତି। ସେହି ସମୟରେ ଦେବଳ ଋଷି ସେହି ପୁଷ୍କରିଣୀରେ ସ୍ନାନ କରୁଛନ୍ତି। ଇଏ ହୁହୁ ଗନ୍ଧର୍ବ କ'ଣ କଲେ, ପାଣିର ବୁଡ଼ିକି ସବୁ ଗୋଡ଼କୁ ଟାଣନ୍ତିନି, ଇଏ ତାଙ୍କର ପାଣିର ବୁଡ଼ିକି ସ୍ତ୍ରୀମାନଙ୍କର ଗୋଡ଼କୁ ଟାଣୁଥିଲେ। କିନ୍ତୁ ଋଷିଟା ସେଠି ସ୍ନାନ କରୁଛି, ସେ ଯାଇ କ'ଣ କରୁଛନ୍ତି ନା, ଅସୌ ସ୍ନାତୁ ପ୍ରବିଷ୍ଟ ଦେବଳଂ ପାଦେ ପ୍ରଗୃହ ବିଚକର୍ଷ ସଚୁ କୁପିତ ଗ୍ରାହ ଭବ ସସାପ। ସେ ସାପ ଦେଇଦେଲେ, କହିଲେ ତୁମେ ଗ୍ରାହ ହବ, କୁମ୍ଭୀର ହବ। କାହିଁକି ନା, ଇଏ କ'ଣ କଲେ, ହୁହୁ ଗନ୍ଧର୍ବ ସ୍ତ୍ରୀମାନଙ୍କର ପାଦ ଧରିକି ତାଙ୍କ ସହିତ କ୍ରୀଡ଼ା କରୁଥିଲେ, ପାଦ ଧରିକି ଟାଣୁଥିଲେ ବୁଡ଼ିକି, ନାଇଁ ଦେବଳ ଋଷିଙ୍କର ପାଦକୁ ଧରି ଟାଣୁ। ଆଉ ଋଷିମାନେ ସାଧାରଣତଃ ଜଳରେ ଅର୍ଚ୍ଚନ, ଜଳରେ ପ୍ରବେଶ କଲା ପରେ ଗାୟତ୍ରୀ କରନ୍ତି, ଭଗବତ ସ୍ମରଣ କରନ୍ତି, ସ୍ନାନ କରନ୍ତି, ସ୍ନାନ କରିବା ସମୟରେ ପ୍ରଭୁଙ୍କୁ ସ୍ମରଣ କରନ୍ତି, ତାଙ୍କର ବିଘ୍ନ ହେଲା। ଇଏ ଦେବଳ ଋଷିଙ୍କର ପାଦକୁ ଧରି ଟାଣେ। ସେ କହିଲେ ବାପା ତୁ କୁମ୍ଭୀର ଗ୍ରାହ ଭାବ। କୁମ୍ଭୀର କ'ଣ କରେ? ପାଣିରେ ବୁଡ଼ିକି ଟାଣେ। ଯା ବାପା ତୁ ଗନ୍ଧର୍ଭ ହେଇଥିଲୁ, ଯୋଉ ଯେମିତି କୁମ୍ଭୀର କାମ କଲୁ ବର୍ତ୍ତମାନ କୁମ୍ଭୀର। ତେନ ଚ ପ୍ରସାଦିତ ସନୁବାଚ, ଇଏ କାନ୍ଦିଲେ କୁହୁ ଗନ୍ଧର୍ଭ, ଆଜ୍ଞା ମୁଁ ଗନ୍ଧର୍ଭ ଶ୍ରେଷ୍ଠ ଥିଲି, ମୋତେ ଅଭିଶାପ ଦେଲେ କେମିତି ମୁକ୍ତ ହବ କୁହନ୍ତୁ। ସେତେବେଳେ ଦେବଳ ଋଷି କହିଥିଲେ ଏବଂ ଏବ ଗଜେନ୍ଦ୍ରମ ଗୁହିତ୍ୱାବନ୍ତ ତ୍ୱାମ ହରି ମୁଚୈଷ୍ୟତି। ଯଦି ଉଦ୍ଧାର ହେବା ପାଇଁ ଚାହୁଁଛୁ, ଯେଉଁଦିନ ତୁ ଗଜେନ୍ଦ୍ରର ପାଦକୁ ଧରିବୁ ସେଦିନ ଉଦ୍ଧାର ପାଏ। କାହିଁକିନା ଗଜେନ୍ଦ୍ର ଭକ୍ତ, ଦେବଳ ଋଷି ଜାଣନ୍ତି ସେ ଅଭିଶାପ ପାଇକି ଇନ୍ଦ୍ରଦୁମ୍ନ ରାଜା ଥିଲେ, ସେ ଅଭିଶାପ ପାଇକି ହସ୍ତି ହେଇଛନ୍ତି, ଗଜ ହେଇଛନ୍ତି। ତାଙ୍କର ପାଦକୁ ଧରିଲେ, ଭକ୍ତକୁ ପାଦକୁ ଧରିଲେ ଆଗେ ଉଦ୍ଧାର ହବ, ଗଜେନ୍ଦ୍ର ପରେ ଗଲେ। ଯିଏ ଭକ୍ତର ପାଦକୁ ଧରିବ ଭକ୍ତ ପରେ ଯିବେ, କିନ୍ତୁ ପାଦକୁ ଧରିଥିବା ଲୋକ ଆଗେ ଯିବେ। ଗଜେନ୍ଦ୍ର ପରେ ଯିଏ ଗଲେ ବୈକୁଣ୍ଠକୁ, କିନ୍ତୁ ଆଗେ ପ୍ରଭୁ ଦେବଳ ସାପଙ୍କୁ, ଦେବଳ ଋଷିଙ୍କୁ, ଦେବଳ ଋଷିଙ୍କର ସାପରୁ ଗ୍ରାହକୁ ଉଦ୍ଧାର କଲେ। ତେଣୁ ଭକ୍ତର ସଙ୍ଗ କରି ଗୁରୁପାଦ ଆଶ୍ରୟ କରି ଭଗବତ ନାମ ନ କଲେ ସଂସାର କେମିତି ଉଦ୍ଧାର ହବା? ଆମେ କାହା ପାଦକୁ ଧରିଛେ? ଏ ପାଦକୁ ଧରିବା ମାନେ ଯେ ଏଇଠୁ ଓହ୍ଲେଇଲା ବେଳକୁ ସମସ୍ତେ ପାଦକୁ ଧରୁ ନଉଛନ୍ତି, ଏଇଟା କ'ଣ ପାଦଧରା ନା କ'ଣ? ପାଦଧରା ମାନେ କ'ଣ? ଶାସ୍ତ୍ରରେ ବାରମ୍ବାର କୁହାଯାଇଛି ସାଧୁଙ୍କର ପଦର ଜନବ ବିନା ବିନା ମହତରଜ ପାଦ ଅଭିଷେକମ୍, ସମସ୍ତେ କହୁଛନ୍ତି ମହତଙ୍କର ପାଦରଜ ନହେଲେ ତୁମର ମୁକ୍ତି ହବ ନା, ବା ଭଗବାନଙ୍କ ଚରଣରେ ମତି ଲାଗିବ ନା। ସେଠି ଅର୍ଥଟା କ'ଣ? ଯିଏ ଯେଉଁ ଲୋକ ଆସନ୍ତି ସେ ଧୂଳି ନେଇଯାନ୍ତି, କାରଣ ଏଇଠି ବା ମହାପ୍ରଭୁ ଯାଇଛନ୍ତି, ମହାପ୍ରଭୁ ଏଠି ଯାଇନାହାନ୍ତି। କେତେଜଣ ଲୋକ ଜଲେଶ୍ୱର ଯାଇକି ଜଳକୁ ଧୂଳି କାଣି ମୁଣ୍ଡରେ ମାରିଛନ୍ତି? ସାଧୁ ଚରଣ ରଜ ମାନେ ସାଧୁ, ଯେଉଁ ଭଗବତ ସାଧୁର ତ ସ୍ୱତନ୍ତ୍ର ଉପଦେଶ କିଛି ନାହିଁ, ସାଧୁ ଶାସ୍ତ୍ର ଉପଦେଶ ଦିଏ। ଶାସ୍ତ୍ରରେ ମହାଜନମାନଙ୍କର ଚରିତ, ଭକ୍ତର ଚରିତ ଅଛି। ସେ ସାଧୁ ଭକ୍ତମାନେ ଯେଉଁ ଉପଦେଶ ଦେଇଛନ୍ତି ସାଧୁ ମୁଖରୁ, ସେଇଟା ଶୁଣି ଜୀବନରେ ଆଚରଣ କରିବା ମାତ୍ରେ ସ୍ୱାଭାବିକ ସାଧୁଙ୍କର ଚରଣ ରଜ ତୁମେ ପ୍ରାପ୍ତ ହେଇଗଲ, କୃପା ପ୍ରାପ୍ତ ହେଇଗଲ। ସାଧୁଙ୍କର ପାଦରୁ କେବଳ ଧୂଳି ଲାଗି ଯଦି ଲୋକମାନେ ଉଦ୍ଧାର ହୁଅନ୍ତେ, ତାହେଲେ ସାଧୁ ତ ସବୁଆଡ଼େ ଚାଲୁଛନ୍ତି, ଆଉ ଲୋକ ବି ପଶୁପକ୍ଷୀ ବି ଗଡ଼ୁଛନ୍ତି, କୁକୁର ଗଡ଼ୁନି ରାସ୍ତାରେ, ତାପରେ କ'ଣ ରଜ ପାଇଗଲା ନା? ସାଧୁ ସଂଘ କ'ଣ? ପ୍ରଭୁପା ଆଜି କୁହନ୍ତି ସାଧୁ ସଂଘ ମାନେ ନୁହେଁ ଯେ ସାଧୁ ପାଖରେ ବସିବା, ମଶା ବି ସାଧୁ ପାଖରେ ବସୁଛି, ବସି କ'ଣ କରୁଛି? ସାଧୁର ରକ୍ତକୁ ଶୋଷୁଛି। ସେ କ'ଣ ସଂଘ କଲା? ଅତି ପାଖରେ ମଶା ବସିଲା, ମଶା ବସିକି ରକ୍ତକୁ ପିଲା, ଲାଭ କ'ଣ କଲା? ସଂଘ ମାନେ ସାଧୁ ଯେଉଁ ଉପଦେଶ ଦେଉଛନ୍ତି ଶାସ୍ତ୍ରରୁ, ନିଜର ନାହିଁ, ପ୍ରଭୁଙ୍କର ଭକ୍ତମାନେ ଯେଉଁ ଉପଦେଶ ଦେଇଛନ୍ତି ତାଙ୍କୁ ଜୀବନରେ ଆମେ ଆଚରଣ କରିବା, ଆଚରଣ କରିବା ଦ୍ୱାରା ଆମେ ସ୍ୱାଭାବିକ ଭାବରେ ସାଧୁଙ୍କର ଚରଣ ରଜ ପାଇଯିବା। ତେଣୁ ଗ୍ରାହ ଆଜି ଦେବଳ ସାପଙ୍କର ଅଭିଶାପରୁ ମୁକ୍ତ ହେଇକି ଯାଉଛନ୍ତି, ପରମ ଆଶ୍ଚର୍ଯ୍ୟ ରୂପ ଧ୍ରୁବ, ଅତି ଆଶ୍ଚର୍ଯ୍ୟ ରୂପ ଧରିକି ଯାଉଛନ୍ତି। କାହିଁକି ଆଜି ଉଦ୍ଧାର ପାଇଲେ? ଦେବଳ ଋଷି କହିଥିଲେ ବାପା ତୁ ଯଦି ଉଦ୍ଧାର ପାଇବା ପାଇଁ ଚାହୁଁଛୁ, ତୁ ଭୁଲ କଲୁ, ମୁଁ ତତେ ଅଭିଶାପ ଦେଇଦେଲି, ଅଭିଶାପ ପ୍ରତ୍ୟାବର୍ତ୍ତନ କରିବି ନା, ତୁ ଗଜର ପାଦକୁ ଧରିବୁ, ଅସତ୍ସଙ୍ଗ ଛାଡ଼ି ସତ୍ସଙ୍ଗ କରିବୁ।
ଏ ମନ ତୁମି ଯେ କେବଳ ଭୂତ, ମନ ତୁମି ଯେ କେବଳ ମନ ତୁମି ଯେ କେବଳ ଭୂତ ମନ ତୁମି ଯେ କେବଳ ଭୂତ କୁସଙ୍ଗ ଶ୍ମଶାନେ ସତତ ବସିଛ, କୁସଙ୍ଗ ଶ୍ମଶାନେ ସତତ ବସି, କୁସଙ୍ଗ ଶ୍ମଶାନେ ସତତ ବସିଛ, କୁସଙ୍ଗ ପାଇଆ ପରମ ଯୁଥ, ତୁମି ପାଇଆ ପରମ ମନ ତୁମି ସେ କେବଳ ଭୂତ, ମନ ତୁମି ସେ କେବଳ ଭୂତ।
ପ୍ରେମାନନ୍ଦ ଠାକୁର କହୁଛନ୍ତି, ଆରେ ମନ ତୁ ଭୂତ, ବଞ୍ଚୁ ବଞ୍ଚୁ ବି ଭୂତ, କି ଆଶ୍ଚର୍ଯ୍ୟ କଥା, ମୁଁ ବଞ୍ଚିଛି ମଣିଷଟା କେମିତି ଭୂତ ହେବି? ପ୍ରେମାନନ୍ଦ ଠାକୁର ତାଙ୍କ ମନକୁ କହିବା ଦ୍ୱାରା ଆମକୁ ଶିକ୍ଷା ଦେଉଛନ୍ତି, ରେ ମନ ତୁ ବଞ୍ଚୁ ବଞ୍ଚୁ ଭୂତ ନା କାହିଁ ଭୂତ ନା, କୁସଙ୍ଗ ଶ୍ମଶାନେ ସତତ ବସିଛ। ସାଧୁ ସଂଘର ସାଧୁ ସଂଘ ହେଉଛି ସିଂହାସନ, ବୈକୁଣ୍ଠର ଆସନ, କୁସଙ୍ଗ ଖରାପ ଲୋକର ସଙ୍ଗ ହେଉଛି ଶ୍ମଶାନ। ଶ୍ମଶାନ ଯେଭଳି କେହି ଶିଷ୍ଟ ଲୋକ ବସନ୍ତି ନା, ସେଠି କିଛି ଶୁଭ କାର୍ଯ୍ୟ ହୁଏ ନା, ସ୍ପର୍ଶଯୋଗ୍ୟ ନୁହେଁ ଯେଉଁ ସ୍ଥାନ, ସେଇ ସ୍ଥାନ ହିଁ ବସୁଛ। କୁସଙ୍ଗ ଶ୍ମଶାନେ ସତତ ବସିଛ ପାଇଆ ପରମ ଯୁଥ। ଗୋଟେ ଦଳ ଲୋକଙ୍କୁ ପାଇକି ଏ କୁସଙ୍ଗ ଲୋକରେ ବସିକି ତୁ ମନ ଭୂତ ଆଜି ହେଇଯାଇଛୁ।
ମନ ତୁମି ଯେ କେବଳ ଭୂତ, ମନ ତୁମି ଯେ କେବଳ ମନ ତୁମି ଯେ କେବଳ ଭୂତ ରେ, ମନ ତୁମି ଯେ କେବଳ ମଲମୂତ୍ର ଯତ ଅସତ ପଚାଲ, ମଲମୂତ୍ର ଯତ ଅସତ ମଲ ମୂତ୍ର ଯତ ସତ ପଚାଲ, ମଲ ମୂତ୍ର ଯତ ସତ ପଚାଲ, ଏ ତୋର ଭକ୍ଷଣ ମୁଖେ, ତୋର ଭକ୍ଷଣ ରାମ କୃଷ୍ଣ ହରି ଗୋପାଳ ଗୋବିନ୍ଦ,
ଋଷିଙ୍କର ଯଦୃଚ୍ଛା ଇଚ୍ଛାରେ, ଭଗବାନଙ୍କର ଇଚ୍ଛା, ଏ ଜଗତକୁ ଶିକ୍ଷା ଦେବେ କେମିତି? ପ୍ରଭୁପାଦ ଜୀ ସବୁବେଳେ ସୁନ୍ଦର ଉଦାହରଣ ଦିଅନ୍ତି, ଏ ଶାଶୁ ନୂଆ ବୋହୂକୁ କିଛି କହିବେନି, ନୂଆ ବୋହୂକୁ ନୂଆ ବୋହୂ ଘରୁ ଆସିଛି ନୂଆ ନା, ତାକୁ କିଛି କହିଲେ ସେ ତାର ବାପ ଘରୁ ଖବର ପଠେଇଦେବ। ତେଣୁ ବୋହୂକୁ ଶିକ୍ଷା ଦେବା ପାଇଁ ଶାଶୁ କ'ଣ କରେ, ତାର ନିଜ ଝିଅକୁ ସବୁ ଦେଖେଇକି କୁହେ, ତୁ ଏଇ ଘରର ଝିଅଟା ଏମିତି ଚାଲିଛୁ, ଏମିତି ଖାଉଛୁ, ଏମିତି ଗୋଟେ ଶାଢ଼ୀ ପିନ୍ଧୁଛୁ। ତା ଝିଅର କିଛି ଦୋଷ ନାହିଁ, କିନ୍ତୁ ଝିଅ ଦ୍ୱାରା ଶିକ୍ଷା ଦିଏ କାହାକୁ, ନିଜର ବୋହୂକୁ, ବୋହୂକୁ ସଂଶୋଧନ କରେ, କାରଣ ବୋହୂଟା ନୂଆ ଆସିଛି ନା, ତାପରେ ଅଧିକାର ନାହିଁ। ଆମେ ସେଇଭଳିଆ ଗଜେନ୍ଦ୍ର ଦ୍ୱାରା ଆମକୁ ଶିକ୍ଷା ଦେଉଛନ୍ତି, କାରଣ ଅଗସ୍ତ୍ୟ ଋଷିଙ୍କର ଇନ୍ଦ୍ରଦୁମ୍ନଙ୍କର କିଛି ତ୍ରୁଟି ନାହିଁ, କିନ୍ତୁ ଅଗସ୍ତ୍ୟ ଋଷି ତାଙ୍କୁ ଅଭିଶାପ ଦେଇଦେଲେ। ଭଗବତ ଇଚ୍ଛେବ ଜୀବ ଗୋସ୍ୱାମୀ କ୍ରମ ସନ୍ଦର୍ଭ ଲେଖୁଛନ୍ତି, ଭଗବାନ ଏଇଟା ଇଚ୍ଛା ନ କରିବେ ହରି ଅବତାର କେମିତି ହେବେ, ଲୋକମାନେ ଶିଖିବେ କିଭଳି, ଗଜେନ୍ଦ୍ର ସ୍ତୁତି ଆସିବ କିଭଳି, ସମାଜରେ ଏ ପ୍ରଚାର ହେବ କିଭଳି। ରେ ମନ, ଏ ସାଧୁସଙ୍ଗ ନ କରୁଛୁ, ଶ୍ମଶାନରେ ବସୁଛୁ ତୁ କୁସଙ୍ଗ ରୂପୀ ଶ୍ମଶାନରେ, ସେଠି ଭୋଜନ କ'ଣ କରୁଛୁ, ମଳ ମୂତ୍ର ଯତ ଅସତ ପଚାଲ, ଏତର ଭକ୍ଷଣ ମୁଖେ। ଏ ମଳମୂତ୍ର ଖାଉଛେ ନା, ଏ ଯେଉଁ ଗୁଟୁକା ପାନ ଏଗୁଡ଼ା ଖାଇ ଖାଲି ପର ବିରୁଦ୍ଧରେ ଗପିବା, ଏଇଆ କଲା ସିଏ ସେଇଆ କଲା, ଏମିତି ଖାଇଲା ସିଏ ଏଇଆ, ଏଇଟା ମଳମୂତ୍ର। ପ୍ରେମାନନ୍ଦ କହିଲେ ତୁମେ ମଳମୂତ୍ରକୁ ଖାଉଛ, ରେ ମଳମୂତ୍ର କୁକୁର ଖାଏ, ମଣିଷ କେମିତି ଖାଉଛି କହିଲେ, କେମିତି ନା, ତୁମେ ଭଗବାନଙ୍କର ନାମ କରୁଣ, ଅସତ ପଚାଲ, ଅସତ ବାର୍ତ୍ତା, ଅସତ ବାର୍ତ୍ତା ମାନେ ଇଏ ମଳମୂତ୍ର ସହ ରାମ କୃଷ୍ଣ ହରି ଗୋପାଳ ଗୋବିନ୍ଦ ବୋଲିତ ନାରୀ ଛମୁଖେ। ମୁହଁରେ ରାମ କୃଷ୍ଣ ଗୋବିନ୍ଦ ବାହାରୁନି, ଯଦି ହରେ କୃଷ୍ଣ ଦଶ ଥର କହିବାକୁ ଆମ ପାଟି କଥା ହେଲାଣି, କ'ଣ ମୁଁ ସେଇଆକୁ ସେଇଆକୁ କହିବି, ଦିନ ମାନେ କାହାକୁ କହିବେ କାହା କଥା ବିଷୟରେ, କେଉଁ ନେତା ବିଷୟରେ, କେଉଁଠି ଗାଁ ବିଷୟରେ, ସେ ଘଣ୍ଟା ଘଣ୍ଟା ଦିନ ରାତି ପାଇଯିବ, ରାତି 12 ପର୍ଯ୍ୟନ୍ତ ଛକମାନଙ୍କରେ ବସିକି ଲୋକ ଗପୁଥିବେ, ଏ କ'ଣ ସେ ଶୁଖିଲା କଥା ନା ମୁଁ ମିଳିବ, ତୁମ ପରିବାର ପୋଷି ହବ, ଖାଲି ପରର ଚର୍ଚ୍ଚା କରି ମଳମୂତ୍ର ଭକ୍ଷଣ କରିକି ଗଲ, ତୁମ ହୃଦୟଟାକୁ ଅପବିତ୍ର କରିକି ଗଲ, ଏହା ହେଉଛି ନା ସତ୍ସଙ୍ଗ ଛାଡ଼ିକି ଆମର ଏଇ ଅବସ୍ଥା ହେଉଛି।
ଯତ ନା କରିଛ ସାଧୁର ହେଳନ, ଯତ ନା କରିଛ ସାଧୁର ହେଳନ, ସେ ତୋର ନଲ ମୁଖେ, ସେ ତୋର ନଲ ମୁଖେ, ଦେଖ ନା ତାହାତେ ଆପଣ ଦହିଛ, ଦେଖ ନା ତାହାତେ
କହୁଛନ୍ତି, ଯେତେ ବାର ତୁମେ ସାଧୁକୁ ହେଳା କରିଛ, ସାଧୁ ସଙ୍ଗ କରୁନ। ସାଧୁ ସଙ୍ଗ ମାନିନିଅ ଯେ ସାଧୁ କେବଳ ଆସିକି ବସିଲେ ଆମେ ସାଧୁଙ୍କ ପ୍ରବଚନରେ ବସିବୁ, ନହେଲେ ସାଧୁ ପଳେଇ ଗଲା ପରେ ଆମେ ବସିକି ଗାଁରେ କଥା ହବୁ, ଆମେ ତ ସାଧୁ ମିଳୁନାହାନ୍ତି, ଆମେ କୋଉଠୁ ଶୁଣିବୁ। ତାହା ନୁହେଁ, ମହାପ୍ରଭୁ କହିଲେ ଦଶ ପାଞ୍ଚ ମିଳି ସମସ୍ତେ ହାତ ତାଳି ଦେଇକି ନାମ କରନ୍ତୁ। ଗୀତା ଭାଗବତ ପଢିବା ଦ୍ୱାରା ସାଧୁ ସଙ୍ଗ ହୁଏ କେମିତି? ଆମେ ଯୋଉଟା ପଢୁଛେ କି ଆମର ସାଧୁତ୍ୱକୁ ଆପଣ କ'ଣ ମାପିପାରିବେ ନା? ଆମର କ'ଣ ସାଧୁତ୍ୱ ଅଛି ଆମେ ଜାଣୁନା? ଆମେ ଯାହାଙ୍କ କରୁଣାରୁ ସାଧୁ ହେଇଛୁ, ଯେଉଁ ଆଚାର୍ଯ୍ୟମାନଙ୍କର କରୁଣାରୁ ଆମେ ସାଧୁ ଆଜି ବେଶ ଧରିଛୁ, ସେ ଆଜି ସାଧୁ ବେଶଟା ଦେଇଛୁ, ଆମେ ସାଧୁସଙ୍ଗ କରୁଛୁ। ଆପଣ ସାଧୁସଙ୍ଗ କରନ୍ତୁ ନାହିଁ, ଆମେ ଭାଗବତ କାହିଁକି ଆସୁଛୁ? ବହୁ ଅସୁବିଧା ସତ୍ତ୍ୱେ ଆମେ ଆସୁଛୁ ନା, ଆମର ଟିକେ ସାଧୁସଙ୍ଗ ଭଗବାନ କରିବୁ କ'ଣ? ଅସତ ପଚାରୁ କରିବୁ, ମଳମୂତ୍ର ଭକ୍ଷଣ କରିବା କଥା। ଏଥିରେ ସୁଖଦେବ ଗୋସ୍ୱାମୀଙ୍କର ସଙ୍ଗ, ପରୀକ୍ଷିତଙ୍କର ସଙ୍ଗ, ଗଜେନ୍ଦ୍ରଙ୍କର ସଙ୍ଗ, ଦେବଳ ଋଷିଙ୍କର ସମିତି ସଙ୍ଗ କହୁଛେ ନାହିଁ ତାଙ୍କର କଥା। ଘରେ ବସି ଦଶ ପାଞ୍ଚ ଜଣ ଯଦି ନାମ ଟିକେ କରି ଗୀତା ଭାଗବତ ପଢିଲେ ଏଇଟା ସାଧୁ ସଙ୍ଗ ହେଇଗଲା। ଆଉ ଯେଉଁଠି ସାକ୍ଷାତ ସାଧୁଙ୍କୁ ପାଇ ତାଙ୍କ ସଙ୍ଗ କରୁନ, ମନେ ରଖିବାକୁ ପଡ଼ିବ ସେଇଠି କହୁଛନ୍ତି ସେ କଥା, ଯତ୍ନା କରୁଛ ସାଧୁର ହେଳନ, ଯେତେ ସାଧୁକୁ ତୁମେ ହେଳା କରୁଛ ସେ ତୋର ଅନଳ ମୁଖେ, ତୋ ନିଜ ମୁହଁରେ ତୁମେ ନିଜେ ନିଆଁ ଦଉଛ। ଦେଖ ନା ତାହାତେ ଆପଣି ଦହିଛ, ଯେତିକି ତୁମେ ହେଳା କରିଛ ସେତିକି ଦେଖ ନିଜେ ନିଜେ କଷ୍ଟ ପାଉଛ, ଏମତ ଗୁଆଁ ବି ଦୁଃଖ। ଏଇଭଳି ଦୁଃଖର ଜୀବନ ଯିବ, କାରଣ ସେଇଥିପାଇଁ ଦେବଳ ଋଷି କହିଲେ ତୁମେ ଯାଅ, ହୁହୁ ତୁମକୁ ତ ମୁଁ ଗ୍ରାହ ହେବା ପାଇଁ ଅଭିଶାପ ଦେଇଦେଲି, ତୁମେ ଯାଅ ଗଜର ଚରଣ ଧର। କାରଣ ଗଜ ଇନ୍ଦ୍ରଦୁମ୍ନ ଥିଲେ, ସେ ସାଧୁ ଥିଲେ, ସାଧୁର ଚରଣ ଧରିଲେ ତୁମେ ପାର ହେଇକି ଯିବ।
କୃଷ୍ଣର ବସତି ସାଧୁର ହୃଦୟ, କୃଷ୍ଣର ବସତି ସାଧୁର ହୃଦୟ,
କୃଷ୍ଣର ବସତି ସାଧୁର ହୃଦୟ, ସୁଖର ବିଶ୍ରାମ ଭୂମି। ଭଗବାନ କେଉଁଠି ବାସ କରନ୍ତି? ଆଜି ସାର୍ ବୋଧେ କହୁଥିଲେ କି ଆଉ ଜଣେ ସାର୍ କହୁଥିଲେ, ସାର୍ ବି ସେସବୁ କହିଥିଲେ, ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାମ ହୃଦୟ ନଚ, ମଦଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଏସବୁର ଅର୍ଥ କ'ଣ? ଭଗବାନ ବୈକୁଣ୍ଠରେ ନାହାନ୍ତି, ତାହେଲେ ବୈକୁଣ୍ଠ କ'ଣ ଖାଲି ଅଛି? ଇଏ କୃଷ୍ଣ କହୁଛନ୍ତି ମୁଁ ବୈକୁଣ୍ଠରେ ନାହିଁ, କାରଣ ବୈକୁଣ୍ଠରେ ବିଷ୍ଣୁ ଅଛନ୍ତି। ଯୋଗୀଙ୍କ ହୃଦୟରେ ମୁଁ ନାହିଁ, କାରଣ ଯୋଗୀଙ୍କ ହୃଦୟରେ ମୋର ଅଂଶ ପରମାତ୍ମା ରହିଛନ୍ତି, ବୈକୁଣ୍ଠରେ ମୋର ଅଂଶ ବିଷ୍ଣୁ ରହିଛନ୍ତି, କିନ୍ତୁ ମୁଁ କୁଆଡ଼େ ଯାଏ? କ'ଣ ଲେଖିଲେ ଆମର ସାଲବେଗ, ଧେନୁ ପଛେ ପଛେ ବସ୍ଛା, ହଁ ସେଇ ଭାବ। ବୈକୁଣ୍ଠରେ ବିଷ୍ଣୁ ରହିଛନ୍ତି ମୋର ଅଂଶ, ଯୋଗୀଙ୍କ ହୃଦୟରେ ପରମାତ୍ମା ରହିଛନ୍ତି ମୋର ଅଂଶ, କିନ୍ତୁ ମୋ ଭକ୍ତ ଯୋଡ଼ି ମୋର ଗୁଣଗାନ କରୁଛି, ମଦ ଭକ୍ତା ଯତ୍ର ଗାଉନ୍ତି ତତ୍ର ତିଷ୍ଠା ବି ନାରଦ। ନାରଦଙ୍କୁ କହୁଛନ୍ତି ଭକ୍ତ ଯୋଡ଼ି ଗୁଣ କୀର୍ତ୍ତନ କରୁଛି, ମୁଁ ସେଠି ପଳାଏ, ସେ କଥା କହୁଛନ୍ତି। କୃଷ୍ଣର ବସତି ସାଧୁର ହୃଦୟ, ସୁଖର ବିଶ୍ରାମ ଭୂମି। ସେ ଆପଣ ପ୍ରଶ୍ନ କରିବେ ଗୋଲୋକ ବୃନ୍ଦାବନରେ କ'ଣ ଅସୁବିଧା କିଛି ଅଛି? ଭଗବାନ ସାଧୁ ହୃଦୟରେ କାହିଁକି କୁହନ୍ତି ନା? ସାଧୁ ଭଗବାନଙ୍କର ନାମ କରିକରି ତାର ହୃଦୟକୁ ଏତେ ନିଷ୍କାମ, ଏତେ କାମନାଶୂନ୍ୟ, ଏତେ ଶାନ୍ତ କରିଦେଇଛି, ଭଗବାନ ସୁଖରେ ଆସିକି ବିଶ୍ରାମ କରନ୍ତି। କାରଣ ସାଧୁର କିଛି ଟେନସନ୍ ନଥାଏ, କିନ୍ତୁ ଟେନସନ୍ ସାଧୁର ନଥାଏ ମାନେ ଯେ ସାଧୁ ପୁରା ମୁକ୍ତ। ସାଧୁର ଗୋଟିଏ ଟେନସନ୍, କେମିତି ଟେନସନ୍? କ'ଣ ଟେନସନ୍? ସଂସାର ଲୋକର ଗୋଟିଏ ଟେନସନ୍, ମୁଁ ସଂସାରକୁ କେମିତି ଖୁସି କରିବି? ସାଧୁର ଗୋଟିଏ ଚିନ୍ତା, ମୁଁ କେମିତି ଭଗବାନଙ୍କୁ ଖୁସି କରିବି, ଭଗବାନ କିଭଳି ମୋ ଉପରେ ଖୁସି ହେବେ, ଏଇ ଚିନ୍ତା, ଆଉ କିଛି ଚିନ୍ତା ନାହିଁ। ତେଣୁ ଭଗବାନ ସାଧୁର ହୃଦୟ, କୃଷ୍ଣର ବସତି ସାଧୁର ହୃଦୟ, ସୁଖର ବିଶ୍ରାମ ଭୂମି, ଏମନ ଦୁର୍ଦେବ ତାହାର ପରସ କରିତ ନାରିଛ। ତୁମେ ତୁମେ ସେ ସାଧୁସଙ୍ଗ କରି ଭଗବତ ସ୍ପର୍ଶ ତୁମେ ନେଇପାରୁନ?
ଶ୍ରୀ ହରି ଚରଣ କର ଶରଣ, ଶ୍ରୀ ହରି ଚରଣ କର ଶରଣ, ଶ୍ରୀ ହରି ଚରଣ।
ଭୟା ଗଙ୍ଗା ସବ ତାତେ ଗୟା ଗଙ୍ଗା ସବ ତାତେ କହେ ପ୍ରେମାନନ୍ଦ ତବ ସେ ଉଦ୍ଧାର କହେ ପ୍ରେମାନନ୍ଦ କହେ ପ୍ରେମାନନ୍ଦ ତବେ ସେ ଉଦ୍ଧାର କହେ ପ୍ରେମାନନ୍ଦ ନହିଲେ ବାହବେ କତେ ମନ ନହିଲେ ବାହବେ କତେ ମନ ତୁମି ସେ କେବଳ ଭୂତରେ ମନ ତୁମି ସେ କେବଳ
ପ୍ରେମାନନ୍ଦ ଦାସ ବୈଷ୍ଣବ କହୁଛନ୍ତି ରେ ମନ ଶ୍ରୀହରି ଚରଣ କରହ ଶରଣ। ବହୁତ ଲୋକ କୁହନ୍ତି ଆଜ୍ଞା ଆମେ ବି ଭଗବାନଙ୍କ ଶରଣ ଯାଇଛୁ, ଭଗବାନ ଡାକୁଛୁ ନା, ଭଗବତ ଆଶ୍ରୟ ଗଜେନ୍ଦ୍ରବଳୀ ନେବାକୁ ପଡିବ, ଭଗବତ ଆଶ୍ରୟ ଡାଇରେକ୍ଟ ହେଇପାରିବ ନା। ଦେବଳ ଋଷି କ'ଣ ଚାହିଁଥିଲେ ଆଜ୍ଞା ଅଭିଶାପରୁ ମୁକ୍ତ କରିପାରିନଥାନ୍ତେ? ଯିଏ ଅଭିଶାପ ଦେବାର ଯାହାର ଶକ୍ତି ଅଛି ତାର ମୁକ୍ତ କରିବାର ଶକ୍ତି ଅଛି କି ନାହିଁ କୁହନ୍ତୁ? ଦେବଳ ଋଷି ଯଦି ଅଭିଶାପ ଦେଇପାରିଲେ ମୁକ୍ତ ବି କରିପାରିଥାନ୍ତେ, କିନ୍ତୁ ସେ କହିଲେ ନା ମୁଁ ମୁକ୍ତ କରିବିନି। ଆଉ ହୁହୁ ଗନ୍ଧର୍ବକୁ ବି କହିଲେନି ତୁମେ ଭଗବାନଙ୍କୁ ଡାକ କହିଲି, ତାକୁ କହିଲେ ତୁମେ ଭକ୍ତକୁ ଡାକ, ଭକ୍ତର ଚରଣଟା ଧର। କାରଣ ଯେଉଁମାନେ ହରିଙ୍କୁ ଅର୍ଚ୍ଚନା କରନ୍ତି, ଶ୍ଳୋକ ଅଛନ୍ତି, ଭଗବାନଙ୍କୁ ଅର୍ଚ୍ଚନା କଲେ ଭଗବାନଙ୍କୁ ଖୁସି କରିବା ବହୁ କଷ୍ଟ, ବହୁତ ପ୍ରୟାସ। ଯେମିତି ଆପଣ ଡାଇରେକ୍ଟ କେହି ଜଜ୍କୁ ଭେଟିପାରିବେ କୁହନ୍ତୁ? ଆପଣଙ୍କର କେସ୍ ଅଛି, ଆପଣ ଯାଇ କେହି ଜଜ୍କୁ ଭେଟିପାରିବେ? ଜଜ୍କୁ ତ ଛଡ଼ା ଯାଉନି, ସରକାର ଜଜ୍ ପାଇଁ କେତେ ନିୟମ କରିଛି, ସେ ମାର୍କେଟ ଯିବନି, କାହା ବିବାହକୁ ଯିବନି, କେଉଁ ପବ୍ଲିକ ପ୍ଲେସ୍ରେ ସେ ପ୍ରିଚିଂ ପ୍ରଚାର କରିବନି, କିଛି ସ୍ପିଚ୍ ଦେବନି, ତାକୁ ଅଲଗା ରଖାଏ, ତା ଡ୍ରେସ୍ ଅଲଗା, ତା କୋଡ଼ ଅଲଗା, ଜଜ୍କୁ କେହି ଭେଟିପାରିବେନି। ଜଜ୍କୁ ଭେଟିବା ହେଲେ କ'ଣ ଦରକାର ଆଜ୍ଞା? କେସ୍ ଅଛି, ଓକିଲ ଜଣେ ଦରକାର, ଭଲ ଓକିଲକୁ ନେଇକି ଆମ କେସ୍ ଅଛି ତାକୁ ଧରିକି ଆମେ ଜଜ୍କୁ ଦେଖିବା, ନହେଲେ ଜଜ୍କୁ ଦେଖିବାର ଆମ ତା ସାଙ୍ଗରେ କଥା କହିବାର ଆମର ନାହିଁ। ଜଜ୍ ଆମ ସାଙ୍ଗରେ କଥା କୁହେ ଆଜ୍ଞା? ଜଜ୍ ଓକିଲ ସାଙ୍ଗରେ, ଓକିଲକୁ ପଚାର, କୁହ ପଚାର ତୁମର ଯେଉଁ ପାର୍ଟି ଅଛନ୍ତି ସେ କ'ଣ କହୁଛି, ଜଜ୍ ଖାଲି ବସିକି ସାକ୍ଷର, ଭଗବାନ ସେ ବୋଲି ସେ ସାଧୁ ଯାହା କଥାବାର୍ତ୍ତା ତାଙ୍କର ନିଜ ଲୋକ ସାଙ୍ଗେ କଥାବାର୍ତ୍ତା କରି। ବର୍ତ୍ତମାନ ଭଗବାନ ଆସିଲେ କାହା ପାଖକୁ ଆସିଲେ? ଗ୍ରାହ ପାଖକୁ ଆସିଥିଲେ ନା ଗଜେନ୍ଦ୍ର ପାଖକୁ ଆସିଲେ? ଗଜେନ୍ଦ୍ର ପାଖକୁ ଆସିଲେ, କିନ୍ତୁ ଦେବଳ ଋଷିଙ୍କ କଥାକୁ ଯଥାର୍ଥ ରୂପେ ମନେ ରଖି ସେ କିଛି କଲେନି, ସେ ଭଗବାନ ଭଗବାନଙ୍କୁ କିଛି ଡାକିନାହାନ୍ତି, କିଏ ଗ୍ରାହ, କିନ୍ତୁ କେବଳ ଟାଇଟ୍ କରିକି ଧରିଛନ୍ତି ଗଜର ପାଦକୁ, ଉଦ୍ଧାର ପାଇଗଲା। କିନ୍ତୁ ଏଇଟା ଶୁଣି କେହି ଭାବିବେନି ଠିକ ଅଛି ଆମେ ବି ଆଉ ଭଜନ ଭଜନ କିଛି କରିବୁନୁ, ଆମେ କେବଳ ଏହା କରିବୁ ଆଉ ଭକ୍ତର ପାଦକୁ ଧରି, ଯୁଆଡ଼େ ଭକ୍ତ ଗଲେ ତା ପାଦକୁ ଧରି ବୁଲି, ନାଇଁ 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 ନାଇଁ, ଏଇଟା ଗଜେନ୍ଦ୍ର ପାଇଁ ଏ ଗ୍ରାହ ପାଇଁ ଏଇଟା ଉପଦେଶ। ସେ ସ୍ୱର ନା, ଗ୍ରାହ ସ୍ୱରରେ ସେ କ'ଣ କରିବ, ଆଉ କୁମ୍ଭୀର ସ୍ୱରରେ କ'ଣ କରିବ, ସେ ପାଦକୁ ଧରିବ। ଆମେ ମଣିଷ, ଏଠି ସେ କଥା କହୁଛନ୍ତି, ଶ୍ରୀହରି ଚରଣ କରହ ଶରଣ, ହରିଚରଣ କ'ଣ କି ଗୁରୁପାଦାଶ୍ରୟ କରି ପ୍ରଭୁଙ୍କର ନାମ, ଏଥିରେ କଷ୍ଟ କିଛି ନାହିଁ, ଏଥିରେ କେବଳ ଆପଣମାନଙ୍କର ମଙ୍ଗଳ, ଆପଣ ଭଗବାନଙ୍କୁ ଭଜନ କରିବେ ଆପଣ ପାଇବେ, ଆମର କ'ଣ ଅଛି? ଆମେ ଯଦି ଆପଣଙ୍କ ସୁଖର ଦୁଃଖର ଭାଗି ହେଇପାରନ୍ତୁ, ସାଧୁ ଯଦି ସାଂସାରିକ ଲୋକର ସୁଖ ଦୁଃଖର ଭାଗି ହୁଅନ୍ତା, ତାହେଲେ ସେ କୁହନ୍ତା ଭାଇ ତୁମେ ଟିକେ ଠାକୁରଙ୍କୁ ଡାକ, ତୁମେ ଠାକୁର ଡାକି ଭଲ ଭାବରେ ରୋଷେଇବାସ କଲେ ମୁଁ ଆସି ତୁମ ଘରେ ଖାଇବି, ତା କିଛି ଟଙ୍କା ପଇସା ନାହିଁ, ସାଧୁରେ ସବୁ କିଛି ଆବଶ୍ୟକ ନାହିଁ। ସାଧୁ ସେ ଭିକ ମାଗିବ ନାରଦ ମୁନି ଅନାଦି କାଳର ବିଡ଼ା ବଜେଇ ବଜେଇ ବୁଲୁଛନ୍ତି, କିନ୍ତୁ ଧ୍ରୁବ ମହାରାଜ ତାଙ୍କ 36,000 ବର୍ଷ ରାଜା ହେଇଗଲେ, ପ୍ରହ୍ଲାଦ ମହାରାଜ ରାଜା ହେଲେ, ସମସ୍ତେ ରାଜା ହେଲେ, କିନ୍ତୁ ସିଏ କ'ଣ, ସେ ବିଡ଼ା ବଜେଇ ତାଙ୍କର ବୁଲୁଛନ୍ତି। ସିଏ ଚାହୁଁଛନ୍ତି ବାପା ଯେଭଳି ଚାହେଁ ମୋ ପୁଅ ମୁହଁରେ ହସ, ସାଧୁ ସେଭଳି ଚାହେଁ ସମସ୍ତେ ପ୍ରଭୁଙ୍କୁ ଡାକନ୍ତୁ ଆନନ୍ଦ ରୁହନ୍ତୁ। ଯେ ପ୍ରକୃତ ସାଧୁ ତାର ସ୍ୱାର୍ଥ ନଥାଏ, ସେ କିଛି ଜଗତରେ ଚାହେଁ ନା, ଯେତେବେଳେ ଭଗବାନଙ୍କ ବ୍ୟତୀତ ଆଉ କିଛି ଚାହେଁ ନା, ସେ ଜଗତରେ କାହା କତିରୁ କ'ଣ ଚାହିଁବ ମୋତେ କୁହନ୍ତୁ? ସାଧୁ ଯଦି ଅକିଞ୍ଚନ ଭକ୍ତି ବ୍ୟତୀତ କିଛି ଚାହେଁ ନା, ସଂସାର ଲୋକ ତାକୁ ଦେଲେ ସେ କାହିଁକି ଖୁସି ହେବ ଏଥିରେ? ତେଣୁ ସଂସାର ଲୋକ ଭଗବାନଙ୍କୁ ଡାକିଲେ ତାର କ'ଣ କ୍ଷତି ହେଇଯାଉଛି? ସେ ତ କହିବା ସମସ୍ତେ ପ୍ରଭୁଙ୍କୁ ଡାକନ୍ତୁ, ସମସ୍ତେ ପ୍ରଭୁଙ୍କ ଆନନ୍ଦର ଭାଗିଦାର ହୁଅନ୍ତୁ, ତାଙ୍କ ପ୍ରଭୁଙ୍କର ଯେଉଁ ସମ୍ପତ୍ତି ଅଛି, ବାପା ଚାହେଁ ମୋର ସବୁ ସମ୍ପତ୍ତି ମୁଁ ପୁଅ ଭିତରେ ଭାଗ କରିବି, ସାଧୁ ସେଭଳି ଚାହେଁ। ପ୍ରଭୁଙ୍କର ଯେଉଁ ଆନନ୍ଦ ପରମାନନ୍ଦମୟ ଏଇ ଅଂଶ ଯେଉଁ ଯିବ, ସେ ସମସ୍ତେ ଆନନ୍ଦ ଟିକେ ଭୋଗ କର। ପ୍ରେମାନନ୍ଦ ସେ କଥା କୁହନ୍ତି, ମନ ତୁ ଭୂତ ଭଳି କାହିଁକି ହେଉଛୁ, ঠিক বাসস্থান ভূত যে যাই মানব সমাজ নরহি সে কম করে ভূত কাহ দেহে বসব যে অশুচি লোক তাঁর দেহে বসবে ভূত কোণ শুচি লোক দেহে বসবে কি বসব যে তুলসী মাড়ি পকাইছি যে তিলক করছি যে নাম করছি তা পাখে কেউ গুণি গারাড়ি কাম করবে অসত লোক পাখে পশিব অশুচি লোক পাখে রে মন তু ভূত হয়ে যাইছ তু শুচি সম্পূর্ণ ভজন পরায়ণ সাধুঙ্কর সঙ্গ করুন তু কাই কাহার সঙ্গ করছু প্রেমানন্দ কুছেন কুসঙ্গে শ্মশানে সতত বসতি পাইয়া পরম যুদ্ধ দলে লোক পাইকি কুসঙ্গ লোক তাঁর গপসপ করে মলমূত্র খাউছ শ্রীহরি চরণ করহ শরণ গয়া গঙ্গা সব তাতে আঙ্গা কু যা আবশ্যক না কি গয়া কু যা আবশ্যক যাই পারলে তো ভাগ্যবান গঙ্গা বহু পাখে আপনার অনেক মায়াপুর কুড়ি পঁচিশ টাকা খরচ কলে মায়াপুর মহাপ্রভুঙ্কর স্নান গঙ্গা স্নান সব করি আসিপারে কিন্তু সবু এইটি মিলে যাব হরিঙ্কর যে শরণ কলে প্রভুঙ্কর নাম আশ্রয় কলে আমার এটি স্টলে মাড়ি অনেক যে আপনার চাহুচ্ছেন প্রভুঙ্কর ভজন করা আমি আপনার কিছু মাগুন আপনার পরিবার পারিবারিক জীবনের আপনার মানে সুখ রুহতু প্রভুঙ্কু পাঁতু এক সদাচারী জীবন হয়ে জীবনটি সন্তোষ লাভ করুন ভক্ত লাভ গোটে মনের সন্তোষ আছে যা হোক মো সামর্থ্য সার প্রভুকে ডাকুছি তো ভক্ত নহলে মনের অসন্তোষ কম না সংসার জঞ্জাড়ার মো দিন গলা সংসার সমস্যা মেটিলা না কি মন শান্তি পাইলে না কি হরি টিকে আশ্রয় করে পারে না আপনার যে চাইবে আমার ভক্ত মানে অনেক আপনার নেই প্রভুঙ্কর নাম করতো আপনার ঘরে সদাচারী হয়ে চলতো প্রভু হরি গজেন্দ্রর দুঃখ দূর কলা ভাবে আপনার দুঃখ কু দূর করি কহি প্রেমানন্দ তবে সে উদ্ধার নহিলে নহিলে কি হওয়া কতে যদি এবে আমি এটা নকরিবা কেতবে উদ্ধার হব কোন ঠিকা আছে এ জোস গ্রাহ সবই সদ্য পরমাশ্চর্য রূপ দ্রুক মুক্ত দেবল সাপে গন্ধর্ব সত্তম দেবল ঋষিঙ্কর সাপরু দেবল ঋষি স্নান করুথিবা সময়রে নারী মানঙ্ক সহিত ক্রীড়া করুথিবা সময়রে হুহু গন্ধর্ব জল ক্রীড়া করিবা সময়রে দেবল ঋষিঙ্কর জল ভিতরে পশি দেবল ঋষিঙ্কর পাদকু টাণিলে সে অভিশাপ দেলে তুমি গ্রাহ হব ই কলে মু কিভাবে উদ্ধার হইবি না গজেন্দ্রর পাদকু ধরিব বর্তমান উদ্ধার হয়েকি সুন্দর প্রভুপাদ তোমার বহির চিত্র করছেন দেখিবে ভাগবত আমার অষ্টম স্কন্ধ বিক্রি হচ্ছেন যাহা আমি কৌছু শিশু মূল ভাগবত ব্যাসদেবঙ্কর দেখবে গজেন গ্রাহ স্বর ত্যাগ করে নি সেই শরীরে ট্রান্সফর হয়ে গেল পরিবর্তিত হয়ে গেল চিৎ স্বরকু গন্ধর্ব স্বর এটি প্রশ্ন আসিও ভগবান কোণ গ্রাহক বৈকুণ্ঠ বৈকুণ্ঠ কী নেলে গজেন্দ্র বৈকুণ্ঠ নেলে গ্রাহক কী রক্ষলে ভগবান চাহুলে ইয়ে হুহু গন্ধর্ব দেবলোকরে যাই ইয়ে তো দেবতা শ্রেষ্ঠ গন্ধর্ব ইয়ে যাই দেবলোকরে প্রচার করু যে হরি এত করুণাময় বলে দেবলোকরে এই লীলাটা প্রচার হোক ভগবান সেই সংসারে সাধু মানুষ রক্ষিছেন তোমার ঐকান্তিক সাধু আমার কথা মোর কথা মুহুনি ঐকান্তিক নিষ্কিঞ্চন সাধু যার স্বার্থ জগতের কিছু না যে জগতর কিছু আশা করতে না তাঁকু পুঁ এটি পকাইকি রক্ষিছেন কী তাঁকর লীলা তাঁকর কথা কি কহব যে সংসারে বুড়িকি রয়েছেন সে কোণ ভগবান বিষয়ে জাঁবে যার অনুভব অনেক প্রভুঙ্কর করুণা পাইছেন সে অনুভবর কথাটা কহিকি অন্যকে পরিবর্তন করে পারে কারণ ভজনটা গোটে অনুভবর জিনিস যার দুঃখ যে হরিঙ্কু ডাকি সুখ পাইছি সে তা সুখর অনুভবটা কহিকি আমি ভক্ত করিদেব ভাই মু এইভাবে দুঃখী এবেটি নাম করুছি বড় সুখরে মু আছি আনন্দ মতো ভালো লাগুছে অনুভবর জিনিস তেমন গ্রাহ যে অনুভব করেছেন হরি তাঁকু করুণা করছেন সেই অনুভবটা সে কয়া প্রভু চাহুলে তাকে বৈকুণ্ঠ নেলে না তুমি যাও দেবলোকরে প্রচার কর কারণ দেবতা মানে মোর গজেন্দ্রকে উদ্ধার করলে তো তুমি দেবলোকরে কুহ যাই মু এত করুণাময় প্রণম্য শিরসাধীশম উত্তম শ্লোক অব্যয়ম অগায়ত যশোধাম কীর্তন্য গুণ সৎকথা গ্রাহ বি ভগবান স্তুতি কলে গ্রাহ স্তুতি অবশ্যই এটি না ভাগবতমরে অগায়ত যশোধাম যশোর যে ধাম পরিপূর্ণ সে প্রভুঙ্কর গুণকু প্রণম্য শিরসা এই হুহু গন্ধর্ব স্বর পাইকি ମସ୍ତକରେ ପ୍ରଣାମ କଲେ, ଭଗବାନଙ୍କୁ ମୁଣ୍ଡ ଲଗେଇ ପ୍ରଣାମ କରିବେ ସବୁବେଳେ, ମୁଣ୍ଡ ଲଗେଇ ପ୍ରଣାମ କରି ଆଉ ପରିକ୍ରମା କଲେ, ପରିକ୍ରମା କରି ଚାଲିଲେ। ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ସ୍ୱନୁକମ୍ପିତୈ ସେନା ପରିକ୍ରମ୍ୟ ପରିକ୍ରମ୍ୟ ପ୍ରଣମ୍ୟତମ ଲୋକସ୍ୟ ପଶ୍ୟତୋ ଲୋକମ ସ୍ୱଗାଦ ମୁକ୍ତ କିଲ୍ ବିଷୟ। ବିଷ୍ଣୁ ମନ୍ଦିରକୁ ପରିକ୍ରମା କରାଯାଏ, ଭଗବାନଙ୍କୁ ପରିକ୍ରମା କରାଯାଏ, ଏଥିପାଇଁ ପରିକ୍ରମା କଲେ ଆଉ ମାତୃ ଗର୍ଭରେ ଆସିବାକୁ ପଡ଼େ ନା। ବିଷ୍ଣୁ ମନ୍ଦିରକୁ ପରିକ୍ରମା କଲେ ଆଉ ମନ୍ଦିର ଯେଉଁଠି ଦେଖିବେ ଜଗନ୍ନାଥଙ୍କର ବିଷ୍ଣୁଙ୍କର ମନ୍ଦିର, ଶିବଜୀଙ୍କୁ ତ ପୂର୍ଣ୍ଣ ପରିକ୍ରମା କରାଯାଏ ନା, ଶିବଜୀଙ୍କୁ ଅର୍ଦ୍ଧେକ ପରିକ୍ରମା କରାଯାଏ, ମନ୍ଦିରର ଅଧା। ଶିବଜୀଙ୍କୁ ଭଲ ପାଆନ୍ତି, ସେ ବୈଷ୍ଣବ ତ, ସେ ଚାହାନ୍ତିନି ମୋତେ କିଏ ପରିକ୍ରମା ପୂର୍ଣ୍ଣ କର। ବିଷ୍ଣୁ ମନ୍ଦିରକୁ ପରିକ୍ରମା କରାଯାଏ, ପରିକ୍ରମା କରି ଆଉ ପ୍ରଣମ୍ୟ ପ୍ରଣାମ କଲେ, ଭଗବାନଙ୍କର କୃପା ପାଇ ପ୍ରଣାମ କରି। ଲୋକସ୍ୟ ପଶ୍ୟତ, ସବୁ ଦେବତାମାନେ ଦେଖୁଛନ୍ତି, ଗଜେନ୍ଦ୍ର ଦେଖୁଛି ଗ୍ରହ ଆଗେ ମୁକ୍ତ ପାଇକି ଚାଲିଗଲେ। ସ୍ତୁତି କଲେ କିଏ? ଗ୍ରହ କବଳରୁ ରକ୍ଷା ପାଇଁ ଗଜେନ୍ଦ୍ର ସ୍ତୁତି କଲେ, କିନ୍ତୁ ଯେହେତୁ ଭକ୍ତର ଚରଣକୁ ଧରିଛନ୍ତି ଆଗେ ଗ୍ରହଙ୍କୁ ମୁକ୍ତି ମିଳିଗଲା। ଗଜେନ୍ଦ୍ର ଭାବୁଛନ୍ତି ମୋର କଣ ଦଶା ହବ, ପ୍ରଭୁ ତ ଆସିଲେ ତାକୁ ଉଦ୍ଧାର, ମୋତେ କଣ ଏ ପୁଣି ଗଜସ୍ୱରରେ ଛାଡ଼ିଦେବେ କି, ଏ ସଂସାର ମୋତେ ରହିବାକୁ ପଡିବ କି। ଗଜେନ୍ଦ୍ରକୁ ଭଗବାନ ଛୁଇଁଛନ୍ତି କି ନାହିଁ, ସ୍ପର୍ଶ କରିଛନ୍ତି, ଗଜେନ୍ଦ୍ରର ବର୍ତ୍ତମାନ ମୁକ୍ତି ହେଲା। ଗଜେନ୍ଦ୍ର ଭଗବତ ସ୍ପର୍ଶାତ୍ ବିମୁକ୍ତ ଅଜ୍ଞାନ ବନ୍ଦନାତ୍ ପ୍ରାପ୍ତ ଭଗବତ ରୂପମ ପୀତବାସ ଚତୁର୍ଭୁଜମ। ଏହି ଗଜେନ୍ଦ୍ରକୁ ଭଗବାନ ତାର ସ୍ପର୍ଶ କରିଦେଇଛନ୍ତି, ଗଜେନ୍ଦ୍ର ଭଗବତ ସ୍ପର୍ଶାତ୍ ଭଗବାନଙ୍କ ସ୍ପର୍ଶ ଯୋଗୁଁ ବିମୁକ୍ତ ଅଜ୍ଞାନ ବନ୍ଦନାତ୍ ବିଶେଷ ଭାବରେ ମୁକ୍ତ ହେଇଗଲେ। କେଉଁଥିରୁ ନା ଅଜ୍ଞାନ ବନ୍ଧନରୁ, ଏ ଶରୀର ବନ୍ଧନ, ଶରୀର ବନ୍ଧନ ଗୋଟେ ଅଜ୍ଞାନ ବନ୍ଧନ, ଏ ଶରୀର ଏଭଳି ଜ୍ଞାନ ଆସିବନି, ଏଥିରେ ଭକ୍ତ ସଙ୍ଗ ନକଲେ ଭଗବତ ଭଜନ ନକଲେ ଜ୍ଞାନ ଆସିବନି, ଅଜ୍ଞାନ, ଅଜ୍ଞାନ ବନ୍ଧନରୁ ମୁକ୍ତ ହେଇଗଲେ। ସ୍ଥୂଳ ଦେହେନ ସ୍ପର୍ଶାତ୍ ସ୍ପର୍ଶମଣି ନ୍ୟାୟନ ଭଗବତ ରୂପମ ପ୍ରାପ୍ତା ଧ୍ରୁବ ଇବ ଇତି ଜ୍ଞେୟମ୍। ଚକ୍ରପାଦ କହୁଛନ୍ତି ଧ୍ରୁବଙ୍କର ଯେଭଳି ସେଇ ରୂପ ଥିଲା, କିନ୍ତୁ ଯେତେବେଳେ ଧ୍ରୁବ ବିମାନ ଆସିକି ପହଞ୍ଚିଲେ, ଧ୍ରୁବ ଚରିତ ଶୁଣିବେ, ଧ୍ରୁବ ଚରିତ ଜଲେଶ୍ୱରରେ ହେବେ, ଏ ତ 20-22 ଦିନ ଭୁବନେଶ୍ୱରରୁ ଆମର ହୁଅନ୍ତି, ପୁରା ଧ୍ରୁବଙ୍କ ଚରିତ ସରିବା ପାଇଁ 22-25 ଦିନ ଲାଗନ୍ତି, କିନ୍ତୁ ଏଠି 7 ଦିନରେ ଧ୍ରୁବଙ୍କର ଚରିତର ଅଧା ଯିବେ। ଧ୍ରୁବ ଯେତେବେଳେ ବୈକୁଣ୍ଠକୁ ଫେରୁଛନ୍ତି, ଅଦ୍ଭୁତ ଦୃଶ୍ୟ, ବଦ୍ରିକା ଆଶ୍ରମରେ ଅଛନ୍ତି, ତପସ୍ୟା କରିଛନ୍ତି, ପରିପକ୍ ଅବସ୍ଥା, ଆନନ୍ଦ ସୁନନ୍ଦ ବିମାନ ନେଇକି ଆସିକି ପହଞ୍ଚନ୍ତି। ନାରଦ ମୁନି ସେତେବେଳେ ପ୍ରଚେତାମାନଙ୍କ ସଭାରେ ଅଛନ୍ତି, ପ୍ରଚେତାମାନଙ୍କୁ ଏଭଳି ପ୍ରବଚନ ଦେଉଛନ୍ତି, ଆଉ ବିମାନ ନେଇକି ଆସିକି ପହଞ୍ଚି ନନ୍ଦ ସୁନନ୍ଦର କହୁଛନ୍ତି, ଭୋ ଭୋ ରାଜନ୍, ହେ ରାଜପୁତ୍ର, ହେ ରାଜନ୍ ଧ୍ରୁବ, ପାଞ୍ଚ ବର୍ଷ ବୟସରେ ତୁମେ ଯେଉଁ ତପସ୍ୟା କରିଥିଲ, ହରିଙ୍କୁ ପ୍ରସନ୍ନ କରିଥିଲ, ତାର ଫଳସ୍ୱରୂପ ପ୍ରଭୁ ବିମାନ ପଠାଇଛନ୍ତି, ତୁମେ ଆସ। ବଦରିକା ଆଶ୍ରମରେ ସମସ୍ତ ମୁନି ଋଷିମାନଙ୍କୁ ପ୍ରଣାମ କରିକି ଧ୍ରୁବ ଆସିଲେ, କହିଲେ ପ୍ରଭୁ ମୋ ପାଇଁ ବିମାନ ପଠାଇଛନ୍ତି, ଆପଣ ଟିକେ କରୁଣା କରନ୍ତୁ, ମୁଁ ଟିକେ ବୈକୁଣ୍ଠକୁ ଯିବି। ଭକ୍ତର ଭାବ ଦେଖନ୍ତୁ, ବୈକୁଣ୍ଠ ଯିବା ପୂର୍ବରେ ବି ସେ ଭକ୍ତର କରୁଣା ମାନୁଛନ୍ତି, ଇଏ ଭକ୍ତର ଭାବ। ଧ୍ରୁବ ସମସ୍ତ ସବୁ ମୁନି ଋଷିକି ପ୍ରଣାମ କରିକି ଆସୁଛନ୍ତି। ମହାପ୍ରଭୁ ଏହି ଶିକ୍ଷା ଦେଲେ, କୁକୁର ଶୃଗାଳ ଚଣ୍ଡାଳ ଅନ୍ତ କରି ସମସ୍ତଙ୍କୁ ପ୍ରଣାମ କରିବ, କୁକୁରର ଚଣ୍ଡାଳର ଗଧକୁ ବି ପ୍ରଣାମ କରିବ, ଭାଗବତର ଶ୍ଳୋକ ଅଛନ୍ତି। ଏହି ସେ ବୈଷ୍ଣବ ଧର୍ମ ସବାର ପ୍ରଣତି ଇଥେ ଯାର ନାହିଁ, ଏଥିରେ ଯାହାର ମତି ନାହିଁ ସେ ହେଉଛି ଧର୍ମ ଧ୍ୱଜି। ମହାପ୍ରଭୁ କହିଲେ କୁକୁର ଚଣ୍ଡାଳ ସମସ୍ତଙ୍କୁ ପ୍ରଣାମ କରିବ, ସମସ୍ତଙ୍କୁ ପାଦ ଦେଲେ, ଏ କଥା ସେ କହୁଛନ୍ତି। ଗଜେନ୍ଦ୍ର ଭଗବତ ରୂପ, ଭଗବତଙ୍କୁ ଭଗବାନଙ୍କ ଯେଉଁ ସ୍ପର୍ଶ ପାଇକି ପୀତବାସ ଚତୁର୍ଭୁଜ, ଭଗବାନଙ୍କ ଭଳି ଚତୁର୍ଭୁଜ ହେଇଗଲେ, ପୀତବାସ ବସ୍ତ୍ର ପିନ୍ଧିଲେ, ସାରୁପ୍ରିୟ ମୁକ୍ତି ପାଇଗଲେ ନା କିଭଳି? ଧ୍ରୁବ ଇବ ଚକ୍ରପାତ କହୁଛନ୍ତି, ବିମାନ ଆସି ଉପରେ ରହିଛି, ଏ ସମସ୍ତଙ୍କୁ ପ୍ରଣାମ କରିକି ଆସୁଛନ୍ତି, ଯାହାଙ୍କ ପାଇଁ ଭଗବାନ ବୈକୁଣ୍ଠ ବିମାନ ପଠାଇଛନ୍ତି, ସେ ସମସ୍ତଙ୍କର କରୁଣା ଭିକ୍ଷା କରୁଛନ୍ତି। ଆରେ ତାଙ୍କ ପାଇଁ କରୁଣାନିଧି ଯାହାଙ୍କୁ କରୁଣା କରିସାରିଲେଣି, ସିଏ ବି ସାଧାରଣ ଲୋକଙ୍କର କରୁଣା, ସାଧାରଣ ମୁନି ଋଷିଙ୍କର କରୁଣା ଚାହୁଁଛନ୍ତି। ଯେତେବେଳେ ଧ୍ରୁବ ଆସିଲେ ବିମାନରେ ଚଢ଼ିବା ପାଇଁ ଅନ୍ତକ ଆସିକି ପହଞ୍ଚିଗଲେ, ଯମରାଜ ଆସି ମୃତ୍ୟୁ ଦେବତା ଆସିକି ପହଞ୍ଚିଗଲେ, କହିଲେ ହେ ଧ୍ରୁବ ଏଇଟା ତ ମର ଜଗତ, ଏଠି ଯିଏ ଯାଆନ୍ତି ସେ ଶରୀରକୁ ଛାଡ଼ିକି ଯାଆନ୍ତି, ତୁମେ ଟିକେ ଶରୀରକୁ ଛାଡ଼ି ଦେଇକି ଯାଅ। ବିମାନ କେଉଁଠି ଥିଲେ? ବିମାନ ଆକାଶରେ ଥିଲେ, ଧ୍ରୁବ ଥିଲେ ପଦରିକ ଆଶ୍ରମର ତଳେ। ଇଏ ମୃତ୍ୟୁ ଦେବତା କ'ଣ କଲେ ନା ଆଣ୍ଠେଇକି ମସ୍ତକ କରିକି ବୀରାସନରେ ରହିଲେ, ହନୁମାନଜୀ ଆସନରେ ବସନ୍ତି। ଧ୍ରୁବ କ'ଣ କଲେ? ମୃତ୍ୟୁ ଦେବତାଙ୍କ ମୃତ୍ୟୁ ମୂର୍ଦ୍ଧନି ପଦମ ଦତ୍ତ ଆରୋହମ ଅଦ୍ଭୁତ ଗୃହମ ତଦୁତ୍ଥାନପାଦ ପୁତ୍ରମ। ଉତ୍ଥାନପାଦଙ୍କର ପୁତ୍ର ମୃତ୍ୟୁର ମୂର୍ଦ୍ଧନି ଉପରେ ପାଦ ଦେଇକି ଚଢ଼ିଲେ ଅଦ୍ଭୁତ ଗୃହଙ୍କୁ ବିମାନ। ଓଂ ନମ ଭଗବତେ ବାସୁଦେବା, ଶ୍ରୀକୃଷ୍ଣଙ୍କର ଏ ମନ୍ତ୍ରକୁ ଜପ କରି କରି ସେ ଏତେ ସିଦ୍ଧ ହେଇଗଲେ, ମୃତ୍ୟୁ ଦେବତାଙ୍କ ଶରୀର ମସ୍ତକ ଉପରେ ପାଦ ଦେଇକି ଚାଲିଲେ। ଚିନ୍ତା କର, ଆଉ ଭଗବାନଙ୍କର ଭଗବାନଙ୍କର ନାମ ନେଇ କେମିତି ସିଦ୍ଧ ହେଇଯାଉଛି, ଆଉ ଭଗବାନଙ୍କୁ ଜରାସବର କେମିତି ମାରିଲା? ଇ ତତ୍ତ୍ୱ ଲୋକ ଜରାସବର ମାରିଦେଲା, ସେ ମରିଗଲା, ଅର୍ଜୁନ ନେଇକି ପଡ଼ିଲା, ସେ ପୋଡ଼ି ହେଲେନି। ଇଏ ଭାଗବତରେ ସବୁ ବିଷୟ ନାହାନ୍ତି, ଭଗବାନଙ୍କ ଶରୀର ସଚିଦାନନ୍ଦମୟ ଶରୀର, ସୁନାକୁ ପୋଡ଼ି ପୋଡ଼ି କିଏ ପୋଡ଼ି ପାରିବ କହିଲେ? ଆଜ୍ଞା, ପୋଡ଼ିଲେ ସୁନାକୁ ନେଇକି ଅଗ୍ରହରେ ପକେଇବେ, ଦେଖିବା ସେ ପୋଡ଼ିଯିବ କେମିତି। ଗୋଟେ ଜଡ଼ ଦ୍ରବ୍ୟର ଗୁଣ ଅଛି, ସେ ପୋଡ଼ୁନି, ଏ ସେ ସଚିଦାନନ୍ଦମୟ ଶରୀର। ଏ ଧ୍ରୁବବାଦାଙ୍କର ନାମ କରି କରି ସଚିଦାନନ୍ଦ ରୂପ ପାଇଗଲେ, ମୃତ୍ୟୁ ଦେବାଦାଙ୍କ ମସ୍ତକରେ ମୃତ ମୂର୍ଦ୍ଧନି ପଦମ ଦତ୍ତା ଆରୋହ ମଧୁଭୂତ ଗୃହମ ଚଢ଼ିଲେ ବିମାନ। ସେତେବେଳେ ନାରଦ ମୁନି ପ୍ରଚେତାଙ୍କ ସେବାରେ ସଭାରେ ବସିଥିଲେ, ତିନୋଟି ଶ୍ଳୋକ ଗାଇଲେ, ଏତେ ଗଦଗଦ ହେଇଗଲେ। ନାରଦ ସବୁବେଳେ ଗର୍ବ କରନ୍ତି ଦୁଇଟା ଶିଷ୍ୟମାନଙ୍କ ପାଇଁ, ଦୁଇ ଜଣ ଶିଷ୍ୟ ପାଇଁ, ଦୁଷ୍ଟ ଗୁରୁ ଅପେକ୍ଷା ଶୂନ୍ୟ ଗୁହାଳ ଭଲ, ଭକ୍ତିମନ ଠାକୁର କୁହନ୍ତି। ଦୁଷ୍ଟ ଗୁରୁ ରଖି ଲାଭ କ'ଣ? ଲାତ ଫାତ ମାରିବେ, କ୍ଷୀର ଦେବେନି, କିଛି କରିବେନି, ଇଞ୍ଜଡ଼ ସବୁବେଳେ କରିବେ, ବରଂ ଗୁହାଳ ଶୂନ୍ୟ ରହିବା ଭଲ। ଶିଷ୍ୟ ଦୁଇ ଜଣଙ୍କୁ କରିଥିଲେ, ଯାହାଙ୍କ ପାଇଁ ଗର୍ବ କରିକି ସବୁବେଳେ ପ୍ରଚାର କରନ୍ତି ନାରଦ, ଶିଷ୍ୟ କରିଥିଲେ ଧ୍ରୁବଙ୍କୁ ଆଉ ପ୍ରହ୍ଲାଦ। ଯୁଧିଷ୍ଠିରଙ୍କ ଭରି ସଭାରେ, ଯୁଧିଷ୍ଠିର ବସିଛନ୍ତି, ଭଗବାନ ଶ୍ରୀକୃଷ୍ଣ ବସିଛନ୍ତି ଭରି ସଭାରେ, ରାସୁଏ ଯଜ୍ଞରେ କହୁଛନ୍ତି ନାରଦ ମୁନି ଗର୍ବରେ ପ୍ରହ୍ଲାଦଙ୍କର ଗୁଣଙ୍କୁ, ହେ ରାଜନ୍, ମୁଁ ପ୍ରହ୍ଲାଦଙ୍କର ଗୁଣକୁ, ମୋ ଶିଷ୍ୟର ଗୁଣକୁ କ'ଣ କହିବି? ଯାହାଙ୍କର ଗୁଣକୁ ଶତ୍ରୁ ଦେବତା, ଇନ୍ଦ୍ର ହେଉଛନ୍ତି ତାଙ୍କର ପରମ ଶତ୍ରୁ, ତାଙ୍କ ପିତାଙ୍କର, ଇନ୍ଦ୍ର ଯେତେବେଳେ ଭକ୍ତର ଉଦାହରଣ ଦିଅନ୍ତି ସେତେବେଳେ ପ୍ରହ୍ଲାଦଙ୍କର ଉଦାହରଣ ଦିଅନ୍ତି। ଯାହାଙ୍କର ପିତାଙ୍କର ସେ ଶତ୍ରୁ, ଯେଉଁ ଇନ୍ଦ୍ର ନିରନ୍ତର ହିରଣ୍ୟକଶିପକୁ ଶତ୍ରୁ ଉପରେ ଦେଖନ୍ତି, ଉଭୟ ଉଭୟଙ୍କୁ ଶତ୍ରୁ ଉପରେ ଦେଖନ୍ତି, କିନ୍ତୁ ତାଙ୍କର ପୁଅ ଭକ୍ତ ପ୍ରହ୍ଲାଦଙ୍କର ଗୁଣ ଗାନ କରୁଛନ୍ତି ସେମାନେ। ଆଉ ପ୍ରହ୍ଲାଦଙ୍କର ଗୁଣ ମୁଁ କ'ଣ କହିବି? ଯେତେବେଳେ ଯାଉଛନ୍ତି ମୁକ୍ତି ପାଇକି ବୈକୁଣ୍ଠକୁ, ସଚିଦାନନ୍ଦମୟ ଶରୀର ଧରିକି ଧ୍ରୁବ, ସାଙ୍ଗେ ସାଙ୍ଗେ ଦୁଇ ଜଣଙ୍କୁ ସ୍ମରଣ କରୁଛନ୍ତି ଧ୍ରୁବ, ଏ ନାରଦ ପ୍ରଚେତାଙ୍କ ସଭାରେ, ଯିଏ ପାଞ୍ଚ ବର୍ଷରେ ଧନ୍ୟ ନ୍ୟୁନେ ସୁନିତେ ପତି ଦେବତାୟାମ, ଯେଉଁ ସୁନୀତିଙ୍କର ପତି ହେଉଛନ୍ତି ଦେବତା, ଆଉ ଏଇ ତାଙ୍କର ପୁତ୍ର ଧ୍ରୁବ ଧନ୍ୟ ଗର୍ବ କରି କହୁଛନ୍ତି, ଆଜି ସେ ବୈକୁଣ୍ଠକୁ ଯାଉଛନ୍ତି। ପ୍ରଚେତମାନଙ୍କ ସଭାରେ ଦେଖିପାରୁଛନ୍ତି ଧ୍ରୁବ ବୈକୁଣ୍ଠକୁ ଯାଉଛନ୍ତି, ସଦ୍ୟ ଧ୍ରୁବ ଶରୀର ପରିବର୍ତ୍ତନ କରୁନାହାନ୍ତି, ଅଜାମ୍ବିଳି ଶରୀର ପରିବର୍ତ୍ତନ କରୁନାହାନ୍ତି, ଗଜେନ୍ଦ୍ର ବି ଶରୀର ପରିବର୍ତ୍ତନ କରୁ, ସେ ଗଜ ଶରୀର ସାଙ୍ଗେ ସାଙ୍ଗେ ଦିବ୍ୟ ଶରୀର ହେଇଗଲା। ପିତ ବାସ ଚତୁର୍ଭୁଜ ପ୍ରାପ୍ତ ଭଗବତ ରୂପମ, ଭଗବାନଙ୍କ ଭଳି ରୂପ ସାରୁପ୍ୟ ମୁକ୍ତି ପ୍ରାପ୍ତ ହେଲେ, ପିତ ବାସ ଚତୁର୍ଭୁଜ ଗଜେନ୍ଦ୍ର ପିତବାସ ଶଙ୍ଖଚକ୍ର ଗଦାପଦ ମଧ୍ୟରେ ଠିଆ ହେଲେ। ଆଚ୍ଛା, ଏ ଗଜେନ୍ଦ୍ର କିଏ ଥିଲେ? ସବୈ ପୂର୍ବମ ଭୂତ ରାଜା ପାଣ୍ଡ୍ୟୋ ଦ୍ରବିଡ ସତ୍ତମ ଇନ୍ଦ୍ରଦୁମ୍ନ ଇତି ଖ୍ୟାତ ବିଷ୍ଣୁବ୍ରତ ପରାୟଣ। ଦ୍ରବିଡ ଦେଶର ପାଣ୍ଡ୍ୟ ଅଂଶର ରାଜା ଥିଲେ, ଇଏ ସପ୍ତମ ଅତି ଶ୍ରେଷ୍ଠ ରାଜା ଥିଲେ ଇନ୍ଦ୍ରଦୁମ୍ନ। ଏ ଇନ୍ଦ୍ରଦୁମ୍ନ ତାଙ୍କ ରାଜା ଥିଲେ, କିଭଳି ରାଜା ଥିଲେ? ସାଧାରଣ ରାଜା ନଥିଲେ। ଇନ୍ଦ୍ରଦୁମ୍ନ ଇତି ଖ୍ୟାତ ବିଷ୍ଣୁ ବ୍ରତ ପରାୟଣ, ଯୁବକ ଅବସ୍ଥାରେ ପଳେଇ ଆସିଛନ୍ତି ଗୃହତ୍ୟାଗ କରିକି ରାଜା ହେଇକି। ଆଜ୍ଞା, ରାଜାର କେତେ ସମସ୍ୟା, ରାଜାଙ୍କର କୋଣ ଭାବ ଅଛି, ସବୁ ତ୍ୟାଗ କରିକି ଆସିଛି, କାରଣ ବିଷ୍ଣୁ ବ୍ରତ ପରାୟଣ, ବିଷ୍ଣୁଙ୍କର ବ୍ରତ, ହରିଙ୍କ ବ୍ରତ ପରାୟଣ। ସ ଏକଦା ରାଧନ କାଲ ଆତ୍ମବାନ ଗୃହୀତ ମୌନା ବ୍ରତ व्रत ईश्वर हरिम जटाधरस्तापस्वाप्नतो अच्युत समर्चयामास कुलाचलाश्रम। कुलाचलाश्रम मलय पर्वत मु भूल रे कहिल हिमालय कुलाचल मलय रे विष्णु व्रत परायण सब त्याग करके आसिले एकदा से एकदा आराधना विष्णु करुथिले केउटी कुलाचल रे मलय पर्वत रे किभळे आत्म आराधना करुथिले आत्मवान निज सदृश निज अंतरे प्रभु अच्छा समस्त अंतरे प्रभु अच्छा स्थिति प्राप्त होते जटाधार पूरा जटा हो शरीर धारणा को भूली केवल भगवान को चिंतन कर मौन व्रत क्या सागर कथ हाँ क्या आराधना करना ईश्वरम हरिम हरि जी दुख दूर करती से प्रभु को आराधना करुले जटाधार स्तापसम आप्लुत अच्युत प्रेमरे गदगद हो जाते जटा धारण करपस अति कौन कह कठोर तपी तपी समर्चयामास कुलाचलाश्रम सम्यक भाव हरि को अर्चन करुले समय रे तो भगवान इच्छा प्रभु इच्छा अगस्त्य ऋषि आसिक पहुँचिले
जद्रुछया तत्र महाजसा मुनि समागमं शिष्य गणे परिश्रित तंगवीक्ष तृष्णिम अकृतुम महणादिकम रहसी उपासिनम ऋषि चुकापुह ऋषि अगस्ति चुकापुह चुकापुह
क्रोधित हो गले चुकापुह कहेंगे क्रोधित हो गले तंगवीक्ष तृष्णिम ये तो आप्लुत आप्लुत अवस्था थिले भगवत चिंतन अवस्था मौन थिले अंतर तंकर गदगद हो जाऊ भगवान को अर्चन कला बेले सी प्रकृत जानती ना किए इंद्रदुम्न राजा जानती ना जे अगस्त ऋषि आसिले मौन व्रत रही चक्षु बंद कर कहीं अगस्त ऋषि आसिले ना जद्रुछया भगवत इच्छा तत्र महाजसा मुनि अगस्ती मुनि होती महाजसा अति जशस्वी अगस्ती सशिष्य परिश्रित शिष्य मान आसिक पहुंचीगले पहुंचीगला पर देखिले ये तृष्णी हो रही पूरा मुख बंद कर रही से क्रोध कले क्रोध कहीं कले ना अकृत अहणाधिकम तर कि पूजा कले ना कि सम्मान दे आपन को अगस्ती महामुनि केमती है सम्मान आशा कर जीव गोस्वामी सन्दर्भ क्रम सन्दर्भ स्वतंत्र जीव गोस्वामी टीका जो भागवत सन्देह अच्छे सब काटी ये भागवत पढ़े सी कहने चैतन्य महाप्रभु कहले सम्मान आशा कर समस्त सम्मान दब सी मुनि है कि ये तो भगवान डाकुंत सम्मान दे अभिशाप देते कहले ना ना जीव गोस्वामी क्रम सन्दर्भ लिखुं चुकपहती न स्व अवमान न जो क्रोध कले निजक अवमानना कर नुहे किंतु विधि अतिक्रमण एटा गोटे विधि ब्राह्मण को देखला माने ये कार्य करवा दरकार ये विधि यदि मुझे स्थापन न करी राजा यदि न कर समाज लोक मैंने केमी कर विधिटा को स्थापन करने कर ब्राह्मण मानक भगवान नारदी पुराण मान ब्राह्मण विष्णु भक्त भी ब्राह्मण आज जो मैंने ब्राह्मण कूल में जन्म होकर द्विजातीय संस्कार होती ब्रह्मकर्म कर ब्राह्मण जो मैंने ब्राह्मण कूल में जन्म होती पूर्व पुण्य अच्छे तो ब्रह्मकर्म करवा दरकार भगवत कर्म न कले ब्राह्मण ब्राह्मण तो कमी रोक डाक्तर पु कौन कहीपर मुझे डाक्तर है से कहीपर मो बापा डाक्तर अच्छे मुझे मोर गोटे बोर्ड लगे मोर ट्रिटमेंट करी गवर्नमेंट आसे तो जेलखाना भितर पड़े तो मारदेव तो रोगी मानू तू डक्टर पढ़ डाक्तर पु डाक्तर हो पार से बड़े ब्राह्मण कूल में जन्म हेले जो ब्राह्मण तो प्राप्त होगा पड़े ब्राह्मण गुण भगवान कही ब्राह्मण सरी जा शेष सरी जो मैंने ब्राह्मण कूल में अच्छा से जानवा दरकार कत ब्राह्मण भाई मैंने अच्छा गोटे देखापी अच्छा हाथ टेक अच्छा आम नाम बहुत सुंदर ଭାଗ୍ୟବାନ। ବ୍ରାହ୍ମଣ ବୈଷ୍ଣବ ହେଉଛନ୍ତି ଅଗ୍ରପୂଜ୍ୟ, ଯଦିଓ ଜାତି ଦେଖାଯାଏ ନା, ବୈଷ୍ଣବମାନେ ତ ବିଷ୍ଣୁ ଭକ୍ତ ସମସ୍ତେ, ତ ସର୍ବସିନା ଆଜି ବ୍ରାହ୍ମଣ ଘରେ ଜନ୍ମ ହେଇଛି। ବ୍ରାହ୍ମଣ ଯଦି ବୈଷ୍ଣବ ହେଲା ତାଙ୍କୁ ସମସ୍ତେ ଆଦର କରିବେ, ସମ୍ମାନ ଦେବେ, ସେ ସମ୍ମାନର ଅଧିକାରୀ, କାହିଁକି ନା ତାର ଜନ୍ମର ସଂସ୍କାର, କୁଳର ସଂସ୍କାର ରହିଲା, ଏଣେ ବିଷ୍ଣୁ ଭକ୍ତ ହେଲା। ମହାପ୍ରଭୁ ବେଶୀ ଖୁସି ହୁଅନ୍ତି, କାରଣ ମହାପ୍ରଭୁ ବ୍ରାହ୍ମଣ ଘରେ ଜନ୍ମ ହେଇଥିଲେ, ତ ମହାପ୍ରଭୁ ବହୁତ ଖୁସି ହୁଅନ୍ତି। ଆଉ ସେମାନେ କରୁଣା, ଯେଉଁମାନେ ବ୍ରାହ୍ମଣ ହେଇକି ବିଷ୍ଣୁ ଭକ୍ତ, ସେମାନେ ପ୍ରକୃତରେ ମହାଭାଗ୍ୟବାନ। ତେଣୁ ଯେଉଁମାନେ ବ୍ରାହ୍ମଣ ଅଛନ୍ତି ସେମାନଙ୍କୁ ଆମେ ଅନୁରୋଧ କରୁଛୁ, ସେମାନେ ଆମର ବି ପୂଜ୍ୟ, ଯଦି ବିଷ୍ଣୁ ଭକ୍ତ ହେବେ ଆମର ପୂଜ୍ୟ, ସାଧୁସନ୍ଥମାନଙ୍କୁ ସେମାନେ ପୂଜ୍ୟ ହେବେ, କାରଣ ସେମାନେ ବ୍ରାହ୍ମଣ କୂଳେ ଜନ୍ମ ହେଇଛନ୍ତି, ପୁଣି ବିଷ୍ଣୁ ଭକ୍ତ ହେବେ, ସଦାଚାରୀ ହେବେ, ଆମିଷ ନିଶା ଜିନିଷ ଛାଡ଼ି ବିଷ୍ଣୁ ଭକ୍ତି କାର୍ଯ୍ୟ କରିବେ, ପୂଜ୍ୟ ସେବା। କାରଣ ବ୍ରାହ୍ମଣ ଶରୀର ଶେଷ ଶରୀର, ବ୍ରାହ୍ମଣ ଶରୀର ପରେ ବ୍ରାହ୍ମଣ ଶରୀର ଯିଏ ବିଷ୍ଣୁ ଭକ୍ତ ହେଲା ତାର ଏଇଟା ଶେଷ ଜନ୍ମ, ଆଉ ଜନ୍ମ ବିଷ୍ଣୁ ଭକ୍ତି ଗୁରୁପାଦ ଆଶ୍ରୟ କରି ଭଜନ କଲା ମାନେ ତାର ଶେଷ ଶରୀରଟା। ବ୍ରାହ୍ମଣ ଭାରି ପ୍ରିୟ, ସେ ବ୍ରାହ୍ମଣର ମର୍ଯ୍ୟାଦାକୁ ରଖିବା ପାଇଁ ଇଏ କ୍ରୋଧ କଲେ।
ବିପ୍ରେନ୍ଦ୍ର ବିପ୍ରଦ୍ୱେଷ ପରାୟଣ ସମର୍ଚ୍ଚୟତି ଗୋବିନ୍ଦ ତସ୍ୟ ପୂଜା ବୃଥା ଭବେତ୍।
ଏ ନାରଦ ପୁରାଣରେ କୁହାଯାଉଛି,
ଯୋ ବା କୋପି ବିପ୍ରେନ୍ଦ୍ର ବିପ୍ରଦ୍ୱେଷ ପରାୟଣ, ଯିଏ ବ୍ରାହ୍ମଣକୁ ଦ୍ୱେଷ କଲା ସେ ସମର୍ଚ୍ଚୟତି ଗୋବିନ୍ଦ ତସ୍ୟ ପୂଜା ବୃଥା ଭବେତ୍, ସେ ଗୋବିନ୍ଦଙ୍କୁ ପୂଜା କଲେ ସୁଦ୍ଧା ତାର ଅର୍ଚ୍ଚନ ବୃଥା ହେଇଯିବ, ସେ ବ୍ରାହ୍ମଣକୁ ଯେ ଦ୍ୱେଷ କରୁଛି। ବିଷ୍ଣୁ ଭକ୍ତ ବି ବ୍ରାହ୍ମଣ, ସେଥିପାଇଁ ବୈଷ୍ଣବମାନଙ୍କର ବ୍ରାହ୍ମଣ ଦୀକ୍ଷା ହୁଏ, ଆମର ବ୍ରାହ୍ମଣ ଦୀକ୍ଷା ଉପବିତ ଦିଆଯାଏ। ବ୍ରାହ୍ମଣ କେମିତି ସିଏ ହେବେ, ବ୍ରହ୍ମତ୍ଵ ପ୍ରାପ୍ତ ହେବେ। ବିଷ୍ଣୁ ଭକ୍ତ ବ୍ରାହ୍ମଣ ବୋଲି କହିବେନି, ତାଙ୍କୁ ଯଦି ପଚରା ଯାଏ ତୁମେ କିଏ, ସେ ବୈଷ୍ଣବ ବୋଲି ବି କହିବେନି। ଚୈତନ୍ୟ ମହାପ୍ରଭୁ କଣ କହିଲେ, ନାହଂ ବିପ୍ର, ମୁଁ ବିପ୍ର ନୁହେଁ, ମୁଁ ବୈଶ୍ୟ ନୁହେଁ, ମୁଁ ଶୂଦ୍ର ନୁହେଁ, ମୁଁ ଗୃହସ୍ଥ ନୁହେଁ, ମୁଁ ମାନପ୍ରସ୍ଥୀ ନୁହେଁ, ମୁଁ ସନ୍ନ୍ୟାସୀ ନୁହେଁ, ତୁମେ କଣ। ମହାପ୍ରଭୁ କହୁଛନ୍ତି, ଗୋପୀ ବର୍ତ୍ତୁ ପଦକ ମଲୟ ଦାସ ଦାସାନ ଦାସ, ଦାସ ନୁହେଁ, ଆମ ପଛରେ ତ ଦାସ ଲେଖାଯାଇଛି, ଦାସ ନୁହେଁ, ଗୋପୀ ଭର୍ତ୍ତୁ ପଦକ ମଲୟ, ଗୋପୀଙ୍କର ଭର୍ତ୍ତୁ, ଗୋପୀଙ୍କୁ ଯିଏ ପୋଷଣ କରନ୍ତି କୃଷ୍ଣ, ଗୋପୀ ଭର୍ତ୍ତୁ ପଦକ ମଲୟ, ତାଙ୍କ ପାଦର ଦାସ ଦାସାନୁ ଦାସ, ଦାସଙ୍କର ଦାସଙ୍କର ଦାସର ଦାସ, କେତେ ଦାସ ଲାଗିଲା ହିସାବ କର। ବୈଷ୍ଣବ କେବେ କହିବେନି ମୁଁ ବ୍ରାହ୍ମଣ ବୋଲି, ସେ ତ ବିଷ୍ଣୁ ଭକ୍ତ ସ୍ୱାଭାବିକ ବ୍ରାହ୍ମଣ ହେଇଗଲା, ଇଏ ସେ ସମସ୍ତଙ୍କୁ ସମ୍ମାନ। ଆଜି ସଦାଚାର ଦିଆଗଲା, ବିଷ୍ଣୁ ଭକ୍ତ ହେଇକି ଆଜି ବ୍ରାହ୍ମଣ ଟିକେ ସମ୍ମାନ ଦେଲେ ନା, ସମ୍ମାନ ଦେଲେ ନା, ଜାଣିକି ନୁହେଁ, ସେ ତ ଆପ୍ଲୁତ ଅବସ୍ଥାରେ ରହିଛନ୍ତି, ଏଇ ଭଗବାନଙ୍କର ଇଚ୍ଛା ଗଜେନ୍ଦ୍ର ଶରୀରକୁ ଗଲେ ତ ବିଷ୍ଣୁ ଭକ୍ତ ତାଙ୍କର କ'ଣ ହବ, ଅସୁବିଧା କ'ଣ ଅଛି, ଭଗବାନ ଚାହୁଁଛନ୍ତି ଯେମିତି ଝିଅ ଦ୍ୱାରା ବୋହୂକୁ ଶିକ୍ଷା ଦିଅନ୍ତି, ଗଜେନ୍ଦ୍ର ଦ୍ୱାରା ଆମ ଭଳି ରଜଗୁଣୀ ପ୍ରାଣୀମାନଙ୍କୁ ସଂସାର ରୂପୀ ଗ୍ରାହ ଯେମିତି ଗ୍ରସ୍ତ କରିଛି, କେମିତି ଉଦ୍ଧାର ହେବା, କିଭଳି ସ୍ତୁତି କରିବା, କିଭଳି ଭାବ ଦରକାର, ପ୍ରଭୁ କଲେ। ତସ୍ମାଦିମଂ ସାପଦାତ ସାଧୁ ଅୟଂ ଦୁରାତ୍ମା କୃତ ବୁଦ୍ଧି ଅଦ୍ୟ କୃତ ବୁଦ୍ଧି ଅଦ୍ୟ ବିପ୍ରାମନ୍ତ ବିଶତମ ତମିଶ୍ରମ ଯଥା ଗଜସ୍ତବ୍ଧମତୀ ସଏବ।
ଗଜେନ୍ଦ୍ର ବୋଲି କାହିଁକି, ତୁ ଗଜ ହ କାହିଁ କହିଲେ, ଆଉ କିଛି କାହିଁ କହିଲେନି।
ତସ୍ମାତ୍, ତୁମେ ଯେହେତୁ ବ୍ରାହ୍ମଣକୁ ଅବମାନନା କଲ, ଅଗସ୍ତି ଋଷି କହୁଛନ୍ତି, ହେ ଇନ୍ଦ୍ର ତୁମ ନା ଇମମ୍ ସାପ, ମୁଁ ଏଇ ସାପ ଦଉଛି, ଅଦାତ୍ ଅସାଧୁ, ହେ ଅସାଧୁ, ଅୟମ୍ ଦୁରାତ୍ମା କୃତବୁଦ୍ଧି ଅଦ୍ୟ, ତୁମର ଦୁରାତ୍ମା, ତୁମେ ବିଷ୍ଣୁ ଭକ୍ତ ହେଇକି ତୁମେ ଦୁରାତ୍ମା ହେଇଗଲ, ବ୍ରାହ୍ମଣଙ୍କୁ ସମ୍ମାନ ଦେଲ ନା। ବିପ୍ରାବମନ୍ତ ବିଶତମ ତମିଶ୍ରମ, ତୁମେ ଅନ୍ଧକାର ପ୍ରଦେଶକୁ ପ୍ରବେଶ କର। କିଏ କହୁଛନ୍ତି, ଅଗସ୍ତି,
ଯଥା ଗଜ ସ୍ତବ୍ଧମତି ସୈବ,
ଯେଭଳି ଗଜ ହଉଛି ସ୍ତବ୍ଧମତି,
ତୁମେ ସେଭଳି ଗଜ ଶରୀରକୁ ଯାଅ। ଗଜର କଥା ମୁଁ ପୂର୍ବରୁ କହୁଥିଲି, ଗୋଟେ ଦିନ ପୂର୍ବରୁ, ଗଜ ବହୁତ ବଡ଼ ଶରୀର, ବହୁତ ଭୋଜନ କରୁଛି, ଶକ୍ତି ପ୍ରଚୁର, କିନ୍ତୁ ମଣିଷ ହଉଛି ଚାଙ୍କଡ଼େ, କ'ଣ ସେଇଟା କହୁଛନ୍ତି, ଅଙ୍କୁଶ, ଏ ଆସିଛନ୍ତି ବା ଗଜନ, ସେଇ ଗଜ ଯଦି ଚାହିଁବ ଯିଏ ତାକୁ ଧରି ତାକୁ ଆସିଛନ୍ତି, ସେ ବେଶୀ ସମୟ ଲାଗିବନି, ବୁଲେଇ ବୁଲେଇ ଆକାଶରେ ଫୋପାଡ଼ି ଦେବ, ଏକାଥରେ ସଫା,
କିନ୍ତୁ ଏଡ଼ି ଖଣ୍ଡେ ଲୁହାକୁ ଡରିକି ସେ ଗଜ ବୋକା ଏତେ ଦିନ ହେଲା ବୋଲୁ ତାଙ୍କ ପଛରେ ସ୍ତବ୍ଧମନ୍ତ ଅରଣ୍ୟରେ ରହିବା ଲୋକ ଆଉ ଗଜ ଆଜି କାହିଁକି ପଡ଼ିଲା ଏ ହାବୁଡ଼ରେ କି ଯୋଉ ହସ୍ତି ପଡ଼ିଛି ଏ ଲୋକର ଯୋଉ ଲୋକ ଦେଇ ଧରିକି ଆଣିଛନ୍ତି ତାଙ୍କ ହାବୁଡ଼ରେ କାହିଁକି ପଡ଼ିଲା ହସ୍ତି ନିଜ ଗଜ କ'ଣ କିଏ ଧରିପାରିବ ନା କ'ଣ ଗୋଟେ ମାଇ ହାତୀ କି ଠିଆ କରିଦେବେ ଗାତ ଚାରିକର ଗାତ ଖୋଳିଦେବେ ଏ ପିଲା ଏ କ'ଣ ହଉଛି କିରେ ପଶୁଛୁ କିରେ ଚାରିକର ଗାତ ଖୋଳିଦେବେ ମଝିରେ ମାଇ ହାତୀକି ରଖିଦେବେ ଆଗେ ମାଇ ହାତୀକି ରଖିଦେଇ ଚାରିକର ସବୁ ଗର୍ତ୍ତ କରିଦେବେ ଚାରିକର ମାନେ ଯେଉଁ ବାଟେ ଦେଇ ଗଜ ଯାଆନ୍ତି ଯେଉଁ ତାଙ୍କର ଗଜମାନଙ୍କର ଗୋଟେ ହେଉଛି ଭାରି ରେଗୁଲେଟିଭ୍ ଲାଇଫ୍ ଆପଣ ଦେଖନ୍ତୁ ସରକାର ବର୍ତ୍ତମାନ ସବୁଆଡ଼େ ଆଠଗଡ଼ ଯିବେ ଢେଙ୍କାନାଳ ଯିବେ ଯେଉଁବାଟେ ଗଜ ଯାଆନ୍ତି ଫରେଷ୍ଟ ଡିପାର୍ଟମେଣ୍ଟ ମାରିଛି ହାତୀ ଏ ବାଟେ ଯାତାୟାତ କରନ୍ତି ହାତୀ ଯିବା ଆସିବାର ରାସ୍ତା ସେ ଏତେ ଡିସିପ୍ଲିନ୍ ତାଙ୍କ ଜୀବନରେ ସେଇ ବାଟେ ଯିବେ ସେଇ ବାଟେ ଆସିବେ ଅଲଗା ବାଟେ ଯିବେ ନିଆଁଭଳା ଦେଖିଲେ ଅଲଗା ବାଟେ ଯିବେ ତାଙ୍କର ଯିବା ଆସିବା ରାସ୍ତା ଗୋଟେ ଯିଏ ଗଜକୁ ଧରନ୍ତି ସିଏ କ'ଣ କରନ୍ତି ଯେଉଁ ରାସ୍ତାରେ ଗଜମାନେ ଫେରନ୍ତି ସେ ରାସ୍ତାରେ ଗୋଟେ ମାଇ ହାତୀ ରଖି ମାଟି ଗୁଡ଼ା ଖୋଳିଦେବେ ଆଉ ସେଠି ଡାଳପତ୍ର ପକେଇଦେବେ ଏଇ ହସ୍ତେ ନେଇକି ଦେଖିକି ତାକୁ ଭୋଗ କରିବା ପାଇଁ ଯିବା ଆଉ ପଡ଼ିଲା ଗାତରେ ଗାତରେ ପଡ଼ିଲା ଦଶ ପନ୍ଦର ଦିନ ଖାଇବା ପିଇବାକୁ ଦେବେନି ସେତେ ତ ଖାଇବା ପିଇବାକୁ ନ ପାଇଲେ ସରର କ୍ଷୀଣ ହେଇଗଲା ଧରିକି ଯିବା ଆଙ୍କୁଶ ମାରିକି ସେତିକବେଳେ ତାକୁ ରେଡ଼ି କରିକରି ଆଣିବେ ସେ ଆଙ୍କୁଶ ଦେଖିଲେ ଡରିବ ଖାଇବା ପିଇବାକୁ ନାହିଁ ଏଣେ ଆଙ୍କୁଶ ମାରୁଥିବେ ଭୟ ଲାଗିବନି ସେତିକବେଳେ ସେ ଆଙ୍କୁଶ ଭୟ କରିକି ବୋକା ଏତେ ପର୍ଯ୍ୟନ୍ତ ପଡ଼ିକି ରହିଛି ସ୍ତବ୍ଧମତି ଅଗସ୍ତି କହିଲେ ତୁମେ ସେ ସ୍ତବ୍ଧମତି ସେଭଳି ରୁହ ନା କାହିଁକି ନା ପାଞ୍ଚଟା ହେଉଛି ଯଜ୍ଞ ଆଜ୍ଞା ବହୁତ କଥା ସଂକ୍ଷେପରେ ମୁଁ ଆପଣଙ୍କୁ କହୁଛି ପାଞ୍ଚଟା ଯଜ୍ଞ ଅତିଥିମାନଙ୍କ ପାଇଁ ଅତିଥି ଆଉ ଅଜାମଳି ଚରିତ୍ର ମୁଁ କହିଥିଲି ଅଭ୍ୟାଗତ ଯିଏ ଆପଣଙ୍କୁ ଫୋନ କରିକି ଆସୁଛନ୍ତି ବନ୍ଧୁବାନ୍ଧବ ଲୋକ ସହାଶାଳୀ ବନ୍ଧୁବାନ୍ଧବ ଲୋକ ଇଏ ଅଭ୍ୟାଗତ ତାଙ୍କ ସେବାରେ ତ୍ରୁଟି ହେଲେ ଚଳିବ ମାନେ ଜାଣିଶୁଣିକି ତ୍ରୁଟି ନାହିଁ ଏ ତ୍ରୁଟି ହେଇଯାଏ ବି ଚଳିବ କାରଣ ଜଣେ ଲୋକ ଫୋନ କରିକି ଆସିଛି ମାନେ ସେ ମନରେ ପ୍ରସ୍ତୁତ ହେଇକି ଆସିଛି ଅତିଥି କାହାକୁ କୁହାଯାଏ ବିନା ତିଥିରେ ଯିଏ ଆସିକି ପହଞ୍ଚିବ ଅଜ୍ଞାତରେ ଆସିକି ପହଞ୍ଚିବେ ଅତିଥିକି ପାଞ୍ଚ ପ୍ରକାର ସେବା କରାଯାଏ ତାକୁ ପଞ୍ଚଯଜ୍ଞ କୁହାଯାଏ ଏ ମହାଭାରତରେ ଅଛନ୍ତି ଭୀଷ୍ମ ପର୍ବ ମନ ହୁଏ ଚକ୍ଷୁ ଦଦ୍ୟାତ୍ ମନୋ ଦଦ୍ୟାତ୍ ବାଚା ଦଦ୍ୟାତ୍ ସୁନୃତମ୍ ଉତ୍ଥାୟ ଚ ଆସନ ଦଦ୍ୟାତ୍ ସଯଜ୍ଞ ପଞ୍ଚଦକ୍ଷିଣମ୍ ପଞ୍ଚଯଜ୍ଞ ମୁଁ କହିଦେଲି ପଞ୍ଚଦକ୍ଷିଣ ପଞ୍ଚଯଜ୍ଞ ଅଲଗା ଅଛି ଭୂତ ଯଜ୍ଞ ଦେବ ଯଜ୍ଞ ପିତୃଯଜ୍ଞ ତଥୈବ ଚ ଏ ପାଞ୍ଚଟା ହେଉଛି ଦକ୍ଷିଣା ଅତିଥିମାନଙ୍କ ପାଇଁ ଏଠି ଟଙ୍କା ନାହିଁ ପଇସା ନାହିଁ ଅର୍ଥ ନାହିଁ ଅତିଥିକି ପାଞ୍ଚଟା ଦକ୍ଷିଣା କ'ଣ କ'ଣ ଚକ୍ଷୁ ଦଦ୍ୟାତ୍ ଅତିଥିକି ଦେଖିକି ଖୁସି ହେବ ଯାହା ହଉ ଗରିବ ଲୋକ ଅତିଥିମାନେ କେଉଁ ରୂପରେ ଆସିଛନ୍ତି ଗରିବ ଲୋକ ହେଇପାରନ୍ତି ଧନୀ ଲୋକ ହେଇପାରନ୍ତି ତୁମ ଦ୍ୱାରକୁ ଆସିଛନ୍ତି କିଛି ତାଙ୍କୁ ଦେଖି ଚକ୍ଷୁରେ ଖୁସି ହେବ ଚକ୍ଷୁ ଦଦ୍ୟାତ୍ ଯାହା ଭଗବାନ ପଠେଇଛନ୍ତି ଆର୍ କିଛି ଆବଶ୍ୟକ ଅଛି ମୋ ଭଳି ଲୋକ ନିକଟକୁ ଆସିଛି ଚକ୍ଷୁ ଦଦ୍ୟାତ୍ ଆଖିରୁ ଜଣାପଡ଼ିବ ଲୋକଟା ମୋତେ ଭଲ ପାଉଛି କି ନାହିଁ ଜଣାପଡ଼ିବନି ଭଗବାନ ଚକ୍ଷୁ ଗୋଟେ ଏମିତି ଜିନିଷ ଦେଇଛନ୍ତି ଭଲ ଭାଇ ହାତରୁ ଜଣାପଡ଼ିବ କ୍ରୋଧ ଟିକେ ଜଣାପଡ଼ିବ ଜଣେ ଚକ୍ଷୁ ଜଣେ ଭଲ ପାଉଥିବା ଲୋକ ଦେଖିଲା ମାନେ ତାର ଚକ୍ଷୁ ପ୍ରଫୁଲ୍ଲିତ ହେଇଯିବ ଛୁଆଟାକୁ ଦେଖିଲେ ଛୁଆଟାକୁ ଗୋଟେ ହାତରୁ ଗୋଟା ହାତ ଗୋଟା ହାତରୁ ଗୋଟା ହାତ କରନ୍ତୁ ତା ମୁହଁ ଶୁଖି ଶୁଖି ଯାଇଥିବ ଆଖି ଶୁଖି ଜଣେ ମା ପାଖକୁ ଯିବ ସେ ବଡ଼ ଆଖି କରିଦେବ ପ୍ରଫୁଲ୍ଲିତ ଆଖି ଅତିଥିକି ଦେଖି ସେଭଳି ହେବେ ଚକ୍ଷୁ ଦଦ୍ୟାତ୍ ମନୋ ଦଦ୍ୟାତ୍ ଚକ୍ଷୁ ଅତି ସୁନ୍ଦର ଦୃଷ୍ଟିରେ ପ୍ରୀତିପୂର୍ଣ୍ଣ ଦୃଷ୍ଟିରେ ଚାହିଁବେ ଏଇଟା ଗୋଟେ ଦକ୍ଷିଣା ଏବଂ ଦ୍ୱିତୀୟ ଦକ୍ଷିଣା କ'ଣ ମନ ଦଦ୍ୟାତ୍ ମନ ମନ ଦେବେ ମନରେ ତାଙ୍କୁ ଆଦର କରିବେ ଯାହା ଆସିଛନ୍ତି ମୋ ପାଖକୁ ଚକ୍ଷୁ ଦଦ୍ୟାତ୍ ମନୋ ଦଦ୍ୟାତ୍ ବାଚା ଦଦ୍ୟାତ୍ ସୁନୃତମ୍ ତୃତୀୟ ବାଚା ସୁନ୍ଦର ସୁନୃତ ଅତି ସୁନ୍ଦର କଥା କହିବେ ଏ ତୃତୀୟ ଦକ୍ଷିଣା ଧନ ଏଥିରେ ନାହିଁ ଆଜ୍ଞା ଧନକୁ ସଂସାରରେ ସବୁଠୁ ମହାପୁରୁଷମାନେ ଧନକୁ ପରଦ୍ରବୀଶୁ ଲୋଷ୍ଟ୍ରବତ୍ ଯା ପଶ୍ୟତି ସପଣ୍ଡିତ ଧନଟାକୁ ଲୋଷ୍ଟ୍ରବତ୍ ଦେଖିଛନ୍ତି ମାଟି ଭଳି ଧନ ଗୋଟେ କ'ଣ ଧନଟା କାମୀ ଲୋକମାନଙ୍କ ପାଇଁ ରଜଗୁଣୀ ଲୋକ ପାଇଁ ଅତି ମହତ୍ ଜିନିଷ ମହାତ୍ମାମାନଙ୍କ ପାଇଁ ଧନ କ'ଣ କିଛି ନା ଅତିଥି ଆସୁଛନ୍ତି ବା ସାଧୁ ଆସୁଛନ୍ତି ଧନ ସେଠି ବଡ଼ କାମ ଜିନିଷ ନାହିଁ ବା କିଏ ବ୍ରାହ୍ମଣ ଆସିଛନ୍ତି ବା କିଏ ବି ଗରିବ ଲୋକ ଆସିଛି ଚକ୍ଷୁ ଉପରେ ଚାହିଁବେ ସୁନ୍ଦର ଭାବରେ, ସୁନ୍ଦର ଭାବରେ ମନ ଦେଖି ମନରେ ଆନନ୍ଦିତ ହେବେ। ଚକ୍ଷୁ ଦଦ୍ୟାତ୍ ମନ ଦଦ୍ୟାତ୍ ବାଚ ଦଦ୍ୟାତ୍ ସୁନୃତମ୍, ସୁନ୍ଦର କଥା କହିବେ। ଇଏ ହେଲେ ତିନି ଉତ୍ଥାୟ, ଚତୁର୍ଥ ଦକ୍ଷିଣା, ଉଠି ପଡ଼ିବେ। ବସିଥିଲେ ଆପଣ ଉଠି ପଡ଼ିବେ ଅତିଥି। ଆସନମ୍ ଦଦ୍ୟାତ୍, ପଞ୍ଚମ ହେଲା ଆସନ। ସଯଜ୍ଞ ପଞ୍ଚଦକ୍ଷିଣା, ଏ ପଞ୍ଚ ଦକ୍ଷିଣା ଯଜ୍ଞ। ଗଜେନ୍ଦ୍ର କିଛି କଲେନି, ସେ ତ ଆପ୍ଲୁତ ଅବସ୍ଥାରେ ଅଛନ୍ତି। ଇଏ କଲେ ତୁମେ ସ୍ତବ୍ଧ ମତେ ଗଜ ହେଇଯା। ସେ ଶୁକୋବାଚ ଏବଂ ସପ୍ତଗଣେ ଅଗସ୍ତ ଭଗବାନ ରୂପ, ଭଗବାନ ରୂପ ସାନୁଗ ଇନ୍ଦ୍ରଦୁମ୍ନା ପିରାଜର୍ଷି ଦିଷ୍ଟତତ ଉପଧାରୟନ୍ ଏବଂ ସପ୍ତଗତ ଅଗସ୍ତେ। ଅଗସ୍ତି ଏଇଭଳି ଭାବରେ ଅଭିଶାପ ଦେଲା ପରେ ଅଗସ୍ତି କିଭଳି ନା ଭଗବାନ ସର୍ବସମର୍ଥ ହେ ରାଜନ ନୃପ ହେ ପରିକିତ ସ ଅନୁଗମ ତାଙ୍କର ଶିଷ୍ୟମାନଙ୍କ ସହିତ ଇନ୍ଦ୍ରଦୁମ୍ନ ଅପି ରାଜର୍ଷି, ଏଇ ଇନ୍ଦ୍ରଦୁମ୍ନ ରାଜର୍ଷି ରାଜା ହେଇକି ଋଷି ଦିଷ୍ଟତତ୍ଵ ଉପଧାର ସେ ପ୍ରାରବ୍ଧ ଯେଉଁ ଅଭିଶାପ ତାଙ୍କୁ ଭୋଗ କଲେ ଏଇ ହସ୍ତି ଜନିକି ଆସିଲେ। ଅଗସ୍ତି ଋଷିଙ୍କ ଅଭିଶାପରୁ ପାଣ୍ଡ୍ୟ ବଂଶର ଦ୍ରବିଡ଼ ଦେଶର ରାଜା ଇନ୍ଦ୍ରଦୁମ୍ନ ଆଜି ଗଜେନ୍ଦ୍ରଶ୍ୱରରେ ପ୍ରାପ୍ତ ହେଲେ। ଯଦି ପ୍ରଶ୍ନ ଆସିବ ଗଜେନ୍ଦ୍ରଶ୍ୱରରେ ପ୍ରାପ୍ତ ହେଲେ ଯେ କିନ୍ତୁ ଅର୍ଚ୍ଚନ କେମିତି ଏ ସ୍ତୁତି କେମିତି କଲେ, ଏଠି କହୁଛନ୍ତି ଆତ୍ମସ୍ମୃତି ବିନାଶନମ ବିନାଶିନମ ହରି ଅର୍ଚ୍ଚନ ଅନୁଭାବେନ ଯତ ଗଜତ୍ୱେ ଅପି ଅନୁସ୍ମୃତ। ବହୁତ ସୁନ୍ଦର ଶ୍ଳୋକ। ଆଜି ସିନା ସାଧୁଙ୍କର ଅଭିଶାପରେ ଗୋଟେ କୃପା ବି ଯାଏ, ସାଧାରଣ ଲୋକର ଅଭିଶାପ ଦେବାଦେବୀଙ୍କର ଅଭିଶାପ ଠାରୁ ସାଧୁର ଅଭିଶାପ ବି କରୁଣା। ବହୁ ଜାଗାରେ ଦେଖାଯାଏ ନଳକୁବର ମଣିଗ୍ରୀବକୁ ନାରଦମୁନି ଅଭିଶାପ ଦେଲେ, ତାଙ୍କର କଣ କ୍ଷତି ହେଇଗଲା କୁ ଭଗବାନଙ୍କୁ ପାଇଗଲେ, ଭଗବାନ ଶ୍ରୀକୃଷ୍ଣଙ୍କୁ ପାଇଗଲେ। ଇନ୍ଦ୍ରଦୁମ୍ନ ଆଜି ତପସ୍ୟା କରିଥାନ୍ତେ ମଳୟା ପର୍ବତରେ, କେତେ ଜନ୍ମ ଲାଗିଥାନ୍ତା ଭଗବାନଙ୍କୁ ପାଇବା ପାଇଁ, କିନ୍ତୁ କୌଞ୍ଜରୀ ଜୁନି ପାଇକି ହସ୍ତିଧୁନି ପାଇକି ଏକବାର ଭଗବାନ ତାଙ୍କୁ ବିମାନରେ ବସେଇକି ସାଙ୍ଗରେ ନେଇକି ଯିବେ। ଶୁଣିବେ ପୁଅ ଭଳି ଗେହ୍ଲା ପୁଅ ଭଳି ବସେଇକି ନେଇକି ଯିବେ। ସାଧୁର ଅଭିଶାପ ବୋଲି କିଛି ବସ୍ତୁ ନାହିଁ, ସାଧୁର ଅଭିଶାପ ହିଁ ଆଶୀର୍ବାଦ। ମାର ଯେଭଳି ପୁଅକୁ ମାଡ଼ ବୋଲି କିଛି ବସ୍ତୁ ନାହିଁ, ସେ ମାଡ଼ଟା ତାର ସ୍ନେହ, କିଛି ସମୟ ପାଇଁ ତାକୁ ଚେତନ କରିବା ପାଇଁ ମା ଯେମିତି ଛୁଆଟାକୁ ମାଟା ମାରେ, ଭଗବାନଙ୍କର ସାଧୁଙ୍କର ଅଭିଶାପ ସେଇଟା। ଆପନ୍ନମ କୌଞ୍ଜରୀ ଜୋନି, କୁଞ୍ଜର ହସ୍ତି, ହସ୍ତି ଜୋନି ପ୍ରାପ୍ତ ହେଲେ। ଆତ୍ମସ୍ମୃତି ବିନାଶନମ, ହସ୍ତି ଜୋନିରେ ନିଜକୁ ନିଜ ଭୁଲିଯିବା କଥା, ସେଠି ସ୍ତୁତି କେମିତି ମନରେ ରହିଲା। ହରି ଅର୍ଚ୍ଚନ ଅନୁଭାବେନ, ପ୍ରଭୁଙ୍କର ଅର୍ଚ୍ଚନ କରିଥିଲେ ଯେହେତୁ ବାରମ୍ବାର, ପ୍ରଭୁଙ୍କର ନାମ କରିଥିଲେ ଯେହେତୁ ବାରମ୍ବାର। ଗଜତ୍ୱ ଅପି ଅନୁସୃତ, ଯତ ଗଜତ୍ୱ ଅପି ଅନୁସୃତ, ଗଜ ଶରୀରରେ ରହିଲେ ସୁଦ୍ଧା ହରି ଅର୍ଚ୍ଚନ ଅନୁଭାବେନ, ହରିଙ୍କୁ ଯେହେତୁ ପୂଜା କରିଥିଲେ ଅର୍ଚ୍ଚନ କରିଥିଲେ ସ୍ମୃତି ଚାଲି ଆସେ। ଏହି ଜନ୍ମରେ ଯଦି ଆମେ ପ୍ରଭୁଙ୍କର ନାମ କୀର୍ତ୍ତନ କରିଥିବା, ଯଦି ଆମର କର୍ମଫଳ ଯୋଗୁଁ ଆମେ ପଶୁପକ୍ଷୀ ଜନ୍ମକୁ ବି ପଳେଇଗଲେ, କିନ୍ତୁ ହରି ଅର୍ଚ୍ଚନ ପ୍ରଭାବରେ ହରିନାମ ପ୍ରଭାବରେ ଆମର ଯେଉଁ ଜନିକି ଗଲେ ବି ସେ ସ୍ମୃତି ଆସିବ। ଏ ଗଜେନ୍ଦ୍ର ଚରିତ୍ରର ଶିକ୍ଷା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ମନ ହରି ହରି ବୋଲ ଭାଇ, ମନ ହରି ହରି ବୋଲ ଭାଇ, ମନ ହରି ହରି ବୋଲ ଭାଇ ରେ, ମନ ହରି ହରି ବୋଲ ଭାଇ। ବିଚାର କରିଆ ବୁଝିଆ ଦେଖ ନା, ବିଚାର କରିଆ ବୁଝିଆ ଦେଖ ନା, ବିଚାର କରିଆ ବୁଝିଆ ଦେଖ ନା, ପ୍ରେମାନନ୍ଦ ଏ କଥା କହୁଥିଲେ, ମନ ଟିକେ ହରିଙ୍କୁ ଆଶ୍ରୟ କର।
ଆପନ୍ନମ କୌଞ୍ଜରିମ ଜୋନି ଆତ୍ମସ୍ମୃତି ବିନାଶନମ ହରି ହରି ଅର୍ଚ୍ଚନ ଅନୁଭାବେନ।
ହରିଙ୍କର ଅର୍ଚ୍ଚନ କରିଥିଲେ, ଯେଉଁ ଶରୀରରେ ଆତ୍ମଭାବ ପ୍ରକାଶ ହବନି, ଆତ୍ମସ୍ମୃତିକୁ ବିନାଶ କରିଦେବ ସେଇ ଗଜେନ୍ଦ୍ର ଶରୀରରେ। ଆଜି କାହିଁକି ପ୍ରଭୁଙ୍କର ସ୍ତୁତି ପୂର୍ବ ଜନ୍ମରେ ଯେଉଁ ଅର୍ଚ୍ଚନ କରିଥିଲେ ସ୍ମୃତି କେମିତି ଆସିଗଲା? ମନ ଭଗବାନଙ୍କୁ ଭଲ ପାଇଲା, ମନରେ ପ୍ରଭୁଙ୍କୁ ଅର୍ଚ୍ଚନ କରିଥିଲେ, ସ୍ମରଣ କରିଥିଲେ, ବହୁବାର ଡାକିଥିଲେ। ଆଜି ଗଜଜ୍ୱନିକୁ ଚାଲିଗଲେ ପରେ ସୁଦ୍ଧା ଆଜି ପ୍ରଭୁ କରୁଣା କରିକି ସେ ଫଳଟାକୁ ଦେଇଦେଲେ। ରେ ମନ ବିଚାର କରିକି ଦେଖ, ତୁମେ ପ୍ରେମାନନ୍ଦ କହୁଛନ୍ତି ନାମଠୁ ଆଉ କିଛି ବଡ଼ ବସ୍ତୁ ଅଛି? ଏଠି କହୁଛନ୍ତି ବିଚାର କରିବା ବୁଝିବା ଦେଖ ନା, ନାମର ସମାନ ନାହିଁ, ନାମ ସମାନ କୌଣସି ବସ୍ତୁ ନାହିଁ। ଏ ଯେତିକି ଧନ, ଏ ନାମ ରୂପୀ ଧନ ଯେତିକି ଆପଣ ବର୍ତ୍ତମାନ ମାଳିରେ ରଖୁଛନ୍ତି, ବ୍ୟାଙ୍କରେ କେତେ ରଖୁଛନ୍ତି କିଏ ଦେଖିପାରୁଛି କି? ସେ ଧନ ସେ ବ୍ୟାଙ୍କରେ ରହିବ, ଆମ ଧନକୁ ଆମେ ଧରିକି ଚାଲୁନେ ଚାଲୁଛେ? ଯେଉଁଟା ଆପଣଙ୍କ ପାଖରେ ନାହିଁ ସେ ଧନଟା ଆପଣଙ୍କ ପାଖକୁ କେମିତି ଯିବ, ସାଙ୍ଗରେ କେମିତି ଯିବ? କୁହ, ଧରିକି ଆମେ ଧନକୁ ଯାଉନେ, ଆମ ଧନ ଘରେ ରହୁଛି ନହେଲେ ବ୍ୟାଙ୍କରେ ରହୁଛି, କିନ୍ତୁ ହରିନାମ ଧନକୁ ସାଙ୍ଗରେ ଧରି ଧରି ଚାଲିଛେ ଭକ୍ତ। ସେଥିପାଇଁ ସବୁବେଳେ ମାଳିଟାକୁ ଧରିକି ଚାଲେ, ଯୁଆଡ଼େ ଯିବେ ବେକର ମାରିଦେ, କାଳେ ପ୍ରାଣ ମୋର ଚାଲିଯିବ ବେକର ତୁଳସୀ ମହାରାଣୀ ଥାନ୍ତୁ, ଧନ ଥାନ୍ତୁ, ଲଜ୍ଜା କ'ଣ? କିଛି ଲଜ୍ଜା ନାହିଁ, ଏ ଧନ
ସାଗର ଲଙ୍ଘିଆ ଫିରେ ହନୁମାନ, ସାଗର ଲଙ୍ଘିଆ ଫିରେ ହନୁମାନ, ସାଗର ଲଙ୍ଘିଆ ଫିରେ ହନୁମାନ, ସାଗର ଲଙ୍ଘିଆ ଫିରେ ହନୁମାନ, ଲଇଆ ରାମେ
ହନୁମାନ ଲଇଆ ରାମେର ନାମ। ସାଗରକୁ ଲଙ୍ଘନ କରିକି ଗଲେ, ସୀତାମାତାଙ୍କୁ ସମ୍ବାଦ ଦେଇକି ଆଣିଲେ, ସୀତାମାତାଙ୍କୁ ଚାହିଁଥିଲେ, ରାବଣକୁ ମାରିବାର କିଛି ଆବଶ୍ୟକ ନଥିଲା, ରାମଚନ୍ଦ୍ର ମହାପ୍ରଭୁ କିଛି ଆବଶ୍ୟକ ନଥିଲା। ହନୁମାନ କହିଲେ ନା ମା, ତୁମେ ମୋ କାନ୍ଧରେ ବସ, ମୁଁ ତୁମେ ନେଇ ପଳେଇବି, ମୋର ସେ ଶକ୍ତି ଅଛି। ମା ପଚାରିଲେ ତୁମେ କେମିତି ମୋତେ ନେଇକି ଯିବ? ନା ମୁଁ ପ୍ରଭୁଙ୍କର ନାମ କରି ମୁଁ ଏତେ ଶକ୍ତିବାନ, ମୁଁ ଏ ସାତ ସମୁଦ୍ରକୁ ଲଙ୍ଘନ କରିକି, ସୀତାମାତା ତ ଲକ୍ଷ୍ମୀ ନା, ମାତୃସ୍ୱରୂପା, ଧରଣୀ ସ୍ୱରୂପା, ନା ମୁଁ ସବୁ ବହନ କରି ନେଇପାରିବି। ମା ମନା କଲେ, ନା ନା ମୁଁ ପରପୁରୁଷକୁ ସ୍ପର୍ଶ କରିବି ନା, ଏ ପୁତ୍ର ହନୁମାନଙ୍କୁ ପୁତ୍ର ବୋଲି ଜ୍ଞାନ କରନ୍ତି, ହନୁମାନଙ୍କୁ ବହୁ ଭଲ ପାଆନ୍ତି, ପୁତ୍ର ବଡ଼ ପୁଅ ସିଏ। ସେଥିପାଇଁ ବାଲ୍ମୀକିଙ୍କ ଆଶ୍ରମରେ ଥିଲାବେଳେ, ବାଲ୍ମୀକିଙ୍କର ନା, ହଁ ବାଲ୍ମୀକିଙ୍କ ଆଶ୍ରମରେ ଥିଲାବେଳେ ଯେତେବେଳେ ଲବକୁଶ ଯୁଦ୍ଧରେ ପରାସ୍ତ କରିଦେଇଛନ୍ତି ସମସ୍ତଙ୍କୁ, ଭରତକୁ, ଶତ୍ରୁଘ୍ନଙ୍କୁ, ଲକ୍ଷ୍ମଣଙ୍କୁ, ସମସ୍ତଙ୍କୁ ମୂର୍ଚ୍ଛିତ କରିଦେଇଛନ୍ତି, ସେତେବେଳେ ଯାଇକି କହୁଛନ୍ତି ମା, ଗୋଟେ ବାନର ଆସିଥିଲେ, ସେ ଭାରି ମଜାଳିଆ ଲୋକ, ଆଉ କିନ୍ତୁ ବଡ଼ ଶାନ୍ତ ଲୋକ ଆମେ ଦେଖିଲୁ, ଆଉ ତାଙ୍କୁ ବି ଆମେ ଯୁଦ୍ଧରେ ପରାସ୍ତ କରିଦେଇଛୁ। ସୀତାମା କାନ୍ଦିଲେ, ଲକ୍ଷ୍ମଣ ପାଇଁ, ଭରତ ପାଇଁ, ଶତ୍ରୁଘ୍ନ ପାଇଁ ମା କାନ୍ଦି ନଥିଲେ, କିନ୍ତୁ ହନୁମାନ ପାଇଁ କାନ୍ଦିଲେ। କହିଲେ ପୁତ୍ର ତୁମେ କ'ଣ କଲ? ସେ ତୁମର ବଡ଼ ଭାଇ, ସେ ମୋର ବଡ଼ ପୁଅ, ମୋର କଳଙ୍କ ଲାଗିଯିବ ତାଙ୍କର ମୋ ପ୍ରତି ଯେଉଁ ସେବା, ପୁତ୍ର ଏଭଳି ମାର ସେବା କରିପାରିବ? ହନୁମାନଙ୍କୁ ମା ସବୁବେଳେ ବଡ଼ ପୁଅ ବୋଲି ଦେଖନ୍ତି, ମୋର ବଡ଼ ପୁଅ, ତାଙ୍କୁ ସ୍ପର୍ଶ କହିଲେ, କହିଲେ ନା ମୁଁ ମର୍ଯ୍ୟାଦା, ମର୍ଯ୍ୟାଦା ଅବତାର ନା, ମର୍ଯ୍ୟାଦା ରଖିବି, ପୁତ୍ର ଜ୍ଞାନ କରନ୍ତି, କିନ୍ତୁ ତାଙ୍କୁ ବି ପ୍ରଭୁ କହିଲେ ନା ନା ମୁଁ ହନୁମାନ କହିଲେ ମୁଁ କାନ୍ଧରେ ନେବି, ମା କହିଲେ ନା ମୁଁ ଯିବି ନା। ସେ କଥା କହୁଛନ୍ତି ସାଗରକୁ ଲଙ୍ଘନ କରିକି ଗଲେ ଆଉ ଫେରିକି ଆସିଲେ ରାମ ନାମ ନେଇକି, ସାଗର ଲଙ୍ଘି ଆ ଫେରି ହନୁମାନ ଲଇଆ ରାମେର ନାମ। ସେଇ ସେ ସାଗର ଆପନି ତରିଲ ପାଥର ବାନ୍ଧିଆ ରାମ, ହନୁମାନଙ୍କୁ ପଥର ବାନ୍ଧିବାକୁ ପଡିଲ ନା, କିନ୍ତୁ ରାମଙ୍କୁ ପଥର ବାନ୍ଧିବାକୁ ପଡିଲା। ଦେଖେଇଲେ ମୋ ନାମ ମୋଠୁ ବଡ, ଆଉ ଯୋଉ ପଥର ବାନ୍ଧା ହେଲା କଣ ପଥର ରାମ ବାନ୍ଧିଲେ କି, ରାମ ପଥର ବାନ୍ଧି ନାହାନ୍ତି, ସେ ରାମ ନାମ ବାନ୍ଧିଲେ। ସେ କଣ ଦୁଇ ଭାଇ ନଳ ନୀଳ ସେ ରାମ ଲେଖିବେ, ସେ ଅଭିଶାପ ପାଇଛନ୍ତି ବା, ସେ ରାମ ନ ଲେଖିଲେ, ସେ ରାମ ଲେଖିଲେ ପଥର ଭାସିବ ନହେଲେ ବୁଡ଼ିବ। ଭଗବାନ ଦେଖେଇଲେ ଏ ଲୀଳାରେ ସେଇ କଥା ସେ କହୁଛନ୍ତି, ରେ ମନ ହରି ହରି ବୋଲ ଭାଇ, ଏଇଟା ହରିଟା ବୁଲିଥିଲେ ତ ଗଜେନ୍ଦ୍ର ଏତେ ଯାହା କୁହନ୍ତି ଆତ୍ମବାନ ହେଇ ଜଟାଧାରୀ ହେଇ ତାପସ ହେଇ ଆପ୍ଲୁତ ଚେତନାରେ ରହି ଆପ୍ଲୁତ ଅବସ୍ଥାରେ ରହି ସମ୍ୟକ ଅର୍ଚ୍ଚନ କରି ଆଜି ଅଗସ୍ତି ଋଷିଙ୍କର ଅଭିଶାପ ପାଇଗଲେ। ଆମର କ'ଣ ହେବାକେ ଯେ ଠିକଣା ଅଛି ଆଜ୍ଞା, ଆମର କି ଜନ୍ମ ହେବ ଠିକଣା ଅଛି? ଏବେ କରିଥିଲେ ହରି ଅର୍ଚ୍ଚନ କରିଥିଲେ, ହରିଙ୍କର ନାମ କରିଥିଲେ ଉଦ୍ଧାର ପାଇଯିବା। ସେଇ ସେ ସାଗର ଆପନି ଲଙ୍ଘିଲ ପାଥର ବାନ୍ଧିଆ ରାମ, ରାମଙ୍କୁ ପଥର ବାନ୍ଧିବାକୁ ପଡ଼ିଲା।
ଦ୍ୱାରକା ଭବନେ ନାରଦ ଗୋସାଇଁ, ଦ୍ୱାରକା ଭବନେ ନାରଦ ଗୋସାଇଁ, ଦ୍ୱାରକା ଭବନେ ନାରଦ ଗୋସାଇଁ, ଦ୍ୱାରକା ଭବନେ ନାରଦ ଗୋସାଇଁ, ସାଧିଲା ପନ
ହେଇ ରାଜା ହାଇ ସବୁକିଛି ତ୍ୟାଗ କରିକି ସମ୍ୟକ ଅର୍ଚ୍ଚନ କରି ଗଦଗଦ ଚିତ୍ତରେ ପ୍ରଭୁଙ୍କୁ ଡାକି ପାରୁଥିଲେ। ଆମର ତ ସଂସାର ଭିତରେ ରହିଛି, କ'ଣ କରିବା, ଆମର ସେ ଭାଗ୍ୟ ହବ, ଆମେ କ'ଣ କୁଳାଚଳକୁ ଯାଇପାରିବା? ଏଇ ନାମଟା ଆଶ୍ରୟ କରିକି ଗୃହେ ଥାକୋ ବନେ ଥାକୋ ସଦା ହରି ବୋଲି ଡାକୋ, ସୁଖେ ଦୁଃଖେ ଭୁଲ ନାଗ ବଦନେ ହରି ନାମ ବୋଲରେ ଗାଏ ଗୋରା ମଧୁର। ଏଇ କଥା କହୁଛନ୍ତି ଦ୍ୱାରକା ଭବନେ ନାରଦ ଗୋସାଇଁ ସାଧିଲା ଆପନି କାଜ। ନାରଦ ଚିନ୍ତା କଲେ ଦ୍ୱାରକାରେ ଭଗବାନ ଶ୍ରୀକୃଷ୍ଣ ସବୁ ଲୀଳା କରିସାରିଲେଣି, କିନ୍ତୁ ତାଙ୍କଠୁ ବଡ଼ ହଉଛି ତାଙ୍କର ନାମ, ଏଇଟାକୁ ମୁଁ ସାଧିବି ଦେଖେଇବି। କ'ଣ କରିଲେ, ଭଗବାନ ତ ଭାରି ଦୟାଳୁ, ଭଗବାନଙ୍କ ଦୟାଳୁ, ଭଗବାନଙ୍କ ଦୟାଳିତା ଠାରୁ ତାଙ୍କର ନାମ ହେଉଛି ପରମ ଦୟାଳୁ, ପରମ ଦୟାଳୁ ନାମ। ନାରଦ ମୁନି କହିଲେ ପ୍ରଭୁଙ୍କର କୀର୍ତ୍ତି ଜଗତରେ ବ୍ୟାପିଗଲାଣି, କିନ୍ତୁ ଦ୍ୱାରକା ଲୀଳା ସରିଲା ପରେ ପ୍ରଭୁ ତ ଗୋଲୋକକୁ ପଳାଇବେ, ତାଙ୍କ ନାମର କୀର୍ତ୍ତିରେ ଲୋକ ଜାଣନ୍ତି? ସତ୍ୟଭାମାନା ସତ୍ୟଭାମା ବ୍ରତକର, ସେ ଚାହୁଁଛନ୍ତି ଏକମାତ୍ର କୃଷ୍ଣ ମୋର ବସ ହେଇକି ରୁହନ୍ତୁ, ଷୋଳଶହସ୍ର ଶହେ ଆଠ ରାଣୀଙ୍କ ଭିତରେ କୃଷ୍ଣଙ୍କୁ ବସ କରିବା ପାଇଁ। ନାରଦ ମୁନି କହିଲେ ବର୍ତ୍ତମାନ ମୋର ଗୋଟେ କାର୍ଯ୍ୟ ସାଧିବା ବେଳ ଆସିଗଲା, ଆଉ ପୁରା ଅଭିମାନ ହେଇକି ବସିଛନ୍ତି, କୃଷ୍ଣ ମୋର ଏକମାତ୍ର ବସ ହେଇକି ରହିବେ। ଭଗବାନ ସ୍ମରଣ କଲେ, ନାରଦ ଆସିକି ପହଞ୍ଚିଗଲେ, ନାରଦ କହିଲେ ଠିକ ଅଛି ମୁଁ ଗୋଟେ ବ୍ରତ ଶିଖେଇବି, ସେ ବ୍ରତଟା ଯଦି କରିବ ଭଗବାନ ଶ୍ରୀକୃଷ୍ଣ ଜଗତର ପ୍ରତି ସେ ତୁମର ବସ ହେଇକି ରହିବେ, କିନ୍ତୁ ମନେ ରଖ ବ୍ରତ ସରିଲା ପରେ ତାଙ୍କର ସମ ପରିମାଣରେ, ସେ କୃଷ୍ଣଙ୍କର ସମ ପରିମାଣର ଓଜନରେ ମୋତେ ସ୍ୱର୍ଣ୍ଣ ଅଳଙ୍କାର ଯାହା ବସ୍ତ୍ରଭୂଷଣ ଯାହା ଦେବା କଥା ଦେବ। ବ୍ରତ କଲେ, ବ୍ରତ ପୂର୍ଣ୍ଣ ହେଇଗଲା, କହିଲେ ସତ୍ୟ ହଁ ମୁଁ ତ ବର୍ତ୍ତମାନ ବିଦାୟ ନେବି, ପ୍ରତିଶ୍ରୁତି ହିସାବରେ ତୁମେ ଏତେ ବ୍ରତ କଲ, ଆଜିଠାରୁ କୃଷ୍ଣ ତୁମର ବସ ହେଇକି ରହିବେ, ତାହେଲେ ଓଜନ ହଉ ସବୁ ଚାଲିଲା। ଯେତେ ଅଳଙ୍କାର ସତ୍ୟଭାମାଙ୍କର ଦେଲେ ଦ୍ୱାରକାପୁରର, ଏବେ କହିଲେ ହରି ନାମ ତୁଲି ଦେଖାଲ ମହିମା, ଦେଖିଥିଲେ ହରିନାମକୁ ଓଜନ କରାଗଲା, ଗୋଟେ ପାଖରେ ଭଗବାନ ଶ୍ରୀକୃଷ୍ଣ ବସିଲେ, ଗୋଟେ ପାଖରେ ଅଳଙ୍କାର ରଖାଗଲା, ନାରଦ ମୁନି ମଝିରେ ରହିଲେ, ନାମର ମହିମାଟାକୁ ସାଧିବେ ବା ଦେଖିବେ ଜଗତରେ, ସବୁ ସରିଲାଣି, ଦ୍ୱାରକାପୁରରେ ସବୁ ଅଳଙ୍କାର ସରିଗଲେ, କୃଷ୍ଣ ତାଙ୍କର ଭାରି ହେଇକି ରହିଛନ୍ତି, ରୁକ୍ମିଣୀ ଆସିଗଲେ, ଅତି ତୀକ୍ଷ୍ଣ ବୁଦ୍ଧିମତୀ କହିଲେ କୃଷ୍ଣଙ୍କୁ, କୃଷ୍ଣଠାରୁ ବଡ଼ ହେଉଛି କୃଷ୍ଣଙ୍କର ନାମ, ତୁଳସୀ ପତ୍ରରେ ରାମ ନାମ ଲେଖି ପକେଇଦେଲେ, କହିଲେ ସବୁ ଅଳଙ୍କାର କାଢ଼, ପତ୍ର ପକେଇଦେଲେ, ପତ୍ର ତୁଳସୀ ରାମ ନାମ, ଏ କୃଷ୍ଣ ନାମ, ଗୁଜରାମ କୃଷ୍ଣ ନାମ ଲେଖି ତୁଳସୀ ପତ୍ରରେ ପକେଇବା ମାତ୍ରେ କୃଷ୍ଣ ଉଠିଲେ, ଏ ପାଲା ଯୋଉ ଦବିକି ରହିଥିଲେ ଉଠିଲେ, ନାମର ମହିମାଟାକୁ ନାରଦମଣି ଦେଖେଇଲେ ଦ୍ୱାରକାପୁରରେ, ପ୍ରଭୁ ଚାଲିଯିବେ ନା, ପ୍ରଭୁଙ୍କର ନାମଟା, ନାମର ମହିମା ଲୋକ ଜାଣନ୍ତି। ପ୍ରେମାନନ୍ଦ ଦ୍ୱିତୀୟ ଉଦାହରଣ ଦଉଛନ୍ତି,
ଗଙ୍ଗା ସ୍ନାନ କରେ ଯେ କରେ ସେ ତରେ, ଗଙ୍ଗା ସ୍ନାନ କରେ ଯେ କରେ ସେ ତରେ, ନା କରେ ନା ତରେ
ଉଦାହରଣ ଦଉଛନ୍ତି ଗଙ୍ଗାର, ଭଗବାନଙ୍କ ନାମ କହିଲେ ଗଙ୍ଗା, ଗଙ୍ଗା ସ୍ନାନ କରେ ଯେ କରେ ସେ ତରେ, ଗଙ୍ଗା ସ୍ନାନଟା ଯିଏ କରୁଛି ସେ ତରୁଛି, ଯିଏ କରୁଛି ସେ ତରୁଛି, ନା କରେ ନା ତରେ ପୁନଃ, ଯିଏ ଗଙ୍ଗା ସ୍ନାନ କରୁନି ସେ ତରିବ କରିବ, ସେ କହୁଛନ୍ତି ଦେଖ ଗଙ୍ଗା ସ୍ନାନ ଠାରୁ ଗଙ୍ଗା ନାମର ମହିମାଟାକୁ ମୁଁ କହୁଛି। ପ୍ରେମାନନ୍ଦ ଦାସ କହୁଛନ୍ତି, ସତେକ ଯୋ ଜନେ ବସିଆ ଯେ ଜନ, ସତେକ ଯୋ ଜନେ ବସିଆ ଯେ ଜନ, ଗଙ୍ଗା ଗଙ୍ଗା ଇତି ବୋଲେ, ଗଙ୍ଗା ଗଙ୍ଗା ଇତି ବୋଲେ, ସବାକାର ପାପ ହୈୟା ମୋଚନ, ସବାକାର ପାପ ବିଷ୍ଣୁର ଲୋକେ ତେ ଚଲେ, ସେ ବିଷ୍ଣୁର ଲୋକେ ତେ ଚଲେ, ମନ ହରି ହରି ବୋଲ ଭାଇ ରେ, ମନ ହରି ହରି ବୋଲ ଭାଇ।
ନାମର ମହିମା କହୁଛନ୍ତି, ହରେ କୃଷ୍ଣ ରେ କୃଷ୍ଣ, କୃଷ୍ଣ କୃଷ୍ଣ ରେ ହରେ, ହରେ ରାମ ରେ ରାମ, ରାମ ରାମ ହରେ ହରେ। ଗଙ୍ଗା ସ୍ନାନ
ଯିଏ କରିବ ସିଏ ତରିବ, ଯିଏ ନ କରିବ ସିଏ ପାଇବନି। କହିଲେ ଗଙ୍ଗା ଠାରୁ ଗଙ୍ଗା ନାମର ମହିମା ଶୁଣନ୍ତୁ, ଗଙ୍ଗା ସତେକ ଯୋଜନେ ବସିଆ ଯେଜନ, ଗଙ୍ଗା ଗଙ୍ଗା ବୋଲି ବୋଲେ, ଶହେ ଯୋଜନ ଦୂରରୁ ରହିକି ଯିଏ ଗଙ୍ଗା ଗଙ୍ଗା ବୋଲି ଯିଏ ଲୋକଟା ଡାକୁଛି, ସେ ଲୋକର ପାପ ସବାକାର ପାପ ହୈୟା ମୋଚନ, ବିଷ୍ଣୁର ଲୋକେତେ ଚାଲେ। ଶହେ ଗଙ୍ଗା ସ୍ନାନ ନ କରିକି ବି ଗଙ୍ଗା ଗଙ୍ଗା ଗଙ୍ଗାଙ୍କର ନାମ ଉଚ୍ଚାରଣ ଦ୍ୱାରା ସତ ଯୋଜନାରୁ ସେ ପାପରୁ ମୁକ୍ତ ହୋଇ ବିଷ୍ଣୁ ଲୋକକୁ ଯାଉଛି। ତାହେଲେ କେହି ପ୍ରଶ୍ନ କରିବ, ତାହେଲେ ଆମର ଆଉ କ'ଣ ଦରକାର, ଆମେ ଗଙ୍ଗା 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 ସ୍ନାନ କରିବା, ଗଙ୍ଗା ନାମ ନାମ କହିଲେ, ଦେଖ ଭାଇ ଇଏ ନାମର ମହିମାକୁ, ଗଙ୍ଗା ନାମର ମହିମାକୁ, ଭଗବାନଙ୍କର ନାମର ମହିମାକୁ, ନାମ କିଭଳି ଶ୍ରେଷ୍ଠ, ନାମ କିଭଳି ଶ୍ରେଷ୍ଠ, ନାମୀଙ୍କ ଠାରୁ ଉଦାହରଣ ଦେଇ ବୁଝେଇଲେ, ମରଣ
କାଲତେ କୋନ ଖାନେ କେ ବା, ମରଣ କାଲତେ କୋନ ଖାନେ କେ ବା, ମରଣ କାଲତେ କୋନ ଖାନେ କେ ବା, ମରଣ କାଲତେ କୋନ ଖାନେ କେ ବା, ଗଙ୍ଗାୟ ପରଶୀ ରାଖେ,
ସ୍ନାନ କରିବ ସେ ଫଳ ପାଇବ, ଯିଏ ସ୍ନାନ ନ କରିବ ସେ ଫଳ ପାଇବନି। ଶହେ ଯୋଜନରୁ ଗଙ୍ଗାରେ ସ୍ନାନ ନ କରିକି ଗଙ୍ଗା ଗଙ୍ଗା ଡାକିଲେ ଫଳ ମିଳିଯିବ, କିନ୍ତୁ ମରଣ କାଳରେ କ'ଣ ଗଙ୍ଗାକୁ କିଏ ସ୍ପର୍ଶିକି ମରିପାରିବେ କି? ମରିପାରିବେ ସେ ନାହିଁ, ତା କାନରେ ନାମଟା କହିବାକୁ ପଡ଼ିବ। ତେଣୁ ଗଙ୍ଗାଙ୍କ ଠାରୁ ଗଙ୍ଗା ନାମ ଯେଭଳି ଶ୍ରେଷ୍ଠ ହେଲେ ସେଭଳି ହରିଙ୍କର ନାମ ସବୁ କାଳରେ ଶ୍ରେଷ୍ଠ, ସବୁ ସମୟରେ ଶ୍ରେଷ୍ଠ। ଗଜେନ୍ଦ୍ର ଭଳି ଯଦି ଆମେ ଅର୍ଚ୍ଚନ କରିଥିବା, ଗଜେନ୍ଦ୍ର ତ ଅର୍ଚ୍ଚନ କରୁଥିଲେ ସମ୍ୟକ ଅର୍ଚ୍ଚନ, ଆମେ କେତେ ସମୟ ଅର୍ଚ୍ଚନ କରୁଛେ, କେତିକି ଧନ ଆମେ ହରିଙ୍କ ପାଇଁ ଖର୍ଚ୍ଚ କରୁଛେ ଚିନ୍ତା କର। ଏ ଆଜି ଆମର ଅଜବାବୁ ସେ କଥା କହୁଥିଲେ, ଆମର ଜଗନ୍ନାଥ ମନ୍ଦିର ଅଛନ୍ତି ନା, ପ୍ରଭୁଙ୍କର ମନ୍ଦିର ଅଛନ୍ତି, ଅର୍ଦ୍ଧନିର୍ମିତ ଅବସ୍ଥାରେ ଅଛନ୍ତି, ଲୋକଙ୍କର ଧନ ନାହିଁ ଏଠି, ସବୁ ଲୋକଙ୍କର କିଛି ନା କିଛି ଧନ ଅଛି ନା, ନହେଲେ ଏତେ କୋଠା ବାଡ଼ି ହେଇଛି କେମିତି, କେତେ ଧନ ଆମେ ଭଗବାନଙ୍କୁ ଦେଉଛେ ବିଚାର କର। ସାର ଯାହା କହୁଥିଲେ ସାଧାରଣ ଦାନର ଫଳ ଶାସ୍ତ୍ରରେ ଅଛନ୍ତି, ସାଧାରଣ ଲୋକକୁ ଦାନ କଲେ ବି ତାର ଫଳ ଦଶ ଗୁଣ ମିଳିବ, ସାଧାରଣ ଲୋକକୁ ଦାନ କଲେ ବି, ଗୋଟେ ଦୁଃଖୀ ଦରିଦ୍ର ତାକୁ ଦାନ କଲେ ଦଶ ଗୁଣ ଫଳ ମିଳିଯିବ, ନ ଚାହିଁଲେ ବି ଅଟୋମେଟିକ ପଳେଇ ଆସିବ। ବ୍ରାହ୍ମଣଙ୍କୁ ଦାନ କଲେ ସତଗୁଣ, ସତଗୁଣ ଦାନ, ଆଉ ଭକ୍ତ ବିଷ୍ଣୁ ଭକ୍ତଙ୍କୁ ଦାନ କଲେ, ଆଉ ବିଷ୍ଣୁଙ୍କୁ ଦାନ କଲେ ତାର ଫଳ କିଛି କୁହାଯାଇପାରିବନି, ସେ ସିଧା ବୈକୁଣ୍ଠ ଲୋକକୁ ଯିବ, କାରଣ ଭଗବାନ ସେବାରେ ଲାଗିବ ନା। ତେଣୁ ନାମର ମହିମା ଆମେ କ'ଣ ଅର୍ଚ୍ଚନ କରିପାରିବା କୁହନ୍ତୁ, ସେ ତ ଭାଗ୍ୟବାନ ଥିଲେ ଗଜେନ୍ଦ୍ର ଇନ୍ଦ୍ରଦମ୍ନ ରାଜା ରୂପରେ ସେ ଅର୍ଚ୍ଚନ କରୁଥିଲେ, ଆମେ କ'ଣ ଅର୍ଚ୍ଚନ କରିପାରିବା? ତେଣୁ କିଛି ନହେଲେ ନାମଟା କରିପାରିବା, କଲୌ ନା ନାମମାତ୍ରେଣ ପୂଜ୍ୟନ୍ତେ ଭଗବାନ ହରି, କଲୌ ତୁ ନାମମାତ୍ରେଣ ପୂଜ୍ୟନ୍ତେ ଭଗବାନ ହରି, ଦ୍ୱାପରେ ଜଗତ ବିଷ୍ଣୁ ପଞ୍ଚରାତ୍ର ହି କେବଳମ। ଦ୍ୱାପର ଯୁଗରେ ପଞ୍ଚରାତ୍ର ବିଧିରେ ସେବା କରାଯାଉଥିଲା, ବର୍ତ୍ତମାନ ଘିଅ ତ ଅଶୁଦ୍ଧ, ଆମ ମନ ଅଶୁଦ୍ଧ ସାଙ୍ଗକୁ ଦ୍ରବ୍ୟ ବି ଅଶୁଦ୍ଧ, ମନ ତ ଅଶୁଦ୍ଧ, ମନରେ ହଜାର କାମ ଆସି ସକାଳ ହଉ ମୋବାଇଲରେ ଫୋନ ଆସିଯିବ, କୁଆଡ଼େ ଯିବା ଏଣେ ଯିବା, ମନ ଅଶୁଦ୍ଧ, ତା ଭିତରେ ଠାକୁରଙ୍କୁ ସେବା କରିବା, ସଂସାର ଧନ୍ଦା ପଡ଼ିଛି, ତା ଭିତରେ ଦ୍ରବ୍ୟ ବି ଅଶୁଦ୍ଧ, ଘିଅ ଡୁପ୍ଲିକେଟ୍, ଘିଅ ଡୁପ୍ଲିକେଟ୍ ନାହିଁ, ଅରିଜିନାଲ କିଛି ନାହିଁ, ନାମ ଛଡ଼ା ସଂସାର ସବୁ ଭେଜାଲ। ଦେଖନ୍ତୁ ପରୀକ୍ଷା କରି, କେବଳ ଏଇଥିରେ ଭେଜାଲ କରି ହଉନି ବୋଲି ଲୋକ ଟିକେ ଭେଜାଲ କରିପାରୁନାହିଁ, ତଥାପି ନାମ ଭିତରେ କିଛି ପୁରେଇକି ନୂଆ ନାମ ତିଆରି କରିଦେଉଛନ୍ତି, କିନ୍ତୁ ସେଇ କୃଷ୍ଣ ନାମ ରହିବ, ତାକୁ ଭେଜାଲ କେହି କରିପାରିବେ, ତମେ ସବୁଆଡ଼େ ଭେଜାଲ, ଭେଜାଲ ଯୁଗ ବା କଳି ଯୁଗ, ମାନେ ଆମର ଗୁରୁଦେବ କୁହନ୍ତୁ ତୁମର କନସିୟସନେସ୍ଟା ହେଉଛି ପଲ୍ୟୁଟେଡ୍, ତ ଚେତନାଟା ହେଉଛି ଦୂଷିତ ଚେତନା, ତେଣୁ ତୁମେ ଯାହା ପ୍ରଡକ୍ଟ ବାହାର କରିବ ସେଇଟା ବି ଦୂଷିତ, ଶୁଦ୍ଧ ଜିନିଷ କେମିତି ବାହାର କରିବ? ଘୃତ କଥା କ'ଣ କହିବେ, ଏଇଟା ଅବଶ୍ୟ କହିବା କଥା ନୁହେଁ, ଆପଣମାନଙ୍କୁ ସୂଚନା ଦେଇଦେଉଛି କେମିତି ଅଶୁଦ୍ଧ। ଆଗ୍ରା ପାଖରେ ଜଣେ ମୁସଲମାନ, ସେ ଗୋପାଳ ଘି ନାମକ ଗୋଟେ ଘିଅ ବାହାର କରୁଥିଲା, ଉତ୍ତରପ୍ରଦେଶରେ ଫେମସ୍ ଘିଅ, ପୁରା 10-20 ବର୍ଷ ଚାଲିଲା, ପୁରା ମାନେ ଶସ୍ତାରେ ଦିଏ, ସବୁ ଲୋକ କିଣନ୍ତି, ଲୋକଙ୍କର ଟଙ୍କା କମ୍ ପଇସାରେ କିଣିବା ଦରକାର, ସେ କ'ଣ ଖାଉଛନ୍ତି ଲୋକ, ଯେମିତି ପରିବା ସବୁ ବିଷ ଦିଆ ହେଇକି ଏଡ଼େ କରାହେଉଛି ବଡ଼ ବଡ଼, ସେଇ ବିଷକୁ ସେ ନିଜେ ଖାଇବେ, ପଇସା ରୋଜଗାର ନିଜର ଜୀବନର ମୂଲ୍ୟ ଠାରୁ ହରିଙ୍କ ଠାରୁ ବି ପଇସାଟା ବଡ଼ ବୋଲି ଭାବୁଛନ୍, ସେ ମୁସଲମାନ ଲୋକ, ସେ ତାର ଗୋପାଳ ଘି ନାଁ ଦେଇଛି, କହିଲା ଗୋପାଳ ଘି ନାଁ ଦେଲା ମାନେ ହିନ୍ଦୁ ଲୋକ କିଣିବେ, ତାକୁ ଧରିଲେ ଧରିଲେ ଶେଷରେ ଏତେ ଶସ୍ତାରେ କେମିତି, ତାର ଯାହାର ପାଟି ସବୁ ଘିଅ ଦୋକାନ ଥିଲେ ତାଙ୍କ ମୁଣ୍ଡ ଖରାପ ହେଲା, କମ୍ପାନୀ ମାନେ ଦେଖିଲା ବେଳକୁ ଇଏ କ'ଣ କରୁଛି ନା, ଜଙ୍ଗଲ ଭିତରେ ଗାଈମାନଙ୍କ ତ ହଜାର ହଜାର କ'ଣ ସେଇ ଖାନା, ଆଗ୍ରାରେ ମୁସଲମାନମାନଙ୍କର ବସ୍ତି ଯବନମାନଙ୍କର, ସେ ସବୁ ବସ୍ତିକି ନେଇକି ପାଣିରେ ବୁଡ଼େଇକି ଗରମ କରୁଛି ହାଡ଼ଗୁଡ଼ା, ତା ଦେହରୁ ଯେଉଁ ବାହାରୁଛି ସେଇଟାକୁ ନେଇକି ସେ ଘିଅ ତିଆରି କରୁଛି, ଚିନ୍ତା କରନ୍ତୁ ଦେବାର୍ଚ୍ଚନ ହେଇଛି, ସେତେ କ'ଣ କଳି ଯୁଗରେ ଅର୍ଚ୍ଚନ କରିବି? ସେଥିପାଇଁ ନିଜେ ଗାଈ ରଖିବା ଦରକାର, ଗୋମାତା, ନିଜ ଗୋମାତାଙ୍କ ନିକଟରୁ ଯଦି ଘିଅ ବି ନାହିଁ, କେବଳ ଗୋମୂତ୍ର ନେଇ ଆସିବେ, ଗଙ୍ଗା ଜଳ ମିଶାଇ ଦେବେ, ସ୍ନାନ କଲେ ବି ପ୍ରଭୁ ଖୁସି, ପ୍ରଭୁ ବା ଅଭିଷେକ ହୁଅନ୍ତି ପଞ୍ଚଗବ୍ୟରେ, ପାଞ୍ଚଟା ଗାଈଙ୍କର ଜିନିଷ ଲାଗିବ, ଗୋମୂତ୍ର ଗୋମୟ ଦୁଗ୍ଧ ଦଧି ଘୃତ, ପଞ୍ଚଗବ୍ୟରେ ପ୍ରଭୁ ସ୍ନାନ କରିବେ। ଏ କଳିଯୁଗ ଭେଜାଲ ଯୁଗ, କେବଳ ନାମଟା ଭେଜାଲ, ସବୁ ଭେଜାଲ କରିସାରେ, କେବଳ ନାମ ଯଦି କରିବେ ପାର ହେଇକି ଯିବେ, ଅର୍ଚ୍ଚନ କ'ଣ କରିବେ? ଆମେ ତ ଭାଗ୍ୟବାନ ନୁହେଁ, ସମୟ ବି ନାହିଁ, ସମ୍ୟକ ଚିତ୍ତ ବି ସ୍ଥିର ନାହିଁ, ଏ ନାମଟା ଯଦି କରିଥିବା ପୂର୍ବ ଜନ୍ମରେ ପରଜନ୍ମରେ ଯଦି କିଛି ଆମର ଅସୁବିଧା ହେଇଯାଏ ବି, ଇତର ଜୋନିକି ଗଲେ ବି ପ୍ରଭୁ ହରି ପ୍ରଭାବରେ, ନାମ ପ୍ରଭାବରେ ପ୍ରଭୁ ଆମକୁ ସ୍ମରଣ ଦେଇଦେବେ।
সকল কালেই নামের প্রকট, সকল কালেই নামের প্রকট, কখন বিরাম
নামের মহিমা, সকল কালে নামের প্রকট, সবু কালে সবু যুগের না ভাবিয়া কখনো বিরাম নাই, কেতবে নাম প্রভুঙ্কর অপ্রকট নাই অপ্রকাশ নাই, সবু যুগের প্রভু লাবে প্রভুঙ্কর নাম মহিমা, কৃষ্ণ বা তুলে দেলে নাম সে কথা কুচি নামের সহিত রূপ গুণ লীলা ভাবিয়া দেখলে নাম কলাপরে শুদ্ধ নাম যেত করিয়ে কাহা নিকটে অপরাধ করবে না, নাম কলা মানে ভগবান রূপটা চিন্তা করিয়া পড়ে না, চিন্তা কলে তো আপনার মন রূপ চিন্তা করতে মনে পুঁ ধাঁ যাই কুয়াড়ে লাগিযাবে, টিভি পাখে মনটা শুধু হয়ে নিবা, আগে নাম স্মরণ যে নামটা আমি করুছে হরে কৃষ্ণ টা ধ্যান বসি গোটে জায়গায় গোটে আসনরে তুলসী মহাপ্রভু যুয়াড়ে যাবে চৈতন্য ভাগবত পড়ন্তু, মহাপ্রভু যে আড়ে যাবে তুলসী তাঙ্ক পছে পছরে যাবে, সেক্ষেত্রে তুলসী পাখে বসি মানে গুরুদেব বিগ্রহ অর্চন বৈষ্ণব বিগ্রহ যদি অর্চন হচ্ছেন বৈষ্ণব তাঙ্ক পাখে বসিকি নাম করবে সাংবাদ আর শুনে শুনিকি এটা ধ্যান নাম ধ্যান নাম ধ্যান হয়ে গেল মানে রূপ ধ্যান অটোমেটিক আসে, তাপরে রূপ গুণ তাপরে লীলা সব স্মরণ হব, হনুমান রাম কহিয়া মাত্রে রামঙ্কর সমস্ত গুণ রূপ লীলা প্রকট হয় এবং শেষে প্রেমানন্দ ঠাকুর কুছেন
কৃষ্ণ দুই অক্ষর যাহার জিহ্বায়, কৃষ্ণ দুই অক্ষর ভুবন জিনিল সে, ভুবন জিনিল সে কহে প্রেমানন্দ কি মোর দূর দৈব, কহে প্রেমানন্দ ভুলিয়া রহিলু যে রে মন, ভুলিয়া রহিলু মন হরি
করিব, ধনরে বড়রে সম্মানরে বিদ্যারে ভুবন কু কৃষ্ণ দুই অক্ষর যাহারে জুয়ায়, যাহার জুয়ারে নিরন্তর কৃষ্ণ নাম কৃষ্ণ কথা আছে সে ভুবন জয় করিব,
হরে কৃষ্ণ রে কৃষ্ণ 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 রে হরে, হরে রাম হরে রাম 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 হরে হরে,
কহে প্রেমানন্দ আমার দুর্দেব
ভুলিয়া রহিল, প্রেমানন্দ ঠাকুর আমার স্থিতি নেই কুচন্দ মু ভুলি গলি সেই কৃষ্ণ মু নাম গোটিয়ে করে পারলে, তেমন কহবার তাৎপর্য
আপন্না কঞ্জরি আপন্না কঞ্জরি জনি আত্মস্মৃতি বিনাশিনি হরি অর্চন অনুভাবে না যত গজত্বে অপি অনুস্মৃত,
সুখদেব যে কহিলে হে পরীক্ষিত এইভাবে ভাবে অগস্তিঙ্ক দ্বারা অভিশাপ হই কুঞ্জনী জনিকি গলে বি যে জনির আত্মস্মৃতি বিনাশন হয়ে যায় কিন্তু হরি অর্চন অনুভাবে না হরি অর্চন প্রভাবে গজত্বপি অনুস্মৃত গজ শরীরে মধ্যে হরিঙ্কর শুনলা আসিয়া ই প্রভুঙ্ক ভক্তির মহিমা, এটি বর্তমান সব মহিমা কুয়াযিব যে গজেন্দ্র চরিত শ্রবণ কলে সবটু অধিক মহিমা এতে অছন্তি, আপন মানুষ মোট অনুরোধ মোর বহু গুরুজন মানে অয়স্ক লোক মানে অনেক ভক্ত মানে অনেক সে মতো করুণা করতু প্রভু আপন করুণা করতু আপন মানে প্রভু প্রাপ্ত হুম সদাচারী হুম প্রভুঙ্কর নাম করতু দেখুন এই চরিত ফল কম যে সাতদিন শুনলে
এবং
स्तेनापि पार्षद गतिं गमितेन जुगतम् गंधर्व सिद्ध विविधे उपगीयमाना कर्मात् अद्भुतम् सुभवनम् गरुडासनागत। ये श्लोक परे आसीबे महिमा भगवान इस गजेन्द्र चरित्र भगवान दयार महिमा अपार महिमा। भगवान निजे गरुड़ गरुड़ पृष्ठ रे बसेकि नौछन्ति कहा को गजेन्द्र पूर्वर जो कहा गले नि पार्षद गति प्राप्त हेले चतुर्भुज पीतवासम चतुर्भुजम चतुर्भुज पीतवास रूप हेले एवं एहिपरि भाव रे जो इंद्रदुम्न गजेन्द्र हेतिले भगवान ग्राहक विनाश करी हुहु गंधर्व रूप रे तांको गंधर्व लोक को पठेले गजेन्द्र को स्पर्श करी पार्षद गति देले एवं विमोक्ष एवं भावे गजेन्द्र को मुक्ति देले क्यों थ्रु गजशरीर दुईटा गज शरीर रु आ संसार एवं विमोक्ष गजजोत्थम अभजनाभम ब्रह्मादिं कर जे सृष्टिकर्ता प्रभु अभजनाभ पद्मनाभ एभली भाव गजश्रेष्ठ को उद्धार कले ए पिला ए आरंभ रु आसी पाटी कर पाटी जगह कि एवं विमोक्ष गजोत्थम अभजनाभम स्तेनापि पार्षद गति गमितेन युक्तम सांगरे प्रभु धरिकी पार्षद युक्तम निज पार्षद भली रूप देले पीतवास चतुर्भुज संगचक्र आयुध धरिछन्ति गजेन्द्र आउ गंधर्व सिद्ध विविधेय उपगीयमान गंधर्व सिद्ध आउ जेउ देवता माने ब्रह्मा आदि देवता माने इंद्र आदि देवता माने जेउ माने गजेन्द्र दुख को देखुतले भगवान तांका आड़ को चाहिले भी ना मो गजेन्द्र को तुम्हें उद्धार कर ना हजार वर्ष कष्ट पाइला मु तुमको शिष्ट मान को उद्धार करने निजुक्त करी सतज भाई भगवान ये अभिमान आड़ को चाहूना स्तुति को श्रवण ही करूना उपेक्षा कला भाई प्रभु गजेन्द्र को आणी बसे क्योंटी कर्मात् अद्भुतम सुभवनम गरुड़ासन अगात अद्भुत भवन भगवान वैकुंठ को अद्भुत भवन कहुक अद्भुत भवन प्रभु जो सृष्टि कर गरुड़ आसन है गजेन्द्र को धरिकी गले बसे बसे गले कि गला जीवा पूर्व कौन कौन कही छाड़ पुणी गजेन्द्र चरित्र महिमा कही सारापर परीक्षित काले सन्देह आसो गजेन्द्र चरित्र एत पवित्र कहीं पुणी कहले सुखदेव कहले परीक्षित भगवान गला बेले कही गजेन्द्र को विमान बसे वैकुंठ गला बेले कौन कौन कही पुणी आरंभ करेंगे एतान महाराज तब इरिते मया कृष्णानुभाव गजराज मोक्षणम स्वर्गम दशस्यम कलिकल्मषापहम दुःस्वप्ननाशम कुरुवर्ज्य शृण्वताम। हे कुरुश्रेष्ठ एतानि महाराज तब इरित मया हे महाराज तुम्हें मत प्रश्न करितिला इरित मत प्रश्न पचारितिला कौन पचारितिले परीक्षित बादरायण एतत् बादरायण एतत् श्रोतामि इच्छामे वयम् हरि यथा गजपति ग्राहग्रस्त अमोचन हरि यथा जेभली भाव गजपति को अमोचन करिथिले मुक्ति करिथिले मु सुनिया पई चाहूछि तुम एटा पचारिथिले ना परीक्षित सुनल तो तार उत्तर किभली उद्धार कले कहले एतन महाराज हे महाराज परीक्षित तब ईरित मया तुम्हें मत प्रश्न कर गजेन्द्र चरित्र प्रथम फल कौन कृष्णानुभाव गजराज मोक्षण जे गजराज स्तुति पढ़े गजराज चरित्र पढ़े कृष्ण प्रति अनुराग आस भगवान प्रति जी आम भक्त हो भगवान भल पाने भल पाइबार वृत्ति आम बढ़ूनी अधिक आम आग्रह आसुनी भगवान भक्ति प्रति नाम प्रति गजराज सबड़े चिंता करिवे तांकर स्तुति पाठ करिवे आ जे माने श्रवण गले तांकर फल कोन स्वर्गम स्वर्ग को जाय पे आपन किछ पुण्य करिया पड़िबे जे माने विश्वास करछन परीक्षित कहछन ए सुखदेव कहछन जे माने सात दिन ए गजेन्द्र चरित्र को श्रवण गले एटा स्वर्गम
ସ୍ୱର୍ଗର ପୁଣ୍ୟଫଳ ସ୍ୱର୍ଗ ଯିବା ପାଇଁ ତାଙ୍କର ଯାହା କ୍ୱାଲିଫିକେସନ ଦରକାର ସେ ପାଇଗଲେ। ସ୍ୱର୍ଗ ଯିବା ପାଇଁ ଆପଣ ଆଜିଠୁ ଫିଟ୍ ହେଇଗଲେ, କିନ୍ତୁ ନର୍କ ଯିବା ପାଇଁ ରାସ୍ତା କରିବେ କ'ଣ ବୁଝିଲେ? ତ ଆଉ ପାପ କରିବେନି, ଯଦି ନ କଲେ ତାହେଲେ ସ୍ୱର୍ଗ ଯିବାଟା ଗ୍ୟାରେଣ୍ଟି 100%। ଏଇଟା ଭାଗବତ କହୁଛନ୍ତି, ମୁଁ କହୁନି। ଏ ସାତ ଦିନ ପରେ ଯେଉଁମାନେ ଚାହିଁବେ ଆଜିଠୁ ମୁଁ ପାପ ବନ୍ଦ କରିବି, ଜୀବନରେ ଯେତିକି ପାରିବି ସେତିକି ପ୍ରଭୁଙ୍କର ଟିକେ ନାମ କରିବି, ଏଇଟା 100% ଗ୍ୟାରେଣ୍ଟି ସ୍ୱର୍ଗ, ସ୍ୱର୍ଗକୁ ନିଶ୍ଚିତ ଯିବେ, ମିନିମମ୍ ତାଙ୍କର ଏଇଟା ଯୋଗ୍ୟତା। ସ୍ୱର୍ଗ ଯଶସ୍ୟମ, ଅତି ଯଶସ୍ୱୀ ହେବେ। ଆଉ କଲି କଲ୍ମସା ପହ, କହିବେ ଆଜ୍ଞା ସ୍ୱର୍ଗକୁ ଯିବି, ପାପ ଗୁଡ଼ାକ ଯେଉଁ ରହିଛି ସେଇଟା କେମିତି ଯିବ? ବହୁତ ମଦ ଖାଇଛି, ବହୁତ ମାଛ ଖାଇଛି। କଲି କଲ୍ମସ ଅପହନ, କଳିର ଯେଉଁ କଳ୍ମସ ପାପ ଏଇଟା ଅପହ ହେଇଯିବ ଯେ ଶ୍ରବଣ କଲେ। ଆଉ ଦୁଃସ୍ୱପ୍ନ ନାଶ କୁରୁବାର୍ଯ୍ୟ ଶୂଣିବତା, ଏ ଦୁଃସ୍ୱପ୍ନ ଦୁଃସ୍ୱପ୍ନ ଭଗବାନ ଅଲଗା ଭାଗବତ ଦ୍ୱାରା ଆତ୍ମଧର୍ମ ସହ ସର୍ବଧର୍ମର ସବୁ ସମାଧାନ ହେଇପାରିବ। ବହୁତ ଲୋକ ଅଛନ୍ତି ସେ ଦୁଃସ୍ୱପ୍ନ ଦେଖନ୍ତି। ଏ ବାରିପଦାରୁ ଦୁଇ ଜଣ ଯୁବକ ଯାଇଥିଲେ ମନ୍ଦିରରେ ଆମକୁ ଦେଖା କରିବା ପାଇଁ, ବାରିପଦାରୁ ଭାଗ ସପ୍ତାହ ହେଇଥିଲା ଯେତେବେଳେ ସେ ଅଜାମିଳିଚରେ ସେ ଯାଇଥିଲେ। ତାଙ୍କର ବର୍ତ୍ତମାନ ଗୋଟେ ପ୍ରୋବ୍ଲେମ୍, ସେ ଯେତେବେଳେ ଶୋଉଛନ୍ତି ତାଙ୍କୁ ଜଣେ ଆସୁଛି ତାଙ୍କ ତଣ୍ଟିକି ଚିପିବା ପାଇଁ। ସେ କହିଲେ ବାବା ମୁଁ କ'ଣ କରିବି, ଏଇ ମୋର ଅବସ୍ଥା, ମୁଁ ଶୋଇପାରୁନି ରାତି, ମାନେ ଖାଲି ଭୟ କରୁଛି। ସବୁ ଗୁଣି ଗାରେଡ଼ି ସବୁ ଯେତେବେଳେ ବୁଲି ଆସିଲେ କହିଲେ ଆପଣ ଗୋଟେ ବେକରେ ମାଳି ପକାନ୍ତୁ, ପ୍ରଭୁଙ୍କର ନାମ କରନ୍ତୁ। ଆଉ ଆମିଷ ଖାଉଛୁ କହିଲେ ହଁ, ସେଇଟା ବେଳେବେଳେ ଖାଇଦେଉଛି। ଆଉ ସେଇଟା କହିଲେ କେମିତି ହେବ, ଅଶୁଚି ରହିଲା ମାନେ ତ ସେଇଟା ହବ। ଆଉ ଦୁଃସ୍ୱପ୍ନ, ଯେଉଁମାନଙ୍କ ଦୁଃସ୍ୱପ୍ନ ଆସୁଛି ଭୟଙ୍କର ସ୍ୱପ୍ନ, ଗଜେନ୍ଦ୍ରକୁ ସବୁବେଳେ ଚିନ୍ତା କରିବ, ଗଜଗ୍ରାହକୁ ଚିନ୍ତା କଲେ, ହରିଙ୍କୁ ଚିନ୍ତା କଲେ ଦୁଃସ୍ୱପ୍ନ ନାଶନ। ଏ କୁରୁବର୍ଜ୍ୟ ମୁଁ ତୁମକୁ କହିଲି, ଶ୍ରେୟ କାମ ଦିଜାତୟ ସୁଚୟ ପ୍ରାତ ଉର୍ଥାୟ ଦୁଃସ୍ୱପ୍ନାଦି ଉପଶାନ୍ତୟ। ପୁଣି ସେ ଦୁଃସ୍ୱପ୍ନ କହେ, ଯଦି କେହି ଯଥା ଅନୁକୀର୍ତ୍ତ, ଯେମିତି ଭାଗବତରେ କୁହାଯାଇଛି ସେଭଳି ଯଦି କେହି କୀର୍ତ୍ତନ କଲେ, ଏ ତତ୍ ଏହି ଗଜେନ୍ଦ୍ର ଚରିତକୁ, ଶ୍ରେୟ କାମ ଦିଜାତୟ, ଚାରିଟା ଜିନିଷ ମିଳିବ। ଶ୍ରେୟ କାମ, ଧନ ଯିଏ ଚାହୁଁଛି ଧନ ହିଁ ମିଳିବ, ଧର୍ମ ମିଳିବ, ଅର୍ଥ ମିଳିବ, କାମ ମିଳିବ, ମୁକ୍ତି ମିଳିବ। ଯେ ସକାଳୁ ଉଠି ପ୍ରାତରୁ ଦିଜାତା, ସେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଯିଏ ଏଗୁଡ଼ିକୁ ପାଠ କରିବ, ସୂଚୟ ଶୁଚି, ଶରୀର ଦୁଇ ଶୁଚି, ଅନ୍ତ ଶୁଚି, ବହି ଶୁଚି, ଶୁଚି ମାନେ ନିଶା ଆମିଷ। ଆପଣ ପାନ ଖାଇବାଟା ପାପ ନହେଲେ ବି, ଗୋଟକା ଖାଇବାଟା ପାପ ନହେଲେ ବି, ଏଇଟା ଭକ୍ତିର ସାହାଯ୍ୟ ନୁହେଁ, ଏଇଟା ଭକ୍ତିର ସାହାଯ୍ୟ ନୁହେଁ। ପାପ ବି କରିବାକୁ ଦେଉନି, କିନ୍ତୁ ପାପ କରିବା ପାଇଁ ଯାହା କୁହନ୍ତି ଭିତରେ ତାର ଡିଜିଜ୍ଟା ରଖିଛି, ସେ ଷ୍ଟକ୍ କରିକି ଯେକୌଣସି ସମୟରେ ପାପ କରିବା ପାଇଁ, କାରଣ ସେ ଜିନିଷ ସବୁ ଖାଇଲା ମାନେ ମନ ଚଞ୍ଚଳ ହବ, ଚଞ୍ଚଳତା ମନରୁ ତ ଲୋକର ପାପ ଆସେ ନା। ଏଗୁଡ଼ିକ ପାନ ଖାଇବା, ନିଶା ଖାଇବା, ଏଗୁଡ଼ିକ ଆମର ଖରାପ ଅଭ୍ୟାସ, ଆମର ଶରୀର କିଛି ସାହାଯ୍ୟ କରୁନି, ଏଗୁଡ଼ା ସବୁ ବିଷ। ଆଉ ପ୍ଲସ୍ ପଇସା ଖର୍ଚ୍ଚ ହେଉଛି, ପକେଟରୁ ଯାଉଛି, ରୋଗକୁ କିଣୁଛି, ଏଟା ସବୁ ଖରାପ ଅଭ୍ୟାସ। ଶୁଚି, ଭଗବାନଙ୍କୁ ପାଇବାକୁ ହେଲେ ଶୁଚି ଆବଶ୍ୟକ। ନିଶା ଜିନିଷ ଖାଇବେ ନା, ଆମିଷ, ପିଆଜ ରସୁଣ ଏଗୁଡ଼ିକ ଭୋଜନ କରିବେ ନା। ପିଆଜ ରସୁଣର ବହୁତ ଔଷଧୀୟ ଗୁଣ ଥିଲେ ବି ଜାଣିବାକୁ ପଡ଼ିବ ସେ ଆମିଷ, ପୁରାଣରେ ଅଛନ୍ତି, ପୋଲାଣ୍ଡୁ ଭକ୍ଷଣ ସଦ୍ୟ ଗୋମାଂସ ଭକ୍ଷଣ, ପିଆଜ ସଦ୍ୟ ଗୋମାଂସ ଭକ୍ଷଣର ଫଳ। ଗୋ ହସ୍ତିରୁ, ଏ ଗାଈଙ୍କର ଅସ୍ଥିରୁ ତିଆରି ହେଇଛନ୍ତି ରସୁଣ, ଗୋମାଂସରୁ ପିଆଜ, ଆଉ ଆଉ କ'ଣ ରହିଲେ, ରକ୍ତ, ମସୁର ଡାଲି, ମସୁର ଡାଲି ମ ତ କ'ଣ ଆପଣଙ୍କ ଭାଷାରେ କୁହନ୍ତୁ, ମସୁର ବି କହୁଥିବେ, ହଁ ସେ ଯାଇ ମସୁରୀ ହଉ କି ମସୁର ହଉ ବୁଝିନେବେ ଆପଣ, ମାନେ ଆପଣ ତ ଓଡ଼ିଆ ଲୋକ, ଭାବ ପ୍ରଧାନ ଭାଷା ପ୍ରଧାନ ନୁହେଁ, ଭାବ ପ୍ରଧାନ। ଯଦି ଭାବରେ ପ୍ରକୃତରେ ଆମେ ଆପଣଙ୍କର ମଙ୍ଗଳାକାଙ୍କ୍ଷୀ ବନ୍ଧେଇ କହୁଛୁ, ଆପଣ ଯଦି ଆମକୁ ମଙ୍ଗଳ ବାବା ଆମର ମଙ୍ଗଳ ପାଇଁ କହୁଛନ୍ତି, ଆପଣ ଯଦି ଗ୍ରହଣ କରିବେ ଆପଣ ସାଙ୍ଗେ ସାଙ୍ଗେ ଭାବରେ ବୁଝିଦେବେ, ସମଝାନ ବାଲେକୁ ଇସାରା କାଫି, ଯିଏ ବୁଝିବା ଲୋକ ତାକୁ ଇସାରା ଦେଇଦେଲେ ସେ ବୁଝିଦେବେ, ନ ବୁଝିବା ଲୋକ ସବୁ କାଗଜ କଲମ ସାରିଦେଲେ ବି ସେ କହିବେ ବାବା ତାଙ୍କର କପି ଅପି ଯାଆନ୍ତୁ, ମୋ ମୁଣ୍ଡରେ ମୁଁ ଯାହା ରଖିଛି ଠିକ, ମୋ ସଂସାର ପାଇଁ ଯାହା ଦରକାର ମୁଁ ସେଇଟାକୁ ଆଗକୁ ପକେଇ ନେଇପାରିବି।
ସେଇଟା ଗପି ଗପିକି ଯାଆନ୍ତି ଛତୁ, ସେ ବାବା ପଚାରନ୍ତି ଛତୁ ଖିଆଯାଏ କି ନାହିଁ, ଛତୁଟା ବହୁତ ଜିନିଷ ଅଛି ଆପଣ, ମୁଁ ଆପଣଙ୍କୁ କ'ଣ କହିବି ପୁରାଣ, ଆପଣ ଓଡ଼ିଆ ଲୋକର କଥା, ପଣ୍ଡିତମାନଙ୍କର କଥା ଦେଖନ୍ତୁ, କେଉଁ ଦିନେ କେଉଁ ଜିନିଷ ଆମିଷ, ଆମର ପା ବାହାରୁଛି ପାଞ୍ଜି, ପାଞ୍ଜିରେ ବି ଲେଖା ଅଛି ତିଥି ଗ୍ରହ ତିଥି ହିସାବରେ ବହୁ ଜୀବାଣୁମାନେ ଫଳମାନଙ୍କରେ ରୁହନ୍ତି, କେଉଁ ବାରେ କେଉଁ ଜିନିଷ ଖିଆଏ ତା ବି ନୀତି ଅଛି, ତାକୁ ତ ମାନିପାରୁନି, ଆଟଲିଷ୍ଟ ଯେଉଁଟା ପାପ ସେଗୁଡ଼ା ନିବୃତ୍ତି କରିବା ଦରକାର, କାର୍ତ୍ତିକ ମାସରେ ଯେମିତି ଲାଉ ବିରି ଏଗୁଡ଼ିକ ଆମିଷ, ନିର୍ଦ୍ଦିଷ୍ଟ ବାରରେ ପୁଇ ଗୁରୁବାର ନା କ'ଣ, ପିତା ଅଛି କେଉଁ କେଉଁ ବାରରେ ପିତା ଖାଇବ ନା, ସବୁ ନିୟମ ଅଛି, କିନ୍ତୁ ମୁଖ୍ୟ ଜିନିଷ ତ ଆମେ ଜାଣୁଛେ ଜୀବେ ଦୟା ନାମେ ରୁଚି ସର୍ବଧର୍ମ ସାର, ମାଛ ମାଂସ ଏଗୁଡ଼ା ଡାଇରେକ୍ଟ ଗୋଟେ ଜୀବକୁ ମାରୁଛେ ଆମେ ଦେଖୁଛେ ନା ଏଗୁଡ଼ିକ, ଆଜ୍ଞା ଏ କ'ଣ ଯୁକ୍ତି ତର୍କର କଥା, ମୁଁ ଆପଣ ଆପଣ ମୋତେ ପ୍ରଶ୍ନ ପଚାରେ ମୁଁ ହଜାର ଯୁକ୍ତି କରିବି, ଏ ଶାସ୍ତ୍ର ଅଛି, ଆରେ ଶାସ୍ତ୍ର ଥିଲେ ଆପଣ ତ ମନ ମାନୁନି, ମୁଁ ଶାସ୍ତ୍ର କଥା କହିକି ମୋ ପାଟି ଖୋଳିଛି, ଆପଣ କହିଲେ ଯାହା କହୁଛନ୍ତି କୁହନ୍ତୁ, ସେଥିରୁ କ'ଣ ମିଳିବ, ସେ ବ୍ରାହ୍ମଣ ଟୋକା ଗୋଟେ ଆସୁଥା ଫ୍ଲାଇଟ୍ରେ ମୋ ସାଙ୍ଗରେ ଯୁକ୍ତି କଲା, ଦିଲ୍ଲୀରେ ମସ୍କୁରୁ ଦିଲ୍ଲୀ ଆସୁଥା ସେ ମୋତେ କହିଲା, କହିଲା ମୋ ବାପା ବହୁତ ରାମାୟଣ ପଡ଼େ, ଆଉ ମାଛ ଖାଇବାର ଅସୁବିଧା କ'ଣ ଅଛି ନା, କାହିଁ ନା ମାଂସ ଖାଇବାର ଅସୁବିଧା କିଛି ନାହିଁ, ଆମେ ବ୍ରାହ୍ମଣକୁଳ ଜନ୍ମ ଆମିଷ ଖାଉଛୁ, ଦଶରଥ ମହାରାଜ ସେ ମୃଗା କରିବାକୁ ଯାଇଥିଲେ, ସେ ହରିଣ ମାଂସ ଆଣିଥିଲେ, ମାନେ ଖାଇଥିଲେ ବୋଲି ଲେଖା ହେଇଛି ନା, ହରିଣ ମାରିଥିଲେ ତୋର, ତୁ ଦଶରଥ ମହାରାଜ କେତେଟା ତତେ କେଉଁ ଦେବତା ଇନଭାଇଟ୍ କରିଛନ୍ତି ସ୍ୱରକୁ ଯୁଦ୍ଧ କରିବାନି, କହିଲୁ ବାପା, କିଛି କହିଲାନି, ହିନ୍ଦୀରେ ମୁଁ ତାକୁ କହିଲି, ମୁଁ କହିଲି ବାପା ତୁ ଦଶରଥ ମହାରାଜ, ଆଉ ତୁ ଦଶରଥ ମହାରାଜ ଗଲୁ ଦେଖିବା ତୀର ନେଇକି ଗୋଟେ ମୃଗକୁ ମାରିକି ଆଣିଲି, ଦଶରଥ ମହାରାଜ କୁକୁଡ଼ା ଫାର୍ମ କରିଥିଲେ, ତୁ ତାଙ୍କୁ ଉଦାହରଣ କାହିଁକି ଦେଉଛୁ, ସେ ସମର୍ଥ ପୁରୁଷ, ସେ ଯାହାକୁ ମାରିବେ ଏତେ ସ୍ୱର୍ଗକୁ ବା ଦେବତାମାନେ ଡାକୁଥିଲେ ତାଙ୍କୁ ଯୁଦ୍ଧ କରିବା ପାଇଁ, ସେ ଖାଇଛନ୍ତି ବୋଲି ଖାଇଛନ୍ତି, ତେଣୁ ଯୁକ୍ତି ତର୍କର ବିଷୟ ନୁହେଁ, ମହାଜନ ଯେଇ କହେ ସେ ସତ୍ୟ ମାନେ, ଏଇଟା ଅନ୍ତର କଥା, ଆପଣଙ୍କ ଅନ୍ତର ଭାବୁଛି କି ଏଇଟା ପାପ ନୁହେଁ ବୋଲି, ପାପଟା କରିକି ଆପଣ ଆପଣଙ୍କ ଅନ୍ତର କେବେ ମାନିନବ, ମନ କେବେ ମାନିନବ ପାପ କରୁନି ବୋଲି, ଏଇଟା ମୋ ଆଗରେ ଆପଣ କହିପାରିବେ ନା, ମୋ ଆଗରେ ଆପଣ ଯୁକ୍ତି କରିପାରନ୍ତି, କିନ୍ତୁ ନିଜକୁ ପଚାରନ୍ତି ମୁଁ ଠିକ୍ କରୁଛି କି ଭୁଲ କରୁଛି, ଆପଣ ସେଥିରୁ ବୁଝିନେବେ, ଆପଣ ବୁଝିନେବେ, ନିଜକୁ ନିଜେ ବୁଝେଇ ନିଅନ୍ତୁ ଆଜ୍ଞା, ଭାଗବତର ଅନୁଭବର ଜିନିଷ, ଯୁକ୍ତିର ଜିନିଷ ନାହିଁ, ଯଦି ଆପଣ ଅନୁଭବ ନ କରି ଆପଣ କଲ୍ୟାଣ କଥା, ଲକ୍ଷ ଲୋକ କହିଲେ ବି କି ବୁଝିପାରିବେ, ବୁଝିବାର କଥା ଯଦି ହେଇଥାନ୍ତା ଭଗବାନ ଦୁର୍ଯ୍ୟୋଧନଙ୍କ ବିଶ୍ୱରୂପ ଦେଖେଇଲେ, କିନ୍ତୁ ସେ ବୁଝିଲେ କି, ସେ ବୁଝିବା ପାଇଁ ଚାହୁଁନଥିଲେ, ପ୍ରଭୁଙ୍କୁ ପାଇବା ଏଇଟା ଆପଣଙ୍କର ଜିନିଷ, ଆପଣ ଯଦି ଭାବିବେ ମୋ ଜୀବନରେ ମୁଁ ପ୍ରଭୁଙ୍କୁ ପାଇଲେ ମୋର ଦୁଃଖ ଯିବ, ମୋ ପରିବାରର ଦୁଃଖ ଯିବ, ସେତେବେଳେ ଆପଣ ନୂଆ ନୂଆ ନିୟମ ବାହାର କରିବେ, ମୁଁ ଆହୁରି ଶୁଦ୍ଧ ହେବି, ମୁଁ ଶୁଚି ହେବି, ମୁଁ ଏଇଭଳି ଚଳିବି, ଆପଣ ଚାହିଁବେ ମୁଁ ପିଓର ପିଓରେଷ୍ଟ ଅଫ୍ ଦି ପିଓର, ମୁଁ ଶୁଦ୍ଧତାର ଶୁଦ୍ଧତା ସ୍ତରକୁ ଯିବି, ସେଥିରେ ଶାସ୍ତ୍ରର ସମସ୍ତ ଶୁଦ୍ଧତା ଆପଣଙ୍କ ଆଗକୁ ଚାଲି ଆସିବ, ଆଉ ଜଣେ ଯଦି ନ ବୁଝିବା ପାଇଁ ଚାହିଁବେ ଆପଣ ତାକୁ ଯେତେ ବୁଝେଇଲେ କ'ଣ ହେବ, ସେ ସେଠି ଗୋଟେ କ୍ଲୁ ଖୋଜିବ, ବାବା ଏ କଥାଟା କହିଲେ ଆଉ କେଉଁଠି ଏ କଥା କିଏ କହିଥିଲେ, ଆମିଷ ଖାଇବା କଥା କେଉଁଠି ଅଛି, ନିଶା ଖାଇବା କଥା କେଉଁଠି ଅଛି, ସେ ଆଣିକି ଯୋଡ଼ିବେ, ଶିବଜୀ ଶିବଜୀ ଗଞ୍ଜେଇ ଖାଉଥିଲେ, ଶିବଜୀ ଗଞ୍ଜେଇ ଖାଉଥିଲେ, ଶିବଜୀ ବେକରେ ସାପ ପକେଇ ବୁଲୁଥିଲେ ତୁମେ ସାପ ପକେଇ ବୁଲ, ସେ ଲଙ୍ଗଳା ହେଇ ବୁଲୁଥିଲେ ତୁମେ ଲଙ୍ଗଳା ହେଇ ବୁଲ, ସେ ସ୍ତ୍ରୀଙ୍କୁ ପାଖରେ ବସେ ଅଷ୍ଟ ସାତ୍ତ୍ୱିକ ହବ ଭୋ ଭୋ ହେଇ କ୍ରନ୍ଦନ କରି ଭାଗବତ ପ୍ରବଚନ ଦେଉଥିଲେ, ତୁମେ ଭାଗବତର ଗୋଟେ ଶ୍ଳୋକ କୁହ, ମହାଜନମାନଙ୍କୁ ଅନୁକରଣ କରିପାରିବାନି, ଏ ଯୁକ୍ତିର କଥା ନାହିଁ, ଶୁଚି ହୁଅନ୍ତୁ, ପବିତ୍ର ହୁଅନ୍ତୁ, ପ୍ରଭୁଙ୍କୁ ଏଇଠି କହୁଛନ୍ତି ଯଥାନୁକୀର୍ତ୍ତୟନ୍ତି ଏତତ୍ ଶ୍ରେୟ କାମ ଦିଜାତୟ ସୂଚୟ ପ୍ରାତ ଉତ୍ଥାୟ ଦୁଃସ୍ୱପ୍ନାଦି ଉପଶାନ୍ତୟ, ସକାଳୁ ଉଠିକି ଯିଏ ଏଇ ଗଜେନ୍ଦ୍ର ଚରିତ ପାଠ କରିବେ, ଗଜେନ୍ଦ୍ରଙ୍କୁ ସ୍ମରଣ କରିବେ, ହରିଙ୍କୁ ସ୍ମରଣ କରିବେ, ଗ୍ରାହଙ୍କୁ ସ୍ମରଣ କରିବେ, ସବୁ କହିବେ, ଆଉ ହରିଙ୍କୁ ସ୍ମରଣ କଲା ମାନେ ଯେଭଳି ପ୍ରହ୍ଲାଦଙ୍କୁ ନୃସିଂହଦେବଙ୍କୁ ସ୍ମରଣ କଲା ମାନେ ହିରଣ୍ୟକଶିପୁ ସ୍ମରଣ ଆସିଯିବ ନାହିଁ କି, ପ୍ରଭୁ ପା ହିରଣ୍ୟକଶିପୁ ଭକ୍ଷ୍ୟ କରି ହିରଣ୍ୟକଶିପୁ କମ୍ ଭାଗ୍ୟବାନ ନା କ'ଣ, କୋଳରେ ପ୍ରଭୁ ବସିକି ତାକୁ ଉତ୍ପାଟନ କରିଛନ୍ତି, ସେଭଳିଆ ଏଇ ଯିଏ ସୂଚୀରେ ଆମକୁ ଚିନ୍ତା କରିବେ, ଦୁଃସ୍ୱପ୍ନ ଯେଉଁ ରାତିରେ ଆମେ ସ୍ୱପ୍ନ ଦେଖୁଛେ, ଇଏ ସ୍ୱପ୍ନ ପଳେଇଯିବ, ଆଉ ଦୁଃସ୍ୱପ୍ନ ଯେଉଁ ଦୁର୍ଭାବନା ସବୁ ମନରେ ଆସୁଛି, ସଂସାରକୁ ଭୋଗ କରିବାର, ପରର ଅନିଷ୍ଟ କରିବା, ଖରାପ ଭାବନା ସବୁ ନଷ୍ଟ ହୋଇଯିବ, ଏଠି ପ୍ରଶ୍ନ କରୁଛନ୍ତି ଏତତ୍ କୀର୍ତ୍ତୟନ ଦୁଃସ୍ୱପ୍ନ ଆଦି ଉପଶାନ୍ତୟ ଭବତି ଇତି ତେଇ କୃତଜ୍ଞାନ, ପରୀକ୍ଷିତ ପଚାରିବେ ଦୁଃସ୍ୱପ୍ନ ଆଦି ନାଶ ହେଇଥିବ, ସ୍ୱର୍ଗ ମିଳିବ, ଯଶ ମିଳିବ, ଧନ ମିଳିବ, ଅର୍ଥ ମିଳିବ, କାମ ମିଳିବ, ମୁଖ୍ୟ ମିଳିବ, ଏଇଟା ଆମେ କେମିତି ଜାଣିବୁ, ଆପଣ କହୁଛନ୍ତି ନା ଭଗବାନ କହିଛନ୍ତି, ଭଗବାନ ଗଜେନ୍ଦ୍ରକୁ ନେଇକି ଗଲାବେଳେ କହିକି ଗଲେ ଏଇ ଜିନିଷ, ତ ବହୁତ ଶ୍ଳୋକ କିନ୍ତୁ ସରିଗଲେ, ସରିଯିବା ଠିକ୍ ଟାଇମ୍ରେ ପ୍ରଭୁଙ୍କ ଦୟାରେ, ଏଇଟା ପ୍ରଭୁଙ୍କର ବହୁତ ବଡ଼ କରୁଣା। କହିଲେ ଗଜେନ୍ଦ୍ର ଭଗବାନ କ'ଣ କହୁଛନ୍ତି, ଇଦମାହ ଏହା କହିବେ, ଇଦମାହ ହରି ପ୍ରୀତ ଗଜେନ୍ଦ୍ର କୁରୁସତ୍ତମ, ହେ କୁରୁଶ୍ରେଷ୍ଠ ଇଦମାହ ପ୍ରୀତ ଗଜେନ୍ଦ୍ର, ଗଜେନ୍ଦ୍ର ଉପରେ ଖୁସି ହେଇକି ସ୍ତୁତିରେ ଭଗବାନ କହୁଛନ୍ତି, ହେ ଗଜେନ୍ଦ୍ର ତୁମେ ଶୁଣ, କେବଳ ଗଜେନ୍ଦ୍ରକୁ ନାହିଁ, ଶୃଣବତାମ ସର୍ବଭୂତାନାମ ସର୍ବଭୂତମୟ ବିଭୁ, ସେ ଦେବତା ସର୍ବଭୂତମୟ ବିଭୁ, ଶୃଣବତାମ ସର୍ବଭୂତାନାମ ସବୁ ଜୀବ ଶୁଣୁଛନ୍ତି, ତ୍ରିକୁଟ ପର୍ବତର ସବୁ ଜୀବ ଶୁଣୁଛନ୍ତି, ଦେବତାମାନେ ଶୁଣୁଛନ୍ତି, ଗଜେନ୍ଦ୍ର ବି ଶୁଣୁଛି। କ'ଣ ଭଗବାନ କହିଲେ ଗଜେନ୍ଦ୍ରକୁ ବୈକୁଣ୍ଠ ନେବା ପୂର୍ବରୁ, ଆପଣ ଏତିକି ଯଦି ମନେ ରଖିପାରିଲେ, ଏତିକି ଯଦି ସ୍ମରଣ କଲେ, ବହୁ ବଡ଼ କଲ୍ୟାଣ। ଏଇମାନଙ୍କୁ ସ୍ମରଣ କରିବାକୁ ଚେଷ୍ଟା କରିବେ, ନାମ କରିବେ, ଯଦି ଏତିକି ସ୍ମରଣ କଲେ ଆପଣଙ୍କର ଏସବୁ ଫଳ ମିଳିଯିବ। ଗିରି କନ୍ଦର କାନନମ ବେତ୍ରା କିଚକ ବେଣୁ ନାମ ଗୁଲମାଣୀ ସୁରପାଦୟ, ହେ ଗଜେନ୍ଦ୍ର ଯେ ମାଂ ତ୍ୱାଂଚ, ଭଗବାନଙ୍କୁ ସ୍ମରଣ ଭକ୍ତକୁ ସ୍ମରଣ, ଗଜେନ୍ଦ୍ର ଭଗବାନ ସବୁ ସର୍ବଭୂତମୟ ହରି ପଶ୍ୟତାମ ସର୍ବଭୂତାନାମ, ସବୁ ଜୀବମାନେ ଶୁଣୁଛନ୍ତି, ସମସ୍ତେ ଚାହିଁଛନ୍ତି ଭଗବାନ ଗଜେନ୍ଦ୍ରକୁ ଗରୁଡ଼ ପୃଷ୍ଠରେ ବସେଇକି କହୁଛନ୍ତି, ଗଜେନ୍ଦ୍ର ଯେ ଯିଏ ତ୍ୱାଂ ମାଂ ଚ ତ୍ୱାଂ, ମୋତେ ଆଉ ତୁମକୁ, ସରୋବର ଯେଉଁ ସରୋବରରେ ଗ୍ରାହ ତୁମକୁ ଧରିଥିଲା, ଏ ସରୋବରକୁ, ଗିରି ଇଦମ ଗିରି କନ୍ଦର କାରଣମ, ଇଦମ ଗିରି ତ୍ରିକୁଟ ଗିରିକୁ, ସେଥିପାଇଁ ଆମେ ପ୍ରଥମେ ଶୁଣିଲୁନି ଷୋହଳଟା ଶ୍ଳୋକରେ, ଅଠର ଉଣେଇଶ ଶ୍ଳୋକରେ ଖାଲି ବର୍ଣ୍ଣନା, କାହିଁକି ବର୍ଣ୍ଣନା ଦେଇଛନ୍ତି ନା, ତାଙ୍କୁ ସ୍ମରଣ କରିବାକୁ ପଡ଼େ। ସ୍ମରଣ କରିଦେଲେ ଆପଣ ରୂପମୟ ସ୍ୱର୍ଣ୍ଣମୟ ଆୟସମୟ ଶୃଙ୍ଗ ଅଛି, ସିଂହମାନେ ଭଳି ଗର୍ଜନ କରୁଛନ୍ତି ଆମେ ଶୁଣୁଥିଲେ, ଏଇଟା ହେଉଛି ସ୍ମରଣ କରିବ। ତ୍ରିକୁଟ ପର୍ବତ କନ୍ଦର କାନନ ଶୋଭା, ଯେଉଁ କାନନ ସବୁ ପଦ୍ମ ଫୁଟିଥିଲା, ଅଶୋକ ବୃକ୍ଷ ଚମ୍ପକ ବୃକ୍ଷ ପାଟଳ ବୃକ୍ଷ, ଏଗୁଡ଼ିକ ଯେ ସ୍ମରଣ କରିବ। ଆଉ ବେତ୍ର କୀଚକ ବେଣୁନାମ, ବାଉଁଶ ବାଉଁଶ ବଣ, ବେତ୍ର ବଣ ଯେଉଁ ବଣ ଅଛି ଯାହା ସବୁ, ଆଉ ଗୁଳୁମାଣି ଲତାକୁ, ତ୍ରିକୁଟ ପର୍ବତର ଲତାକୁ ଯେ ସ୍ମରଣ କରିବ, ଆଉ ସୁରପାଦୟ ଦେବବୃକ୍ଷକୁ ଯେ ସ୍ମରଣ କରିବ, ଆଉ କାହାକୁ ସ୍ମରଣ କରିବ, ଏ ଲାଷ୍ଟରେ କହିବେ ବିପୁଳ ଗତି, ଏଇମାନେ ମୋ ପାଖକୁ ଚାଲିଯିବେ, ସବୁଥିର ଏଇଟା ଅନ୍ୟ କରିବେ। ଶୃଙ୍ଗାଣୀ ମାନି ଧିସ୍ନାନି ବ୍ରହ୍ମମେ ଶିବସ୍ୟ ଚ କ୍ଷୀର ଉଦକମେ ପ୍ରିୟମ ଧାମମ ଶ୍ୱେତ ଦୀପ ଚ ଭାସ୍ୱରମ, ଯିଏ ଶୃଙ୍ଗାଣୀ ମାନି ଏ ତ୍ରିକୁଟ ପର୍ବତର ଶୃଙ୍ଗକୁ ଯିଏ ସ୍ମରଣ କରିବ, ଆଉ ଧିସ୍ନାନି ଏ ସ୍ଥାନ ମୋର ପଦବୀକୁ, ମୁଁ ଯେଉଁଠି ଅଛି ଏ ତ୍ରିକୁଟ ପର୍ବତର ପଦବୀକୁ ସ୍ଥାନକୁ ଯିଏ ସ୍ମରଣ କରିବ, ବ୍ରହ୍ମାଙ୍କୁ ଯିଏ ସ୍ମରଣ କରିବ, ଏ ଲୀଳାରେ ବ୍ରହ୍ମା ଏଠି ବସିଛନ୍ତି, ଶିବଙ୍କୁ ଯିଏ ସ୍ମରଣ କରିବ, କ୍ଷୀରସାଗର କ୍ଷୀରସାଗର ତଟରେ ଆମେ ଶୁଣୁଥିଲେ ନା, କ୍ଷୀରାବୃତେନ ବେଷ୍ଟିତ କ୍ଷୀରସାଗରକୁ ଯିଏ ସ୍ମରଣ କରିବ, ପ୍ରିୟ ଧାମ ଶ୍ୱେତ ଦୀପ, ଭଗବାନ ପ୍ରତି ବ୍ରହ୍ମାଣ୍ଡରେ ବୈକୁଣ୍ଠର ଗୋଟିଏ ଅଫିସ, ଯେମିତି ଆମର ଗଭର୍ଣ୍ଣମେଣ୍ଟ ଅଫିସ ଖୋଲିଛି କି ନାହିଁ, ଭଗବାନ ବୈକୁଣ୍ଠ ଗୋଟିଏ ଗୋଟିଏ ବ୍ରହ୍ମାଣ୍ଡରେ ଖୋଲିଛନ୍ତି, ସେଟାକୁ ଶ୍ୱେତ ଦୀପ କୁହାଯାଏ। ଦେବତାମାନଙ୍କର କିଛି ଅସୁବିଧା ହେଲେ ସେମାନେ ବୈକୁଣ୍ଠକୁ ଯାଇ ପ୍ରାର୍ଥନା କରନ୍ତିନି, ଏ ଶ୍ୱେତ ଦୀପକୁ ଯାଇ ପ୍ରାର୍ଥନା କରନ୍ତି। ଭାସ୍ୱରମ ନିତ୍ୟ ଉଜ୍ଜଳମାନ ଏ ଶ୍ୱେତ ଦୀପକୁ ଯିଏ ସ୍ମରଣ କରିବ, ଆଉ କାହାକୁ, ଶ୍ରୀବଶ୍ୟାମ କୌସ୍ତୁଭମାଲାମ ଗଦା କୌମଦକୀ ମମ ସୁଦର୍ଶନମ ପାଞ୍ଚଜନ୍ୟମ ସୁପର୍ଣ୍ଣମ ପଦବେଶ୍ୱରମ, ଏଇମାନଙ୍କୁ ଯିଏ ସ୍ମରଣ କରିବ, ଶିବ ଶ୍ରୀବଶ୍ୟମର ଶ୍ରୀବଶ୍ୟ ଚିହ୍ନକୁ, କୌସ୍ତୁଭକୁ, ମାଳା ମୁଁ ଯେଉଁ ପୁଷ୍ପମାଳା ପିନ୍ଧିକି ଆସିଥିଲି, ମୋର ଗଦା କୌମୁଦୀ ଗଦାକୁ ଯିଏ ସ୍ମରଣ କରିବ, ସୁଦର୍ଶନଙ୍କୁ ପାଞ୍ଚଜନ୍ୟ ଶଙ୍ଖକୁ, ସୁପର୍ଣ୍ଣ ପଦକେଶ୍ୱର ପକ୍ଷୀମାନଙ୍କର ଈଶ୍ୱର ଏ ଗରୁଡ଼କୁ ବି ଯିଏ ସ୍ମରଣ କରିବ, ଶେଷ ମତକଳା ସୂକ୍ଷ୍ମ ଶ୍ରିୟମ ଦେବୀ ମତାଶ୍ରୟମ ବ୍ରହ୍ମଣା ନାରଦ ଋଷି ଭବମ ପ୍ରହ୍ଲାଦ ଏବଚ, ପୁଣି ବ୍ରହ୍ମା ଶିବଜୀଙ୍କ ନାମ ନେଲେ, ଶେଷ ହେଉଛନ୍ତି ମୋର କଳା ବଳରାମ, ଶେଷ ଶେଷକୁ ଯିଏ ସ୍ମରଣ କରିବ, ଲକ୍ଷ୍ମୀଙ୍କୁ ଯିଏ ସ୍ମରଣ କରିବ, ବ୍ରହ୍ମାଙ୍କୁ ଯିଏ ସ୍ମରଣ କରିବ, ନାରଦ ଋଷିଙ୍କୁ ଯିଏ ସ୍ମରଣ କରିବ, ପ୍ରହ୍ଲାଦଙ୍କୁ ଯିଏ ସ୍ମରଣ କରିବ, ମତ୍ସ୍ୟ କୁର୍ମ ବରାହାଦି ଅବତାରେ କୃତାନିମେ
କର୍ମାଣି ଅନନ୍ତ ପୁଣ୍ୟାନି ସୂର୍ଯ୍ୟ ସୋମ ଋତାସନମ୍। ମୋର ଏଇ ଲୀଳା ସହିତ, ଗଜେନ୍ଦ୍ର ଲୀଳା ସହିତ ସୂର୍ଯ୍ୟଙ୍କୁ ଚିନ୍ତା କରିବ, ସୋମଙ୍କୁ ଚିନ୍ତା କରିବ, ଚନ୍ଦ୍ରଙ୍କୁ, ଅଗ୍ନିଦେବଙ୍କୁ ଚିନ୍ତା କରିବ, ମୋର ମତ୍ସ୍ୟ କୁର୍ମ ବରାହାଦି ଅବତାରମାନଙ୍କୁ ଚିନ୍ତା କରିବ। କର୍ମାଣି ଅନନ୍ତ ପୁଣ୍ୟାନି, ଅନନ୍ତ ପୁଣ୍ୟ ପ୍ରଦାନକାରୀ ମୁଁ ଯେଉଁ ସବୁ କର୍ମ କରିଛି ତାଙ୍କୁ ଯେ ସ୍ମରଣ କରିବ। ଆଉ କାହାକୁ? ପ୍ରଣବ ସତ୍ୟମ ବ୍ୟକ୍ତମ ଗୋପୀ ପ୍ରାଣ ଧର୍ମ ଅବ୍ୟୟମ ଦାକ୍ଷାୟଣୀ ଧର୍ମ ପତ୍ନୀ ସୋମ କଶ୍ୟପି। ଦକ୍ଷଙ୍କର କନ୍ୟାଙ୍କୁ ଯିଏ ସ୍ମରଣ କରିବ, ଚନ୍ଦ୍ରମାଙ୍କୁ ଯିଏ ସ୍ମରଣ କରିବ, କଶ୍ୟପକୁ ଯିଏ ସ୍ମରଣ କରିବ, ପ୍ରଣବ ଓଙ୍କାରକୁ ଯିଏ ସ୍ମରଣ କରିବ, ସତ୍ୟ ଅବ୍ୟକ୍ତ ସ୍ୱରୂପ ଓମ୍କୁ ଯିଏ ସ୍ମରଣ କରିବ, ଗୋ ବ୍ରାହ୍ମଣ ଆଉ ଧର୍ମକୁ ଯିଏ ସ୍ମରଣ କରିବ, ଧର୍ମ ମାନେ ଭାଗବତ ଧର୍ମ। ଆପଣ କହିବେ ଆଜ୍ଞା ଏତେ ତ ସ୍ମରଣ କରିବା କଷ୍ଟ ହେଉଛି ଗୋଟିଏ ମନରୁ। ଠିକ ଅଛି, ସଂସାର କାହାକୁ ସ୍ମରଣ ନ କରିପାରୁଛନ୍ତି ତ? ପ୍ରହ୍ଲାଦ ନାରଦ ଏସବୁ ମନରେ ପଡ଼ିଯିବେ, ଯଦି ଆଉ ବେଶୀ କିଛି ମନରେ ପଡ଼ୁନି, କେବଳ ସବୁଠୁ ଭଗବାନ କରୁଣାମୟ ସ୍ମରଣ ହେଲେ ଭଗବାନଙ୍କର ନାମ, ନାମ ସ୍ମରଣ କଲା ମାତ୍ର ସମସ୍ତଙ୍କ ସ୍ମରଣ ଆସିଯିବ ଅଟୋମେଟିକ। ପରୀକ୍ଷା କରନ୍ତୁ, ହରେ କୃଷ୍ଣ ରେ କୃଷ୍ଣ 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 ରେ ହରେ, ହରେ ରାମ ରେ ରାମ 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 ରେ ହରେ। ନାମ ସ୍ମରଣ କଲା ମାନେ ସମସ୍ତଙ୍କ ସ୍ମରଣ ଆସିବ। ଗଙ୍ଗା ସରସ୍ୱତୀ ନନ୍ଦା କାଳନ୍ଦୀ ଶୀତ ବାରଣମ ଧ୍ରୁବମ ବ୍ରହ୍ମ ଋଷି ନିଷପ୍ତ ପୁଣ୍ୟ ଶ୍ଳୋକ ମାନବାନ। ପୁଣ୍ୟ ଶ୍ଳୋକ ସପ୍ତର୍ଷି ଏମାନଙ୍କୁ ସ୍ମରଣ କରିବ, ଗଙ୍ଗା ସରସ୍ୱତୀ ନନ୍ଦ କାଳନ୍ଦୀ ଯମୁନା ଶୀତବାରିଣୀ ଐରାବତ ଧ୍ରୁବ ବ୍ରହ୍ମର୍ଷିମାନଙ୍କୁ, ସପ୍ତ ବ୍ରହ୍ମର୍ଷିମାନଙ୍କୁ ଯିଏ ସ୍ମରଣ କରିବ ଏମାନଙ୍କର ଫଳ କ'ଣ? ପ୍ରଥମେ ଆରମ୍ଭ କଲେ କେଉଁଠି? ଯେ ମାଂ ତ୍ୱାଂଚ, ଗଜେନ୍ଦ୍ର ତୁମକୁ ମୋତେ, ତା ସହିତ କିଚକ ବେଣୁ ଗୁଳ୍ମ ତ୍ରିକୁଟ ପର୍ବତ ଶୃଙ୍ଗ ସରୋବର ଦ୍ରୁମ ଲତା ବ୍ରହ୍ମ ନାରଦ ପ୍ରହ୍ଲାଦ ଶିବଜୀ ଗଙ୍ଗା ଯେତେ ସବୁ କହିଲେ ଏମାନଙ୍କୁ ଯିଏ ସ୍ମରଣ କରିବ। ଉତ୍ଥାୟ ପାର ରାତ୍ରନ୍ତେ ପ୍ରୟତ ସୁସମାହିତ ସ୍ମରନ୍ତି ମମ ରୂପାଣି ମୁଚ୍ୟନ୍ତେ ଅହଂସ ଅଖିଳାତ୍। ଯିଏ ଉତ୍ଥାୟ ଅପାର ରାତ୍ରନ୍ତେ, ରାତି ଅନ୍ତକାଳରେ ପ୍ରାତକାଳରେ ଯେ ଉଠି ପ୍ରୟତ ଅତି ସାବଧାନ ସହିତ ସୁସମାହିତ ସଂଯମ ମନରେ ସ୍ମରନ୍ତି ମମ ରୂପାଣି, ମୁଁ ଗଜେନ୍ଦ୍ରକୁ କିଭଳି ଉଦ୍ଧାର କରୁଛି ଏ ରୂପଟାକୁ ସ୍ମରଣ କରିବ। ମୁଚ୍ୟନ୍ତେ ତେ ଅହଂସ ଅଖିଳାତ୍, ଅଖିଳ ପାପରୁ ସେ ଉଦ୍ଧାର ପାଇଛ। ଗଜେନ୍ଦ୍ରଙ୍କୁ କହୁଛନ୍ତି ଭଗବାନ, ଦେବତାମାନେ ଶୁଣୁଛନ୍ତି, ପଶ୍ୟତାମ ସର୍ବଭୂତାନାମ ସର୍ବଭୂତମୟ ହରି, ସମସ୍ତେ ଶୁଣୁଛନ୍ତି, ଏତେ କଲ୍ୟାଣ ଏ ଗଜେନ୍ଦ୍ର ଚରିତ୍ରରେ। ଏବଂ ଆଉ ଦୁଇଟି ଶ୍ଳୋକ ରହିଲେ, ଯେ ମାଂ ସ୍ତୁବ୍ୟନ୍ତି ଅନେନାଙ୍ଗ ପ୍ରତିବୁଦ୍ଧ ନିଶାତ୍ୟେ ତେଷାଂ ପ୍ରାଣତ୍ୟେ ଚାହଂ ଦଦାମି ବିପୁଲଂ ଗତି। ଏଠି କହିଲେ ବିପୁଲଂ ଗତି ମତ୍ ବିଷୟା ମତି, ହେ ଗଜେନ୍ଦ୍ର ଯେ ମାମ ସ୍ତୁବ୍ୟନ୍ତି, ଯିଏ ମୋତେ ତୁମ ସ୍ତବରେ ମୋତେ ସ୍ତୁତି କରେ, ତତ୍କୃତ୍ୱା ସ୍ତୁବେନ ମୟା ସ୍ତୁବନ୍ତି, ହେ ଅଙ୍ଗ ଅତି ବାତ୍ସଲ୍ୟରେ କହୁଛନ୍ତି ହେ ଗଜେନ୍ଦ୍ର, କେତେବେଳେ ନା ପ୍ରତିବୁଦ୍ଧ ନିଶାମତ୍ୟ, ରାତ୍ରି ଶେଷରେ ପ୍ରାତରେ, ସେ ରାତ୍ରି ଶେଷରେ ଯିଏ ମୋତେ ତୁମ ସ୍ତୁତିରେ ସ୍ତୁତି କରନ୍ତି, ତେଷାମ ପ୍ରାଣ ଅତ୍ୟେ ତାଙ୍କର ପ୍ରାଣ ଶେଷରେ ମୁଁ ତାଙ୍କୁ ବିପୁଳ ଗତି ଦିଏ ଭଗବାନ କହୁଛନ୍ତି। ତେଣୁ ଗଜେନ୍ଦ୍ର ସ୍ତୁତି ବଡ଼ ଦୁଃଖ ନାଶକ ସ୍ତୁତି, ଦୁଃଖ ନାଶ କରିବ, କେତେ ଶୁଣିଲେ ଧନ୍ୟମ ଯଶ୍ୟମ ଯଶ ପ୍ରଦାନ କରିବ, ଧର୍ମ ଅର୍ଥ କାମ ମୁଖ୍ୟ ପ୍ରଦାନ କରିବ, ଦୋଷପୂର୍ଣ୍ଣ ନାଶନମ। ଭାଗବତର ଯେକୌଣସି ଚରିତ ଅତି ମହତ ଚରିତ, ତା ଭିତରେ ଗଜେନ୍ଦ୍ର ଚରିତ ଆମ ଭଳି ଗଜମତି ଲୋକମାନଙ୍କ ପାଇଁ, ରଜଗୁଣୀମାନଙ୍କ ପାଇଁ ବହୁତ ଯାହା କହନ୍ତି ଗୁରୁତ୍ୱପୂର୍ଣ୍ଣ ବା ମହାତ୍ମ୍ୟପୂର୍ଣ୍ଣ। ଶ୍ରୀ ଶୁକ ଉବାଚ ଅଧ୍ୟାୟ ସରିଲେ, ଗଜେନ୍ଦ୍ର ଚରିତ ସରିଲେ,
ଇତ୍ୟାଦିଶ୍ୟ ହୃଷିକେଶ ପ୍ରାଧ୍ୟମ୍ନା ପ୍ରାଧ୍ୟାୟ ଜଲଦ ଉଚ୍ଚମମ ଉତ୍ତମମ ହର୍ଷୟନ୍ତି ବିବୁଧାନିକମ ଆରୋହ ଖଗଧିପତମ। ଇତି ଆଦିଶ୍ୟ, ଏଭଳି ଗଜେନ୍ଦ୍ରକୁ ଆଦେଶ ଦେଇକି ହୃଷିକେଶ ଇନ୍ଦ୍ରିୟମାନଙ୍କର ପ୍ରଭୁ ହରି ପ୍ରାଧ୍ୟାୟ ଜଳଜ ଉତ୍ତମମ, ଉତ୍ତମ ଶଙ୍ଖକୁ ଫୁଙ୍କିଲେ ଭଗବାନ, ପଞ୍ଚଜନ ଶଙ୍ଖକୁ ନାଦ କରି ଗଜେନ୍ଦ୍ରକୁ ଆଦେଶ ଦେଇ ହର୍ଷୟନ୍ତି ବିବୁଧା ଅନିକମ
ଭଗବାନ ସ୍ମିତ ହାସ୍ୟ କରୁଛନ୍ତି, ଦେବତାମାନେ ଚାହିଁକି ରହିଛନ୍ତି ପ୍ରଭୁ ଗଜକୁ ଧରି ବିମାନରେ ବସାଇ ଆରୋହମ ଖଗ ଅଧିପମ୍ ଗରୁଡ଼ର ପୃଷ୍ଠ ଉପରେ ବସି ପ୍ରଭୁ ବୈକୁଣ୍ଠକୁ ଗଲେ। ଜୟ ଗଜରାଜ ମହାରାଜ କି ଜୟ ଗଜେନ୍ଦ୍ର ବିମକ୍ଷଣ ଲୀଳା କି।